କେତେ ଦୂର ଆପଣମାନେ ଆମ ସହିତ ଭଗବାନ ଆମକୁ ସଂଯୋଗ କରିବେ ଯଦ୍ୱାରା ଆମେ କଥା ଆସ୍ୱାଦନ କରିପାରିବା, ପ୍ରଭୁ ଜଗନ୍ନାଥଙ୍କ ଚରଣରେ ଆମେ ସମସ୍ତେ ପ୍ରାର୍ଥନା କରିବା। ତେବେ ଆପଣମାନେ ସାତ ଦିନରେ କେବଳ ଭାଗବତର ଗୋଟିଏ ଚରିତ୍ର ଶୁଣିବେ ଏବଂ ମୂଳ ଭାଗବତରୁ ଆମେମାନେ ଆଲୋଚନା କରିବୁ ଏବଂ ତା ସହିତ ମୁଁ ଓଡ଼ିଆ ଭାଗବତ ମଧ୍ୟ କହିବି। ଓଡ଼ିଆ ଭାଗବତରେ ଆପଣମାନେ ପ୍ରାୟ ସମସ୍ତେ ମାନେ ଭାଗବତ ପଢ଼ୁଥିବେ, କିନ୍ତୁ ବାସ୍ତବିକ କେତେ ତତ୍ତ୍ୱ କେତେ ରହସ୍ୟ ଏଇ ଶ୍ରୀମଦ ଭାଗବତମରେ ଅଛନ୍ତି, ଯାହାକୁ ଆମେ ଜାଣିଲେ ହିଁ ବାସ୍ତବିକ ଆମେ ଆଲୋକ ପ୍ରାପ୍ତ ହେବା, ଆଧ୍ୟାତ୍ମିକ ଆଲୋକ ପ୍ରାପ୍ତ ହେବା। କିନ୍ତୁ ବଡ଼ ଦୁଃଖର ବିଷୟ, ଆମେମାନେ ଭାଗବତ ଭଗବତ ଗୀତା ଏହାର ତତ୍ତ୍ୱ ରହସ୍ୟକୁ ନ ବୁଝି ଆମେମାନେ ଭାବୁଛେ ଏସବୁ ପୁରୁଣା ଜିନିଷ, ଏସବୁ ଜିନିଷ ବର୍ତ୍ତମାନ କିଛି କାମ କରିବେନି, ନୂଆ ଧର୍ମ କିଛି ଦରକାର, ନୂଆ କିଛି ଫିଲୋସଫି ଦରକାର ନା। ଭାଗବତରେ ଯେଉଁ ମୂଳ ଟୀକାକାର ସିଦ୍ଧର ସ୍ୱାମୀ, ତାଙ୍କର ଘର ଏଇ ବାଲେଶ୍ୱର ଜିଲ୍ଲାର ରେମୁଣା ପାଖରେ ଯେଉଁ ମରେଇ ଗାଁ ଅଛନ୍ତି, ସମଗ୍ର ବିଶ୍ୱ ତାଙ୍କ ନିକଟରେ ଚିର ଋଣୀ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସେ ଭାଗବତର ଟୀକା ଅର୍ଥ କରିଛନ୍ତି ଏବଂ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସନାତନ ଗୋସ୍ୱାମୀ ରୂପ ଗୋସ୍ୱାମୀ ଆଚାର୍ଯ୍ୟଗଣ ଭାଗବତରେ ଗୋଟିଏ ପ୍ରତି ଶ୍ଳୋକର ଅର୍ଥକୁ ଟୀକା କରିଛନ୍ତି। ତେଣୁ ଆମେମାନେ ତାଙ୍କ ଚରଣରେ ପ୍ରାର୍ଥନା କରି ଭାଗବତ କଥା ଆଲୋଚନା କରିବା ଏବଂ ଭାଗବତରେ ଏଭଳି ଗୁଣ ଭାଗବତ କେବଳ ଶ୍ରବଣ କଲେ ଯଦି ଠିକ କଥା ଶୁଣୁଛନ୍ତି ଯଦି ବକ୍ତା ତାଙ୍କର ମନ କଥା କିଛି ନ କହୁଛନ୍ତି କେବଳ ଭାଗବତ କଥା କହୁଛନ୍ତି ଜଣେ ବ୍ୟକ୍ତି ସେ ଶୁଣେ ତାର କିଛି ସାଧନ ନାହିଁ କିଛି ପୁଣ୍ୟ ନାହିଁ କେବଳ ଶୁଣୁଛି ତାହେଲେ ସେ କଣ ଫଳ ପାଇବ କେବଳ ପୁରୁଷ ନୁହନ୍ତି ସାଧୁ ନୁହନ୍ତି ମୁନି ଋଷି ନୁହନ୍ତି ଦଶମ ସ୍କନ୍ଦ ଭାଗବତରେ କହୁଛନ୍ତି ବାସୁଦେବ କଥା ପ୍ରଶ୍ନ ପୁରୁଷାନ ସ୍ତ୍ରୀ ପୁନାତି ଶ୍ରୋତାକମ୍ ବ୍ରତକମ୍ ପ୍ରଚ୍ଛମ୍ ତତ ପାଦମ୍ ସଲିଲମ୍ ଯଥା ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି ବାସୁଦେବ କଥା ପ୍ରଶ୍ନ ଜଗତରେ ଲୋକମାନେ ପବିତ୍ର ହେବା ପାଇଁ ବହୁତ ଚେଷ୍ଟା କରିଛନ୍ତି ପବିତ୍ର ମାନେ ବ୍ୟକ୍ତି ଭାବିବା ଉଚିତ ନୁହେଁ ମୁଁ ପବିତ୍ର ହେଇଯାଇଛି ନା ସବୁ ସମୟରେ ଆମର ମନ ପବିତ୍ର ଆମର ସତ୍ତା ଏ ଭୌତିକ ଜଗତ ଏଭଳି ଭଗବାନ ଗଠନ କରିଛନ୍ତି ଏ ଜଗତଟା ଜଣେ ବ୍ୟକ୍ତିକୁ ସମ୍ପୂର୍ଣ୍ଣ ଭାବରେ ପାପ ଶୂନ୍ୟ ହେବାକୁ ହେଲେ କେବଳ ଭଗବାନଙ୍କର ଆଶ୍ରୟ କରିବାକୁ ପଡିବ ନଚେତ ପ୍ରତି ମୁହୂର୍ତ୍ତରେ ବ୍ୟକ୍ତି ପାପାସକ୍ତ କେବେ ଜଣେ କହିପାରିବେନି ନା ମୁଁ ପୁଣ୍ୟବାନ ମୁଁ କିଛି ପାପ କରୁନି ନା ସମ୍ଭବ ନାହିଁ ଆଉ ବ୍ୟକ୍ତି ଯେପର୍ଯ୍ୟନ୍ତ ଏ ପାପରୁ ଉର୍ଦ୍ଧ୍ୱକୁ ନ ଯିବ ପାପକୁ ନ ତ୍ୟାଗ କରିବ ସେ ପର୍ଯ୍ୟନ୍ତ ଭଗବାନଙ୍କର ଭଜନ ସେ କରିପାରିବ ନା ଭଗବାନ ଭଗବତ ଗୀତାରେ କହିଛନ୍ତି ଯେସା ତୁ ଅନ୍ତଗତମ ପାପମ ଜନାନାମ ପୁଣ୍ୟ କର୍ମଣାମ ଏ ଅର୍ଜୁନ ଯେଉଁମାନେ ପାପ କାର୍ଯ୍ୟକୁ ତ୍ୟାଗ କରିଛନ୍ତି ସେମାନେ ମୋର ଭଜନ କରିପାରିବେ ତେଣୁ ଏ ଜଗତରେ ଏଭଳି ବିପଦମୟ ଜଗତ ପ୍ରତି ମୁହୂର୍ତ୍ତରେ ପାପ ହେଇଯିବାର ସମ୍ଭାବନା ଅଛି କିନ୍ତୁ ଭାଗବତ ଶ୍ରବଣର ଏଇ ମହାତ୍ମ୍ୟ ତିନି ଜଣ ସଙ୍ଗେ ସଙ୍ଗେ ପବିତ୍ର ହେଇଯାନ୍ତି ସଦ୍ୟ ପବିତ୍ର ଆପଣ ତୀର୍ଥ ଯିବେ କିଛି ପୁଣ୍ୟ କରିବେ କିଛି ଅନୁଷ୍ଠାନ କରି ପବିତ୍ର ହେବା ପରେ ଯେଭଳି ତୀର୍ଥ ଯାଉଛନ୍ତି ପୁରୀକି ଯାଉଛନ୍ତି ବହୁତ ଲୋକ ପବିତ୍ର ହେବା ପାଇଁ କିନ୍ତୁ ଧାମକୁ ଯାଇ ଯଦି କିଛି ଅପରାଧ କଲେ ଆପଣ ମିଛ କହିଲେ ବା ବ୍ରାହ୍ମଣକୁ ଠିକ ଭାବରେ ଦାନ ନ ଦେଇପାରିଲେ ଆପଣଙ୍କର ପାପର ପ୍ରାଶ୍ଚିତ ହେବ ନା ତୀର୍ଥରେ ଯଦି କିଛି ପାପ କରନ୍ତି ପୁଣି ଆଉ ଓଲଟା ପାପ ଲାଗିଯାଏ ଏବଂ କଳିଯୁଗରେ ତୀର୍ଥର ଅବସ୍ଥା ଏଭଳି ଆପଣ ଦେଖନ୍ତୁ ଆପଣ ପୁରୀ ଗଲେ ହିଁ ସେଠି କଣ ଦେଖିବେ ସବୁଆଡ଼େ ଜଗନ୍ନାଥଙ୍କ ଆଶ୍ରମ ଜଗନ୍ନାଥଙ୍କ ମନ୍ଦିର ପୂର୍ବରୁ ପହଞ୍ଚିବା ପୂର୍ବରୁ ଦେଖନ୍ତୁ କେତେ ଫିଲ୍ମ କେସେ ଏଗୁଡ଼ିକ ଦେଖିଲା ମାନେ ତ ମନ ବିଚଳିତ ଆପଣ ପାପ କଥା ଚିନ୍ତା ଆସିବ ଲୋକମାନେ ଆମିଷ ଖାଉଛନ୍ତି ଲୋକମାନେ ମଦ ଖାଉଛନ୍ତି ତୀର୍ଥକୁ ଗଲେ ବି ଆପଣ ଆପଣଙ୍କ ମନ କଳୁଷିତ ହେବ ତେଣୁ ଭାଗବତ ଏଭଳି ଜିନିଷ ଏପରିକି ନାରୀମାନେ ନାରୀମାନଙ୍କର କୌଣସି ପୁଣ୍ୟ କରିବାର ସୁଯୋଗ ବହୁତ କମ୍ କାରଣ ସେମାନେ ସବୁ ସମୟରେ ଗୃହବ୍ରତ ଘର କାମରେ ଲାଗିକି ରହିଲେ ତେଣୁ ଭାଗବତ ଶ୍ରବଣର ଏଇ ମହାତ୍ମ୍ୟ ବାସୁଦେବ କଥା ପ୍ରଶ୍ନ ବାସୁଦେବଙ୍କ ବିଷୟରେ ଯିଏ କଥା କହୁଛି ବା ପ୍ରଶ୍ନ ଯିଏ ଭଗବାନ ଶ୍ରୀକୃଷ୍ଣଙ୍କ ବିଷୟରେ ପଚାରୁଛି ଏ ଜଗତରେ ଦୁଇଟା ଜିନିଷ ଦୁର୍ଲଭ ଭଗବାନଙ୍କ ବିଷୟରେ ପଚାରିବା ଲୋକ ବହୁତ କମ୍ ଆଉ ଭଗବାନଙ୍କ ବିଷୟରେ କହିବା ଲୋକ ବହୁତ କମ୍ କିନ୍ତୁ ସକାଳୁ ଉଠିବେ ନ୍ୟୁଜ୍ ପେପର ପଢିବେ ସେଥିରେ କଣ ଅଛି ଏ ଜଗତର କଥା ନ୍ୟୁଜ୍ ପେପର ପଢୁଛେ ସମାଜ ପ୍ରଜାତନ୍ତ୍ର ସମ୍ବାଦ କେବଳ ଜଗତ କଥା ଶୁଣିଲେ ଆଉ ସେ ଯାହା ପଢିଲେ ସେ କଥା ହିଁ କହିଲେ ଭଗବାନଙ୍କର କଥା କହିବା ଶୁଣିବା ପ୍ରଶ୍ନ କରିବା ପାଇଁ ଆମର ସମୟ ନାହିଁ କିନ୍ତୁ ଭାଗବତ ଶୁଣିଲେ କଣ ଲାଭ ନା ବାସୁଦେବ କଥା ପ୍ରଶ୍ନ ପୁରୁଷାନ ସ୍ତ୍ରୀ ପୁନାତି ହି ପୁରୁଷକୁ ପବିତ୍ର କରେ ସ୍ତ୍ରୀ ଲୋକମାନେ ଯେଉଁମାନେ କି ପାପରୁ ଦୂରେଇବା ବା ପାପକୁ ତ୍ୟାଗ କରିବା ପୁଣ୍ୟ କାମ କରିବା ପାଇଁ ବହୁତ କଷ୍ଟ କେବଳ ଯଦି ଭାଗବତ ଶ୍ରବଣ କରନ୍ତି ପୁନାତି ହି ପବିତ୍ର ହେଇଯିବେ কিপরি পবিত্র হবে, পবিত্র কিপরি হবে অজ্ঞাতরে বি। যদি আপনার শুনবে এটি সাত দিন, মু এটি যা কবি মোর কোনসি নিজর কথা কবি না, আপনার ভাগবত শুনেছেন ওড়িয়া ভাগবত রয়েছে, মু দেখে দেবি ওড়িয়া ভাগবতের কোন কোন আছে। আপনি সাত দিন কেবল শুনবে আপনার জীবনের বৈকুণ্ঠকু যা রাস্তা হচ্ছে সিওর। ভাগবত কোথায় মু কোন কেবল জন বিশ্বাস করে, হ্যাঁ এ ভাগবত যা কোথায় তাই সত্য, বাস সে বৈকুণ্ঠ যাব। সুখদেব গোস্বামী পরীক্ষিত মহারাজ কু ভরি সভারে কোথায় মুনি ঋষি মানে বসছেন এটি, সেটি কি স্ত্রী লোক নথিলে কিংবা কি প্যান্ট পিঁধা লোক নথিলে, কোনসি কর্মী নথিলে, সাধুঙ্ক সভারে কোছন্তি আউ গঙ্গা কূলরে কোছন্তি আউ আজন্ম নিষ্ঠ ব্রহ্মচারী ভগবত আবেশ অবতার, সে কোন মিথ্যা কথা কোছন্তি ভাগবতরে। ভাগবতর যদি এই অজামিল, এই অজামিল চরিত্র আমি সাত দিন আলোচনা করিবা, তিনোটি অধ্যায়, কেবল যদি জনে শুনে সে বৈকুণ্ঠকু যাব, কেবল শুনে। ভাগবত এতে গরিয়ান, আপনার নজাণিলে বি পবিত্র হয়ে যাবে। পুরুষান স্ত্রী পুনাতিহি, পুরুষ পবিত্র হয়ে যাব, স্ত্রী বি পবিত্র হয়ে যাব। কিভাবে পবিত্র হব, আপনার তীর্থ গলে বি কিছু দান দেন পবিত্র হচ্ছেন কিন্তু সম্পূর্ণ নুহে। সেটি কোচন বাসুদেব কথা প্রশ্ন, পুরুষান স্ত্রী পুনাতিহি শ্রোতকম পৃচকম বক্তা, যে শুণুছে পুরুষ পবিত্র হচ্ছে, স্ত্রী পবিত্র হচ্ছে, যে কহুছে বক্তা সে আগে পবিত্র হচ্ছে, শ্রোতা যে শুণুছে সে পবিত্র হচ্ছে, পৃচকম যে প্রশ্ন পচারুছে, পরীক্ষিত মহারাজ প্রশ্ন পচারুছেন সে পবিত্র হচ্ছেন, সমগ্র মুনি ঋষি মানে ভাগবত শুণুছেন সেমানে পবিত্র হচ্ছেন। সুখদেব গোস্বামী নিজ ভাগ্যকে প্রশংসা করে কোথায় হে পরীক্ষিত আউ কা কথা কহিবি, মু নিজে পবিত্র হচ্ছি। ভাগবত কথা এতে গরিয়ান, কিভাবে পবিত্র হচ্ছে, তৎপাদম সলিলম যথা ভাগবত এইভাবে বস্তু হচ্ছে আজ্ঞা। ভাগবত যদি প্রতি অক্ষর আপনার আস্বাদন করবে, আপনার জীবনের প্রতি মুহূর্তে আপনার উপলব্ধি করবে, মু ভগবান ভজন করা মোর জীবনের একান্ত শ্রেয় বস্তু, এই লাভ মু তাঙ্কু ভজন করিবি আর সবু ক্লেশ হি বিনাশ হয়ে যাবে। তৎপাদম সলিলম যথা ভগবান পাদপদ্মরে যেভাবে গঙ্গা দেবী আসুচ্ছন্তি, যেভাবে তিনি ভুবনকু পবিত্র করুচ্ছন্তি, স্বর্গ মর্ত্য এবং পাতাল উপরে গঙ্গা যেভাবে প্রবাহিত হয়ে পবিত্র করুচ্ছন্তি, ভাগবত সেইভাবে এই তিনি শ্রেণীর লোকমানকু পবিত্র করে, শ্রোতা বক্তা আর পৃচ্ছক। যেভাবে গঙ্গা পবিত্র করুচ্ছন্তি, গঙ্গার স্নান কলে কি জাঁপারে না মু পবিত্র হলে কি না, কিন্তু প্রভুঙ্ চরণ জলর এভাবে মাহাত্ম আপনার অজ্ঞাতরে মধ্যে সে পাপক ধোই নিয়ে। ভাগবত সেইভাবে কেউ মানকর পাপক ধোই নিয়ে আপনার প্রশ্ন করে পারেন, বহুত লোক তো প্রশ্ন করতে, আজ্ঞা আমি এতে পাপ করছু না, এই জন্মরে কেবে হলে আমি ভগবান ডাকি পারি না বা ভক্ত হয়ে পারি না বা বৈকুণ্ঠ কু যাই পারিব না, কিন্তু ভাগবত কোথায় তা না, ভাগবত একাদশ স্কন্ধে কোথায় এই মানে সদ্য পবিত্র হয়ে যাচ্ছে, সঙ্গে সঙ্গ পবিত্র কো মানে শ্রুত্বানুপডিত ধাত্বাদ্রুতবানুমোদিত সদ্য পুনাতি সদ্ধর্মম দেব বিশ্বদ্রোহপি, এই মানে লিস্ট আপনি নিয়ন্তু, এই ব্যক্তি মানে পবিত্র হয়ে যাচ্ছে, শ্রুত্বা যে মানে শুনন্তি, অনুপঠিত যেমন ভাগবত পড়ুছেন, ধ্যাত যেমন পড়িলা পরে বা শুনিলা পরে ধ্যান করুছেন। আচ্ছা অজামিলে বলি পাপি কেবল ভগবানকর নাম কই সে উদ্ধার পাইগলা, ভাগবত কু ধ্যান করুছেন, ভাগবত কথা কু ধ্যান করুছেন, শ্রুত্ব অনুপঠিত ধ্যাত আদ্রুত, কে কে লোক অছন্তি সেমানে আচরণ করি পারন্তি না, ভাগবত পড়ি পারন্তি না, কিন্তু যে পড়ান্তি যে কুহান্তি তাকো বহুত ভালো পাঁতি, যাও ভাই তু জীবনরে ভাগবত টিকে পড়ুছ। আদ্রুত যে মানে কেবল আদর করন্তি বা অনুমোদিত, যে মানে অনুমোদন করন্তি, যেভাবে মহারাজ আমার প্রোগ্রাম করুছন্তি, অ্যারেঞ্জ করুছন্তি, ଆପଣମାନେ ସାହାଯ୍ୟ କରୁଛନ୍ତି, ଏବଂ ଯେଉଁମାନେ କହୁଛନ୍ତି ମହାରାଜ ଆଜ୍ଞା ଯାହା ହଉ ଆପଣମାନେ ଏଭଳି ଭଗବତ ଅନୁଷ୍ଠାନ କରୁଛନ୍ତି, ବହୁତ ସୁନ୍ଦର, ଆମର ଭାଗ୍ୟ, କେବଳ ଅନୁମୋଦନ କରୁଛନ୍ତି, ସାହାଯ୍ୟ କରିପାରୁନାହାନ୍ତି, ଅର୍ଥ ଦେଇପାରୁନାହାନ୍ତି, ସେମାନେ ଗରିବ, ଶ୍ରମ ଦେଇପାରୁନାହାନ୍ତି, କେବଳ ଅନୁମୋଦନ କରୁଛନ୍ତି, କହୁଛନ୍ତି ଏଭଳି ଭାଗବତ ଅନୁଷ୍ଠାନ ହେବା ଦରକାର, ଏମାନେ ବି ପବିତ୍ର ହେଇଯାଆନ୍ତି। ଶ୍ରୁତ୍ୱା ଅନୁପଟିତ ଧାତ ଆଦୃତ ବା ଅନୁମୋଦିତ ସଦ୍ୟ ପୁନାତି, ସଦ୍ୟ ପବିତ୍ର, ଡେରି ହବ ନା, ସଦ୍ଧର୍ମ କାହିଁକି ଏତେ ଶୀଘ୍ର ପବିତ୍ର ହେଇଯିବେ ନା, ଏହି ବାସ୍ତବିକ ଧର୍ମ। ଆଉ କେତେବେଳେ ପାପି ପବିତ୍ର ହବ ନା, ଦେବ ବିଶ୍ୱ ଦ୍ରୋହ ଅପି, ଯିଏ ସମଗ୍ର ବିଶ୍ୱର ଦ୍ରୋହୀ, ଯିଏ ସମଗ୍ର ଦେବତାମାନଙ୍କର ଦ୍ରୋହୀ, ସିଏ ଯଦି କେବଳ ଭାଗବତକୁ ଧ୍ୟାନ କରନ୍ତି, ଆଦର କରନ୍ତି, ପଠନ କରନ୍ତି, ଅନୁମୋଦନ କରନ୍ତି, ବା ଯିଏ କରୁଛି ଦେଖି ଆନନ୍ଦିତ ହୁଅନ୍ତି, ସେ ପବିତ୍ର ହେଇଯାଆନ୍ତି। ଏ ଭାଗବତ ଶ୍ରବଣର ଫଳ। ତେଣୁ ଆମେ ଏ ସାତ ଦିନ ମଜାମିଲ ଚରିତ ଶୁଣିବା, ଯେ ଆପଣମାନଙ୍କର ଏଭଳି ଅଭ୍ୟାସ ନଥିବ ଶୁଣିବା ପାଇଁ, କିନ୍ତୁ ଆଜି ଗୋଟିଏ ଦିନ, କାଲି ଗୋଟିଏ ଦିନ, ଟିକେ ଆପଣଙ୍କୁ କଷ୍ଟ ଲାଗିବ, ତାପରେ ବହୁତ ସୁନ୍ଦର। ଆପଣମାନେ ଭାଗବତ ପଢ଼ିଥିବେ, କେତେ ଜଣ ଭାଗବତ ପଢ଼ୁଛନ୍ତି ଟିକେ ହାତ ଟେକିଲେ, ବହୁତ କମ, କିନ୍ତୁ କେତେ ଜଣ ପେପର ପଢ଼ୁଛନ୍ତି ହାତ ଟେକିଲେ, ସମସ୍ତେ ଆମେ ପଢ଼ୁଛେ ନାଇଁ, କାହିଁକି ଆମେ ଭାବୁଛେ ଏଇଟା ଆମ ଜୀବନର କିଛି କାର୍ଯ୍ୟରେ ଲାଗିବ ନା, ଆମେ ପେପରଟାକୁ ଏସେନ୍ସିଆଲ ମନେ କରୁଛେ, ଏଇଟା ନିହାତି ଦରକାର, ମାନେ ସମାଜର କଥା କେମିତି ଆମେ ଜାଣିବୁ, ଦେଶର କଥା କେମିତି ଜାଣିବୁ, କିନ୍ତୁ ସମସ୍ତଙ୍କ କଥା ଜାଣିବା ପୂର୍ବରୁ ନିଜର କଥା ଜାଣ। ଆମେ ଜଗତ ବାର୍ତ୍ତା ଜାଣିବା ପାଇଁ ପ୍ରସ୍ତୁତ ଅଛେ, କିନ୍ତୁ ନିଜର ବାର୍ତ୍ତା ଜାଣିନି, କଣ ଲାଭ ଅଛି? ସେଥିପାଇଁ ଭାଗବତ ଯେଉଁମାନେ ପଢୁଛନ୍ତି, ଯଦି ଆପଣଙ୍କ ଓଡ଼ିଆ ଭାଗବତ ଥାଏ କାଲି ଯାଇ ଦେଖିବେ, ବା ଭାଗବତ ବି ସାଙ୍ଗରେ ନେଇକି ଓଡ଼ିଆ ଭାଗବତ ଆଣିକି ଆପଣ ଦେଖିବେ, ମୁଁ ମୂଳ ସଂସ୍କୃତ ଶ୍ଳୋକରୁ କହିବି ଏବଂ ଓଡ଼ିଆ ପଦବୀ ମଧ୍ୟ କହିବି, କାରଣ ମୂଳ ସଂସ୍କୃତ ଓଡ଼ିଆ ଭାଗବତ କେଉଁଟା ତା ବର୍ତ୍ତମାନ ଜଗନ୍ନାଥ ଦାସ ଯେଉଁ ରଚନା କରିଥିଲେ ତାହା ଖୋଜିକି ମିଳୁନାହିଁ। ତେଣୁ ବହୁ ଗବେଷକମାନେ ଖୋଜିଲେ ମୂଳ ପାଣ୍ଡୁଲିପି କେଉଁଠି, କାହିଁକି ନା ଜଗନ୍ନାଥ ଦାସଙ୍କ ନାମରେ ବର୍ତ୍ତମାନ ଓଡ଼ିଶାରେ ବହୁତ ପ୍ରକାର ଭାଗବତ ରଚନା ହେଇଯାଇଛନ୍ତି, ନିଜ ନିଜର ମୂଳ ଶ୍ଳୋକ ସହିତ ତାର କିଛି ସମ୍ବନ୍ଧ ନାହିଁ। ଭାଗବତ ମାନେ ବ୍ୟାସଦେବଙ୍କର 18,000 ଶ୍ଳୋକ ସମନ୍ୱିତ ଭାଗବତ, ଜଗନ୍ନାଥ ଦାସ ତାଙ୍କୁ ଓଡ଼ିଆ ଅନୁବାଦ କରିଥିଲେ, କିନ୍ତୁ ଆମର ବହୁ ଲୋକ ଏଭଳି ତାକୁ ଅନୁବାଦ କରିକରି ଏଭଳି ଅର୍ଥ ଚାଲି ଆସିଛି, ବର୍ତ୍ତମାନ ମୂଳ ଶ୍ଳୋକ ସହିତ କିଛି ସମ୍ପର୍କ ନାହିଁ। ତେଣୁ ଏଇ ଗୋରଖପୁର ଗୀତା ପ୍ରେସ, ସେ ବର୍ତ୍ତମାନ ଗୋଟିଏ ସଂସ୍କରଣ କରିଛନ୍ତି ଓଡ଼ିଆରେ, ମୂଳ ଶ୍ଳୋକ ସହିତ ସାମଞ୍ଜସ୍ୟ ଅଛି କିନ୍ତୁ ସମ୍ପୂର୍ଣ୍ଣ ନୁହେଁ, ସେ ଲେଖିଛନ୍ତି, ପଢିବେ ଆପଣ, ସେ ଖୋଜିଲେ, ସେମାନେ ଖୋଜି ଖୋଜି କେଉଁଠି ପାଇଲେନି, ସେସବୁ ଦେଖିଲେ ଗୋଟିଏ ରାଇଟରଙ୍କର ଭାଗବତ ଅଛନ୍ତି ଯାହାକି ମୂଳ ଶ୍ଳୋକଙ୍କ ସହିତ କିଛି ସମ୍ବନ୍ଧିତ ଅଛି। କାହିଁକି ନା ମୂଳ ଶ୍ଳୋକକୁ ନ ଧରିଲେ ଆମେ ଜାଣିପାରିବା ନା, ଭାଗବତର ତତ୍ତ୍ୱ ଗୁଡ଼ାକ ରହିଯିବେ। ତେଣୁ ଏଇ ଯେଉଁ ଷଷ୍ଠ ସ୍କନ୍ଧ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଭାଗବତରେ ଯେଉଁ ଦ୍ୱାଦଶ ସ୍କନ୍ଧ ଅଛନ୍ତି, ଭାଗବତର 10 ଲକ୍ଷଣ ଅଛି, ଅତସର୍ଗ ବିସର୍ଗ ସ୍ଥାନ ପୋଷଣ ରୋତୟ ମନ୍ୱନ୍ତର ଇଶ କଥା ନିରୋଧ ମୁକ୍ତି ଆଶ୍ରୟ। ଷଷ୍ଠ ସ୍କନ୍ଧ ହେଉଛି ପୋଷଣ, ଷଷ୍ଠ ସ୍କନ୍ଧରେ 19 ଅଧ୍ୟାୟ ଅଛନ୍ତି, ଆମେ 3 ଅଧ୍ୟାୟର ଆଲୋଚନା କରିବା। 3 ଅଧ୍ୟାୟ ହେଉଛନ୍ତି, ପ୍ରଥମେ 3 ଅଧ୍ୟାୟ ଅଜାମିଲ ଚରିତ, ଅଜାମିଲ କିଭଳି ଉଦ୍ଧାର ପାଇକି ଗଲା, ଆମେ ଶୁଣିଲେ ତ ବିଶ୍ୱାସ ହଉନି, ଆରେ କେମିତି ଖାଲି ନାରାୟଣ ଡାକିଦେଲା ଉଦ୍ଧାର ପାଇକି ଚାଲିଗଲା, ଆଉ କିଏ ବି ଯଦି ବିଶ୍ୱାସ କରୁଛି କହୁଛି ହଁ ସେ ପୁରୁଣା କାଳରେ ହଉଥିଲା, ଆମ ବର୍ତ୍ତମାନ ଆମେ ନାରାୟଣ ଡାକିଲେ କୃଷ୍ଣ ଡାକିଲେ ଆମର ଉଦ୍ଧାର ହବନି, ଆମକୁ ଆଉ କିଛି କରିବାକୁ ପଡିବ, ବାସ୍ତବ ତା ନୁହେଁ, କାରଣ କଳିଯୁଗରେ ମୁକ୍ତିର ଉପାୟ ଏକମାତ୍ର ହରେର ନାମ ହରେର ନାମ ହରେର ନାମ ଏବ ହି କେବଳମ କଲୋ ନାସ୍ତେବ 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 ଗତିର ଅନ୍ୟଥା, କଳିଯୁଗରେ ଆଉ କିଛି ଗତି ନାହିଁ, କେବଳ ଭଗବାନଙ୍କର ନାମ ହରିଙ୍କର ନାମକୁ ଆଶ୍ରୟ କରିବାକୁ ପଡିବ। ତେଣୁ ସେଥିପାଇଁ ଆମର ଯେଉଁଠି ପ୍ରଥମ କଥା ହୁଏ ଅଜାମିଲ, ଚରିତ କହୁଁ। ବହୁତ ଭକ୍ତଙ୍କର ଅନୁରୋଧ ଥିଲା ଯେ ଆପଣ ଦଶମ ସ୍କନ୍ଦ କୁହନ୍ତୁ, କିନ୍ତୁ ଦଶମ ସ୍କନ୍ଦ ଆମେ ଗୋଟିଏ ଗୋଟିଏ ଚରିତ ସାଧ୍ୟ ନଉ। ଯେଭଳି ଆମର ବାରିପଦାରେ ଏ ବର୍ଷ ହଉଥିଲା ଭକ୍ତ ସୁଦାମା, ପ୍ରତିଦିନ ଅଢ଼େଇ ଘଣ୍ଟା କଥା ହବ, ସାତ ଦିନ ସୁଦାମା ଚରିତ ଦୁଇଟି ଅଧ୍ୟାୟ। ଏମିତି ଗୋଟିଏ ଦିନ ଭିତରେ ବା ସାତ ଦିନ ଭିତରେ ଆମେ ସମ୍ପୂର୍ଣ୍ଣ ଭାଗବତ କହିପାରିବୁ ନାହିଁ, କାରଣ ଭାଗବତ ବିଶାଳ ବସ୍ତୁ। ଏ ଗପ କହି ଯିବାର ଆମର ଅଭ୍ୟାସ ନାହିଁ, କାରଣ ଯାହା ଶୁଣିଲା ଆମର କଲ୍ୟାଣ ହବ, ବାସ୍ତବିକ ଆମେ ଭକ୍ତି ଲାଭ କରିବା, ସେ ବିଷୟ ଆମେ ଆଲୋଚନା କରିବା। ତେଣୁ ଅଜାମିଲ ତିନୋଟି ଅଧ୍ୟାୟରେ ଅଜାମିଲ ଚରିତ ଅଛନ୍ତି। ଶ୍ରୀଧର ସ୍ୱାମୀ ତାଙ୍କର ଟୀକା ପ୍ରଥମେ ମୁଁ ଅଳ୍ପ ଟିକେ କହିବି, କାରଣ ସ୍ୱାମୀପାଦ ହେଉଛନ୍ତି ଜଗନ୍ନାଥଙ୍କ ନିର୍ଦ୍ଦେଶରେ ଭାଗବତର ଅର୍ଥ ଲେଖିଥିଲେ, ଏ ଟୀକା ଲେଖିଥିଲେ। ତେଣୁ ସ୍ୱାମୀ ଶ୍ରୀଧର ସ୍ୱାମୀ କହୁଛନ୍ତି, ଅଧ୍ୟାୟ ଏକୋନବିଂଶତ୍ୟା ଷଷ୍ଠୀ ପୋଷଣ ମୁଚ୍ୟତେ, ଷଷ୍ଠ ସ୍କନ୍ଦ ପୋଷଣ ଏବଂ ଏକୋଇଶଟି ଅଧ୍ୟାୟ ଅଛନ୍ତି। ପୋଷଣ କ'ଣ? ଏ ଜଗତରେ ବାପା ଦେଖନ୍ତୁ ସେ ପୁଅକୁ ପୋଷୁଛି କି ନାହିଁ, ସ୍ୱାମୀ ତାର ସ୍ତ୍ରୀକୁ ପୋଷୁଛି, ବାପା ପୁଅକୁ ପୋଷୁଛି, ରାଜା ମଧ୍ୟ ପ୍ରଜାକୁ ପୋଷଣ କରୁଛି, କିନ୍ତୁ କେହି କାହାର ମର୍ଯ୍ୟାଦାକୁ ଲଙ୍ଘନ କରୁଛନ୍ତି? ରାଜାକୁ ଯଦି କୁହାଯିବ, ଜଣେ ମିନିଷ୍ଟରକୁ କୁହାଯିବ, ତୁମେ କାଲିଠୁ ଆଉ ତୁମକୁ ଗାଡ଼ି ଦିଆଯିବ ନା, ତୁମେ ଚାଲି ଚାଲି ଯାଅ ପ୍ରତ୍ୟେକ ଗାଁରେ ବୁଲି ବୁଲି ଲୋକମାନଙ୍କ ଦୁଃଖ ବୁଝ, ସେ ପୋଷଣ କରିବେ? କରିବେ ନା। ଯେ ସ୍ୱାମୀ କୁହାଯାଏ ତୁମ ସ୍ତ୍ରୀକୁ ପୋଷିବାକୁ ପଡ଼ିବ କାଲିଠାରୁ, କିନ୍ତୁ ଭିକ ମାଗିକି ଆଣିବ, ତୁମ ସ୍ତ୍ରୀ କିଛି କରିବ ନା, ସେ ଚାହିଁବ ନା। ଯଦି ଅଫିସର ହେଇଥିବ, ଆଜି ପଇସା ନାହିଁ, ତା ସ୍ତ୍ରୀକୁ କିନ୍ତୁ ପୋଷିବାକୁ ପଡ଼ିବ। ଯଦି କୁହାଯାଏ ତୁମେ ଅଫିସର ଥିଲ, ବର୍ତ୍ତମାନ ତ ଆଉ ପଇସା ନାହିଁ, ତୁମେ ଯାଅ ଭିକ ମାଗି ଆଣି ପୋଷ, କରିବ ନା। କେହି ଏ ଜଗତରୁ ନିଜର ମର୍ଯ୍ୟାଦା ସ୍ଥିତିରୁ ଖସିବା ପାଇଁ କେହି ଚାହାନ୍ତି ନା, ସମସ୍ତେ ନିଜ ନିଜର ମର୍ଯ୍ୟାଦାକୁ ରଖିବା ପାଇଁ ଚାହାନ୍ତି। କିନ୍ତୁ ଜଣେ ଏପରି ପଶୁ ସମାଜରେ ମଧ୍ୟ ମର୍ଯ୍ୟାଦା ଅଛି, ଗୋଟେ କୁକୁର ତାର ଏରିଆ ଭିତରକୁ ସେ ଛାଡ଼ିବ ନା, ସେ କହୁଛି ଏଇଟା ମୋର ବାଉଣ୍ଡ୍ରି, ମୋର ଏଠି ପ୍ରେଷ୍ଟିଜ୍ ଅଛି, ମୋର ମାଲିକ ଅଛନ୍ତି। ସମସ୍ତେ ନିଜ ନିଜର ମର୍ଯ୍ୟାଦା ତଳୁ କେହି ଖସୁନାହାନ୍ତି, କିନ୍ତୁ ଜଣେ ଏ ଜଗତର ସବୁଠୁ ମର୍ଯ୍ୟାଦା ପୁରୁଷୋତ୍ତମ, ଯାହାଙ୍କ ନିକଟରୁ ସମସ୍ତେ କଣେ କଣେ ମର୍ଯ୍ୟାଦା ପାଇଛନ୍ତି, କିନ୍ତୁ ସିଏ କେତେବେଳେ ତାଙ୍କ ଭକ୍ତଙ୍କ ନିକଟରେ ମର୍ଯ୍ୟାଦା ରଖନ୍ତି ନା, ଭକ୍ତକୁ ପୋଷିବା ପାଇଁ ହେଲେ ନିଜ ମର୍ଯ୍ୟାଦାକୁ ଛାଡ଼ି ଦିଅନ୍ତି। ସିଏ ହେଉଛନ୍ତି ଜଗନ୍ନାଥ, ସିଏ ଭଗବାନ ଶ୍ରୀକୃଷ୍ଣ, କେବେ ଭଗବାନ ନିଜର ମର୍ଯ୍ୟାଦା ଦେଖିନାହାନ୍ତି। ଯଦି ଭଗବାନ ନିଜର ମର୍ଯ୍ୟାଦା ଦେଖିଥାନ୍ତେ, ଯେଉଁଠି ଷୋହଳ ସହସ୍ର 108 ଲକ୍ଷ୍ମୀ ଅଛନ୍ତି, ସେଇଠି କ'ଣ ସୁଦାମ ଭିକାରୀ ଯାହାର କପଡ଼ା ନାହିଁ ତାକୁ କ'ଣ ପାଦ ଧୋଇଦେଇଥାନ୍ତେ? କୁହନ୍ତୁ ଆପଣ, ଆପଣଙ୍କ ବନ୍ଧୁ ଯଦି ଦେଖା ହବ ଷ୍ଟେସନରେ, ସେ ଯଦି ଅଫିସର ହେଇଥିବ, ଆପଣ ଗାଁର ଜଣେ ଚାଷୀ ହେଇଥିବେ, ସେ ଆପଣଙ୍କୁ ଦେଖାଦବ ନା, ଆଡ଼େଇ ପଳେଇବ? ଭଗବାନଙ୍କର ଏ ବୃତ୍ତି ନୁହେଁ, ଜୀବର ବୃତ୍ତି ଭଗବାନଙ୍କ ବୃତ୍ତି ଭିତରେ ଆକାଶ ଆଉ ପାତାଳ ତଫାତ, ଜୀବରେ ସବୁ ନୀଚ ଗୁଣ ଅଛି। କିନ୍ତୁ ଭଗବାନ ଅଜାମ୍ବିଲ କେସରେ, ଅଜାମ୍ବିଲ ସ୍ଥଳରେ ଗୋଟେ ବହୁତ ବଡ଼ କାମ କଲେ, ଅତି ମର୍ଯ୍ୟାଦା ଲକ୍ଷଣମ ଭକ୍ତ ରକ୍ଷଣ ଲକ୍ଷଣମ। ଶ୍ରୀ ସ୍ୱାମୀପାଦ ଲେଖୁଛନ୍ତି, ପୋଷଣ ଅର୍ଥ କ'ଣ ନା, ଅତି ମର୍ଯ୍ୟାଦା ଲଙ୍ଘନମ। ଭଗବାନ ଯେଉଁ ଅବତାରରେ, ଭଗବାନ ଯେଉଁ ଅବତାରରେ ଯେତେ ଭକ୍ତକୁ ରକ୍ଷା କରିଛନ୍ତି, କିନ୍ତୁ ଅଜାମିଲକୁ ଯେଭଳି ରକ୍ଷା କରିଛନ୍ତି ନିଜର ମର୍ଯ୍ୟାଦା ଛାଡ଼ିକି, ଆଉ କୌଣସି ଅବତାରରେ ଭଗବାନ ସେୟା କରିନାହାନ୍ତି। ଅତି ମର୍ଯ୍ୟାଦା ଲଙ୍ଘନ, ଅତି ମର୍ଯ୍ୟାଦା, ଅତି ଲଙ୍ଘିତ ମର୍ଯ୍ୟାଦା ଭକ୍ତ ରକ୍ଷଣ ଲକ୍ଷଣ। ଭକ୍ତକୁ ରକ୍ଷା କରିବା ପାଇଁ ଭଗବାନ ଅଜାମିଲ ନିକଟରେ ଅତି ଲଙ୍ଘିତ ମର୍ଯ୍ୟାଦା, ଭଗବାନ ନିଜ ମର୍ଯ୍ୟାଦାକୁ ଭାଙ୍ଗିଦେଲେ। ଏବଂ ଷଷ୍ଠ ସ୍କନ୍ଧରେ ଭଗବାନ ଆଉ ଜଣଙ୍କ ପାଇଁ ନିଜ ମର୍ଯ୍ୟାଦାକୁ ଭାଙ୍ଗିଦେଲେ, କାହା ପାଇଁ? ଇନ୍ଦ୍ର ପାଇଁ। ସ୍ୱାମୀପାଦ ଦେଖନ୍ତୁ କିଭଳି କହୁଛନ୍ତି, ଆମେ ଲୋକମାନେ କହୁଛେ ଆରେ ଭଗବାନଙ୍କୁ ଡାକିଲେ କ'ଣ ଭଗବାନ ଶୁଣିବେ, ଭଗବାନ କ'ଣ ଅଛନ୍ତି? ଭଗବାନ ଇନ୍ଦ୍ର ପାଇଁ ଭଗବାନ ଦେଖେଇଲେ, ଦେଖ ଦେବରାଜ ଇନ୍ଦ୍ର ସେ ଦେବତାଙ୍କର ମାନଙ୍କର ରାଜ, କିନ୍ତୁ କେତେ ପାପ କରୁଛି ସିଏ, କିନ୍ତୁ ମୋର ଶରଣ ଗଲା ପରେ ମୁଁ ତାକୁ ସୁରକ୍ଷା ଦଉଛି, ଯୋଉଟା ମର୍ଯ୍ୟାଦା ନୁହେଁ। ଆଉ ଅଜାମିଲ ସବୁଠୁ ପାପୀ ମନୁଷ୍ୟ ଭିତରେ, ତା ଭଳି କେହି ପାପ କରିନାହାନ୍ତି ବା କରିପାରିବେ ନା। ଯେଭଳି ଇନ୍ଦ୍ରକୁ ମୁଁ ସୁରକ୍ଷା ଦଉଛି, ସେଭଳି ମୁଁ ଅଜାମିଲକୁ ମଧ୍ୟ ସୁରକ୍ଷା ଦଉଛି। ସ୍ୱୟଂପାଦ କହୁଛନ୍ତି, ଅଜାମିଲ ମନୁଷ୍ୟସୁ ମହାପାପ ଯଥାବିତ ବିଶ୍ୱରୂପାଧିଘାତି ଚ ତଥା ଦେବୀସୁ ବାସବ। ଦେବତାମାନଙ୍କ ଭିତରେ ଇନ୍ଦ୍ର ଦେବରାଜ, ଇନ୍ଦ୍ର ହିଁ ବ୍ରାହ୍ମଣ ବିଶ୍ୱରୂପକୁ ହତ୍ୟା କଲେ, ବୃତାସୁରକୁ ମାରିଲେ, କିନ୍ତୁ ପୁଣି ବି ଭଗବାନ ତାଙ୍କୁ ସୁରକ୍ଷା ଦେଲେ। ଆଉ ମନୁଷ୍ୟ ଭିତରେ ମହାପାପୀ ଅଜାମିଲ ଜୀବନ ଭରି ପାପ କରିଛନ୍ତି, କିନ୍ତୁ ମୃତ୍ୟୁ ସମୟରେ ପୁତ୍ରକୁ ଡାକି ନାହାନ୍ତି। ସଙ୍କେତ ଭଗବତ ନାମମ, ଭଗବାନଙ୍କର ଯେଉଁ ନାମ ଡାକିଲେ, ପୁତ୍ର ସ୍ନେହ ଯୁ ସଙ୍ଗତମ, ପୁତ୍ର ସ୍ନେହରେ ଡାକିଲେ, ନାମ ଡାକିଲେନି, ସଙ୍କେତ ପୁତ୍ରକୁ ଡାକିଛନ୍ତି, କିନ୍ତୁ ଭଗବାନ ତାଙ୍କୁ ବୈକୁଣ୍ଠକୁ ନେଲେ। ତେଣୁ ଯେଉଁମାନେ ଭଗବାନଙ୍କର ନାମ କରୁଛନ୍ତି ସେମାନେ ଯେ ବୈକୁଣ୍ଠକୁ ଯିବେ ନା, ଏଥିରେ ସନ୍ଦେହ କ'ଣ ଅଛି କୁହନ୍ତୁ। ଆମେ ବିଶ୍ୱାସ କରିବା ଦରକାର, ମୁଁ ଭଗବାନଙ୍କ ନାମ କରୁଛି ମାନେ ମୁଁ ନିଶ୍ଚିତ ବୈକୁଣ୍ଠକୁ ଯିବି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ପ୍ରଭୁଙ୍କର ନାମ କରୁଛନ୍ତି ମାନେ ବୈକୁଣ୍ଠକୁ ଯିବେ। ଇଏ ହେଉଛନ୍ତି ଶିକ୍ଷା ଅଜାମିଲ ଚରିତ୍ରରେ। ତେବେ ଭାଗବତରେ ଅଜାମିଲ ପ୍ରସଙ୍ଗ କାହିଁକି ଆସିଲା? ଭାଗବତ ଲୋକ ପଢୁଛନ୍ତି ନା, ଆପଣମାନେ ପଢିଥିବେ, ଲୋକମାନେ ଭାବନ୍ତି ଏଇ ଭାଗବତ ସବୁ ଗପ। ମ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ମନକୁ ମନ କୌଣସି ଗପ କହିନାହାନ୍ତି, ଭାଗବତ ଏତେ ରସାଳ ଶାସ୍ତ୍ର ଯେ କାହିଁକି ଅଜାମିଲ ଚରିତ୍ର ଆସିଲେ ଆମେ ବର୍ତ୍ତମାନ ଛଅଟି ଶ୍ଳୋକ, କାରଣ ପଞ୍ଚମ ସ୍କନ୍ଧ ସରିଗଲେ ଷଷ୍ଠ ସ୍କନ୍ଧ ଆରମ୍ଭ ହେବେ। ପଞ୍ଚମ ସ୍କନ୍ଧରେ କ'ଣ ବର୍ଣ୍ଣନା ଅଛି? ପଞ୍ଚମ ସ୍କନ୍ଧର 26 ଅଧ୍ୟାୟରେ ନର୍କ ବର୍ଣ୍ଣନା ଅଛି, ବ୍ୟକ୍ତି କେଉଁ କେଉଁ କର୍ମ କଲେ ନର୍କକୁ ଯାଏ। ନର୍କ ମାନେ ଭୀଷଣ ଯନ୍ତ୍ରଣା, ଭୀଷଣ ଯନ୍ତ୍ରଣା। ସୁଖଦେବ ଗୋସ୍ୱାମୀ ଯେତେବେଳେ ପରୀକ୍ଷିତ ମହାରାଜଙ୍କ ନିକଟରେ ନର୍କର ବର୍ଣ୍ଣନା କରୁଥିଲେ, ପରୀକ୍ଷିତ ମହାରାଜ ଯେତେବେଳେ ନର୍କର ବର୍ଣ୍ଣନା ଶୁଣିଦେଲେ, ସେ ତାଙ୍କର ଦୟା ଆସିଲା। ପରୀକ୍ଷିତ ମହାରାଜ ନର୍କକୁ ଯିବେ ନା, ଏ ସାଉଣ୍ଡଟା ଟିକେ ମାଇକ୍ ଗୋଟେ ଷ୍ଟେରିଓଟି ବୁଲେଇ ଦେଲେ ମୋତେ ଟିକେ ଶୁଣିଲେ ଠିକ, ବାହାର କ'ଣ ଶୁଭୁଛି ଆପଣ ଟିକେ ଚେକ୍ କରିବେ। ପରୀକ୍ଷିତ ମହାରାଜ ଯେତେବେଳେ ଶୁଣିଦେଲେ ନର୍କ ବର୍ଣ୍ଣନା ସୁଖଦେବ ଗୋସ୍ୱାମୀଙ୍କ ମୁଖରୁ, ସେ ସ୍ଥିର କଲେ ଏ ଜଗତରେ ଜଣେ ବି କେହି ବ୍ୟକ୍ତି ନାହିଁ ଯେ ନର୍କକୁ ନ ଯିବ, ସମସ୍ତେ ନର୍କକୁ ଯିବେ। ସହସ୍ର ନର୍କ ଅଛି, ତା ଭିତରେ 28 ନର୍କର ବର୍ଣ୍ଣନା ପଞ୍ଚମ ସ୍କନ୍ଧ 26 ଅଧ୍ୟାୟରେ ଦିଆଯାଇଛନ୍ତି। ଆପଣମାନଙ୍କର ଭାଗବତ ଥିଲେ ଆପଣ ପଞ୍ଚମ ସ୍କନ୍ଧ 26 ଅଧ୍ୟାୟ କାଲି ଖୋଲିକି ଦେଖିବେ। ଅଜାମିଲ ଚରିତ୍ କାହିଁକି ଆସୁଛି ଦେଖନ୍ତୁ, ଭାଗବତ କିଭଳି ରଚନା ହୋଇଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ଯେତେବେଳେ ନର୍କ ବର୍ଣ୍ଣନା ଦେଇସାରିଲେ, ପରୀକ୍ଷିତ ମହାରାଜ ତାଙ୍କର ଦୟା ଆସିଲା। ପରୀକ୍ଷିତ ମହାରାଜ ଭାବିଲେ, ଯଦି ମୁଁ ବର୍ତ୍ତମାନ ନର୍କର ଦ୍ୱାରାକୁ ବନ୍ଦ ନ କରେ, ତାହେଲେ ସମସ୍ତେ ତ ନର୍କକୁ ଯିବେ, ନର୍କର ଦ୍ୱାରଟାକୁ ମୁଁ ବନ୍ଦ କରିବାକୁ ପଡ଼ିବ। ଏ ପଚାରିବି ଏଭଳି ପ୍ରଶ୍ନ ଯେଉଁ ପ୍ରଶ୍ନର ଉତ୍ତର ଥିବ, ସୁଖଦେବ ଗୋସ୍ୱାମୀ କହିବେ ଯେ ଏଇ କର୍ମ କଲେ ବ୍ୟକ୍ତି ନର୍କକୁ ଯିବ ନା। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ନରାଣାମ ନରକପାତ ଯାତନା ଶ୍ରବଣେନ, ବ୍ୟକ୍ତି ନର୍କକୁ ଗଲେ ଯେଉଁ ଯାତନା ପାଇବ ଏଇଟା ଶୁଣିଦେଲେ କିଏ? ପରୀକ୍ଷିତ, ଦୟାର୍ଦ୍ଧ ହୃଦୟ, ତାଙ୍କ ହୃଦୟ ଦୟା ହେଇଗଲା। ଦେଖନ୍ତୁ ବୈଷ୍ଣବ ପର ଦୁଃଖେ ଦୁଃଖୀ, ଜଗତରେ ନିଜର ପିତା ନିଜର ପୁତ୍ର କଥା ଚିନ୍ତା କରୁନି, ପ୍ରଜା ଯେତେ କଷ୍ଟ ପାଉଛି, ରାଜା କେତେ ଦିନ ଚିନ୍ତା କରୁଛି, କିଏ ଚିନ୍ତା କରୁଛି? ଜଗତରେ ଏଭଳି ଭଗବାନ ଶରୀର ଦେଇଛନ୍ତି, ସମସ୍ତେ ନିଜ ନିଜର ଶରୀରର ସୁଖ ଦୁଃଖ ନେଇ ବ୍ୟସ୍ତ, କେହି ଅନ୍ୟର ସୁଖ ଦୁଃଖ କଥା ଚିନ୍ତା କରିବା ପାଇଁ ସମୟ ନାହିଁ। ଚିନ୍ତା କଲେ ବି କ୍ଷଣକ ଚିନ୍ତା କରିବ, ତାପରେ ନିଜ ଶରୀର ଦୁଃଖ ହେଲେ ସେ ପରସ୍ପର ଦୁଃଖ କଥା ଦେଖିପାରିବ ନା। କିନ୍ତୁ ପରୀକ୍ଷିତ ମହାରାଜଙ୍କର ସାତ ଦିନ ସମୟ ଅଛି, କିନ୍ତୁ ସିଏ ଯେତେବେଳେ ଶୁଣିଦେଲେ ଯିବ ନର୍କକୁ ଯିବ, ସେ କହିଲେ ନା ନା ନା, ଯିବ ନର୍କକୁ ଯିବା ଦରକାର ନାହିଁ, ମୁଁ ସେ ରାସ୍ତା ବନ୍ଦ କରିବି। ବୈଷ୍ଣବ ପର ଦୁଃଖେ ଦୁଃଖୀ, କାହିଁକି ହରି କଥା ହଉଛି, କାହିଁକି ସାଧୁସନ୍ଥ ମାନେ ତାଙ୍କର ସମୟ ଦଉଛନ୍ତି? ଆମେ ତ ଭଗବାନଙ୍କୁ ଡାକିଲେ ଆମେ ଅଧିକ ସୁଖୀ ହବୁ, ଆମେ କାହିଁକି ଲୋକମାନଙ୍କୁ ହରି କଥା କହିବୁ ନା? ଆମେ ଚାହୁଁଛୁ ସମସ୍ତେ ସୁଖୀ ହୁଅନ୍ତୁ, ସମସ୍ତେ ଭଗବାନଙ୍କୁ ଭଜନ କରନ୍ତୁ, ସମସ୍ତଙ୍କର ଦୁଃଖ ଚିରଦିନ ପାଇଁ ଏ ଜଗତରୁ ଚାଲିଯାଉ। ଯିଏ ବାସ୍ତବିକ ସାଧୁ ସେ ଏଇ ଉଦ୍ଦେଶ୍ୟରେ ପ୍ରଚାର କରେ। ଯେଉଁମାନେ କୌଣସି ଉଦ୍ଦେଶ୍ୟ ରଖି ଭଗବାନ କଥା କୁହନ୍ତି, କିଛି ଅର୍ଥ ରୋଜଗାର କରିବା ପାଇଁ, କିଛି ଅନୁଗାମୀ ପାଇଁ, ହଁ ମୁଁ ହରି କଥା କହିଲେ ବହୁତ ଲୋକ ମୋର ଚେଲା ହେବେ ବା ମୋତେ ବହୁତ ଟଙ୍କା ମିଳିବ ନା, ସାଧୁର ଗୋଟିଏ ଉଦ୍ଦେଶ୍ୟ ସମସ୍ତେ ସର୍ବେ ହୁଅନ୍ତୁ ସୁଖୀ ନା। ସାଧୁ ଯେତେବେଳେ ସମସ୍ତଙ୍କ ମୁହଁରେ ହସ ଦେଖିବ, ସେ କହିବ ହଁ ସମସ୍ତେ ସୁଖୀ ଅଛନ୍ତି, ମୋର ପ୍ରଭୁ ବି ସୁଖୀ, ଏମାନେ ଯଦି ମୋ ପ୍ରଭୁଙ୍କର ଲୋକ ଏମାନେ ଦୁଃଖରେ ଅଛନ୍ତି, ମୋ ପ୍ରଭୁ କିଭଳି ସୁଖରେ ଥିବେ? ସେଥିପାଇଁ ସାଧୁ ବାହାରେ ସେ ରହିପାରେ ନା, ନା ମୁଁ ଯିବି ସବୁ ଲୋକଙ୍କୁ ଭଗବାନ କଥା କହିବି, ସେମାନେ ଯଦି ଭଗବାନଙ୍କୁ ଭଜନ କରିବେ ତାଙ୍କର ଦୁଃଖ ସବୁଦିନ ପାଇଁ ଦୂର ହେଇଯିବ। ବାଲ୍ୟ ଷ୍ଟେରିଓଟା ଏଣିକି ବୋଲେଇଲେ ମୋର କାନକୁ ଶୁଭିବ, ନହେଲେ ମୋତେ ବହୁତ ଟାଣି କଥା କହିବାକୁ ପଡ଼ିଛି। ଏଇଟାକୁ ଟିକେ ବୁଲେଇକି ଦେଖନ୍ତୁ, ମାଇକ୍ରୋଫୋନ୍ଟାକୁ କାଲିକି ଚେଞ୍ଜ କରିଦେବ ଟିକେ, ସେ ଷ୍ଟେରିଓଟାକୁ ବୁଲେଇ ଦେଲେ ଠିକ୍ ହେବା। ତେଣୁ ସାଧୁ ଏଇଥିପାଇଁ ଭଗବାନଙ୍କର କଥାକୁ ହିଁ ପ୍ରଚାର କରେ, ସମସ୍ତେ କିଭଳି ସୁଖରେ ରହିବେ। ଆପଣ ଟିକେ ଭଲ୍ୟୁମ୍ ଟିକେ ଅଧିକା ବଢ଼ାନ୍ତୁ। ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ, ଆଉ ଟିକେ କମା, ହରେ କୃଷ୍ଣ ଆଉ ଟିକେ କମାନ୍ତୁ, ହରେ କୃଷ୍ଣ ବାସ। ତେଣୁ ସାଧୁ ଦେଖେ ସମସ୍ତେ କିଭଳି ସୁଖୀ ରହିବେ। ଦେଖନ୍ତୁ ପରୀକ୍ଷିତ ମହାରାଜ, ଠିକ୍ ଅଛି ଏବେ ଛାଡ଼ି ଦିଅନ୍ତୁ, ପରୀକ୍ଷିତ ମହାରାଜ ସାତ ଦିନ ସମୟ ଅଛି, ଶୁଣିଦେଲେ ଜୀବ ନର୍କକୁ ଗଲେ ଦୁଃଖ ପାଇବ, ତାଙ୍କ ହୃଦୟ କାନ୍ଦିଲା। ବର୍ତ୍ତମାନ ଛଅଟି ପ୍ରଶ୍ନ ପଚାରିବେ, ଏ ଛଅଟି ପ୍ରଶ୍ନ ଭିତରେ ଲାଷ୍ଟ ପ୍ରଶ୍ନ ହେଉଛି ବ୍ୟକ୍ତି କିଭଳି ନର୍କକୁ ନ ଯିବ, ହେ ଗୁରୁଦେବ ଆପଣ ମୋତେ କୁହନ୍ତୁ। କିନ୍ତୁ ତା ପୂର୍ବରୁ ସେ ପାଞ୍ଚଟି ପ୍ରଶ୍ନ ପଚାରୁଛନ୍ତି, ଯାହା ଯାହା ଶୁଣିଥିଲେ। ପରୀକ୍ଷିତ ମହାରାଜ ପ୍ରଥମ ସ୍କନ୍ଦରୁ ଷଷ୍ଠ ସ୍କନ୍ଦ ପର୍ଯ୍ୟନ୍ତ, ପଞ୍ଚମ ସ୍କନ୍ଦ ପର୍ଯ୍ୟନ୍ତ କ'ଣ କ'ଣ ଶୁଣିଥିଲେ ଦେଖନ୍ତୁ। ଅଜାମିଲ ଚରିତ କିଭଳି ଆସୁଛନ୍ତି, କାହିଁକି ସୁଖଦେବ ଗୋସ୍ୱାମୀ କହିଲେ, ଲୋକ ପଢ଼ୁଛନ୍ତି ଅଜାମିଲ ଚରିତ ଗୀତ ଆକାରରେ ପଢ଼ି ଦେଇଗଲେ ବା ସୁନ୍ଦର ଲାଗିଲା, କାହିଁକି ଆସିଲା ଶ୍ରୀ ରାଜ ଉବାଚ, ଯେତେବେଳେ ଶୁଣିଦେଲେ ଜୀବ ନର୍କକୁ ଯିବ, ପରୀକ୍ଷିତ ମହାରାଜ ସାଙ୍ଗେ ସାଙ୍ଗେ ପ୍ରଶ୍ନ କରୁଛନ୍ତି। ପ୍ରଥମ ଶ୍ଳୋକ, ନିବୃତ୍ତି ମାର୍ଗ କଥିତ ଆଦୌ ଭଗବତ ଯଥା କ୍ରମଯୋଗ ଉପଲବ୍ଧେନ ବ୍ରହ୍ମଣା ଯଦ ସଂସ୍କୃତି। ସେ କହୁଛନ୍ତି ହେ ଗୁରୁଦେବ, ପରୀକ୍ଷିତ ପଚାରୁଛନ୍ତି, ନିବୃତ୍ତି ମାର୍ଗ କଥିତ ଆଦୌ ଭଗବତ ଯଥା, ମୁଁ ଆପଣଙ୍କୁ ଦ୍ୱିତୀୟ ତୃତୀୟ ଚତୁର୍ଥ ପଞ୍ଚମ ଏ ଚାରୋଟି ଶ୍ଳୋକରେ ଚାରୋଟି ସ୍କନ୍ଦର ସାର କଥା ଅଛି। ଯେଉଁମାନେ ଦ୍ୱିତୀୟ ସ୍କନ୍ଦ ପଢ଼ିନାହାନ୍ତି, ଭାଗବତ ପଢ଼ିନାହାନ୍ତି, ସେ କେବଳ ଏ ଗୋଟିଏ ଶ୍ଳୋକରେ ବୁଝିପାରିବେ। ପରୀକ୍ଷିତ ସାର କଥା କହୁଛନ୍ତି, ହେ ଗୁରୁଦେବ ଆପଣ ମୋତେ ଦ୍ୱିତୀୟ ସ୍କନ୍ଦରେ ନିବୃତ୍ତି ମାର୍ଗ କଥିତ ଆଦୌ ଭଗବତ ଯଥା, ହେ ଭଗବାନ ଆପଣ ଆଦୌ ଦ୍ୱିତୀୟ ସ୍କନ୍ଦରେ ନିବୃତ୍ତି ମାର୍ଗ କଥା କହିଥିଲେ, ଏବଂ ନିବୃତ୍ତି ମାର୍ଗର ଫଳ କ'ଣ, କ୍ରମ ଯୋଗ ଉପଲବ୍ଧେନ ବ୍ରହ୍ମଣା ଯଦ ଅସଂସ୍କୃତି। ସଂସ୍କୃତି ମାନେ ଜଗତର ଗୋଟିଏ ନାଁ ହେଉଛି ସଂସାର, ସଂସରଣଶୀଳ, ସବୁବେଳେ ଇନ୍ ଆଉଟ। ଗୋଟିଏ ଘର ଦେଖନ୍ତୁ, ଗୋଟିଏ ପିଲାଟେ ଜନ୍ମ ହଉଛି, ସେ ଘରୁ ଗୋଟେ ବୁଢ଼ା ବିଦାୟ ନଉଛି, ଇଏ ହଉଛି ସଂସାର। ଆମେ ଗୋଟେ ଘର କରିଛେ, ସେ ବିଲ୍ଡିଂରେ କେତେ ନୂଆ ଲୋକ ଆସିଲେଣି, କେତେ ପୁରୁଣା ଲୋକ ବାହାରିକି ଗଲେଣି। ଏ ସଂସ୍କୃତି ଜୀବ ଶରୀର ଛାଡ଼ୁଛି, ଶରୀର ଧରୁଛି, ଏଟାକୁ ସଂସାର। ଏବଂ ଅସଂସ୍କୃତି ମାନେ ଏ ଯିବା ଆସିବା ବନ୍ଦ, ମୁକ୍ତି, ଏ ଜନ୍ମ ମୃତ୍ୟୁକୁ ପାର ହବ। ଏବଂ ମାନବ ଜନ୍ମର ଉଦ୍ଦେଶ୍ୟ ଏ ଜନ୍ମ ମୃତ୍ୟୁ ଚକ୍ରର ଉର୍ଦ୍ଧକୁ ଯିବ, ଏଠୁ ଉଦ୍ଧାର ପାଇକି ଯିବ। ତେଣୁ ଦ୍ୱିତୀୟ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ସଂକ୍ଷେପରେ ବର୍ଣ୍ଣନା କରିଥିଲେ ବ୍ୟକ୍ତି କିଭଳି ଏ ସଂସାରରୁ ପାର ହେଇକି ଯିବ ନିବୃତ୍ତି ମାର୍ଗରେ। ଧୀରେ ଧୀରେ କ୍ରମଯୋଗ ଉପଲବ୍ଧ ହେଇନ ବ୍ରହ୍ମାଙ୍କ ନିକଟକୁ ଯିବ। ବ୍ରହ୍ମାଙ୍କର ଯେତେବେଳେ ପ୍ରଳୟ ହେଇଯିବ, ବ୍ରହ୍ମାଙ୍କର 100 ବର୍ଷ ଆୟୁଷ, ବ୍ରହ୍ମା ବି ଆମ ଆୟୁଷର 100 ଆୟୁଷ ନୁହେଁ, ଆମର 100 ବର୍ଷ। ଏସବୁ ଭାଗବତରେ ଅଛନ୍ତି ତୃତୀୟ ସ୍କନ୍ଧରେ। ବ୍ରହ୍ମା 100 ବର୍ଷ ରୁହନ୍ତି, ତାର ପରେ ବ୍ରହ୍ମା ବୈକୁଣ୍ଠକୁ ଯାଆନ୍ତି। ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି, ଏବଂ ଗୋଟିଏ ମନୁଙ୍କର ଶାସନ କାଳ ହଉଛି 71 ଚତୁର୍ଯୁଗ। 71 ବାର ସତ୍ୟ, 71 ବାର ତ୍ରେତୟା, 71 ବାର ଦ୍ୱାପର, 71 ବାର କଳି, ଏ ଯୁଗ ସବୁ ଯାଇସାରିଲା ପରେ ମନୁଙ୍କର ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଯାଆନ୍ତି, ଜଣେ ମନୁ ପାସ ହେଲା। ଏଇଭଳିଆ 14 ଜଣ ଗଲା ପରେ ବ୍ରହ୍ମାଙ୍କର ଗୋଟିଏ ଦିନ, ଏବଂ ଏ ବ୍ରହ୍ମାଙ୍କର ଦିନ 12 ଘଣ୍ଟା ଆଉ ରାତି ହଉଛି 12 ଘଣ୍ଟା ସେତିକି ପରିମାଣ। ତା ଦେହରେ ମାସଟା ହଉଛି 30 ଦିନ, ତା ଦେହରେ 30 ଗୁଣନ୍ତୁ, ତାପରେ 12 ଗୁଣନ୍ତୁ ଗୋଟିଏ ବର୍ଷ, ତାପରେ 100 ଗୁଣନ୍ତୁ, ବ୍ରହ୍ମା ରିଟାର୍ଡ ହେବେ। ବ୍ରହ୍ମା ରିଟାର୍ଡ ହେଲା ପରେ ବ୍ରହ୍ମାଜୀ ଯିବେ ମୁକ୍ତି ପାଇକି, ଆଉ ଜଣେ ବ୍ରହ୍ମା ହବ। ତେଣୁ ଯେଉଁ ଜୀବମାନେ ପୁଣ୍ୟ କରି କରି ଧୀରେ ଧୀରେ ଉପରକୁ ଯାଉଛନ୍ତି, ସେମାନେ ବ୍ରହ୍ମାଙ୍କ ମୁକ୍ତି ପର୍ଯ୍ୟନ୍ତ ଅପେକ୍ଷା କରି ରହିବେ। କିନ୍ତୁ ଯେଉଁମାନେ ସିଧା ଭଗବାନଙ୍କୁ ଭଜନ କରୁଛନ୍ତି, ଭଗବାନ ଭଗବତ ଗୀତାରେ କହିଲେ, ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଯୋବେତି ତତ୍ତ୍ୱତଃ ତିକ୍ତା ଦେହମ ପୁନର୍ଜନ୍ମ ନୈତି ମାମେତି ସ ଅର୍ଜୁନ। ହେ ଅର୍ଜୁନ, ଯିଏ ମୋର ଜନ୍ମ ମୋର କର୍ମ ଜାଣିଛି, ସେ ଶରୀର ତ୍ୟାଗ କଲା ମାନେ ସାଙ୍ଗେ ସାଙ୍ଗ ଅନ୍ତକାଳରେ ଭଗବାନଙ୍କ ନାମ କହିବ, ବୈକୁଣ୍ଠକୁ ବସିବ। କିନ୍ତୁ ପ୍ରବୃତ୍ତି ମାର୍ଗରେ ଯଦି ବ୍ୟକ୍ତି ନ ଯିବ, ସେ ମୁକ୍ତି ପାଇପାରିବ ନା। ବେଦରେ 2ଟି ମାର୍ଗ ଅଛି, ଗୋଟିଏ ପ୍ରବୃତ୍ତି, ଗୋଟିଏ ନିବୃତ୍ତି। ବ୍ୟକ୍ତି ଯଦି ନିବୃତ୍ତି ମାର୍ଗରେ ବ୍ୟକ୍ତି ଯଦି ଭଗବାନଙ୍କୁ ନ ଡାକେ, ନିବୃତ୍ତି ମାର୍ଗ ଅନୁସରଣ ନ କରେ, ସେ ଏ ଜନ୍ମରେ ସୁଖ ପାଇପାରିବ ନା, ବା ପର ଜନ୍ମରେ ମୁକ୍ତି ପାଇପାରିବ ନା। ଯଦି କୁହାଯାଏ ଏତେ ଲୋକ ଅଛନ୍ତି, ମାନେ କାହିଁକି ଦୁଃଖ ପାଉଛନ୍ତି ସଂସାରରେ, କାହିଁକି ଲୋକମାନେ ଏତେ କଷ୍ଟ ପାଉଛନ୍ତି, ନା ସମସ୍ତେ ପ୍ରବୃତ୍ତି ମାର୍ଗୀ, ସମସ୍ତେ ଭୋଗ କରିବାର ଇଚ୍ଛା ସମସ୍ତଙ୍କର ପ୍ରଚୁର। ତେଣୁ ଯେହେତୁ ଭୋଗ କରିବାର
ହରେ କୃଷ୍ଣ।
ପ୍ରବୃତ୍ତି ମାର୍ଗ କଥା କହୁଥିଲି, ଏ ନିବୃତ୍ତି ମାର୍ଗ କଥା। ନିବୃତ୍ତି ମାର୍ଗରେ ସମସ୍ତେ ଚାହୁଁଛନ୍ତି, ପ୍ରାୟ ଯୁଗ ଲୋକମାନେ ଦୁଃଖ ପାଉଛନ୍ତି କାରଣ ସମସ୍ତେ ପ୍ରବୃତ୍ତି ମାର୍ଗୀ। ନିବୃତ୍ତି ମାର୍ଗୀ ମାନେ ଯେଉଁମାନେ ଆତ୍ମଚେତନା ସ୍ତରକୁ ଆସୁଛନ୍ତି, ଏଇ ପଥଟାକୁ ଅନୁସରଣ କରୁଛନ୍ତି। ଆପଣ କହିବେ, ଆପଣ ଯେଉଁ ଆତ୍ମଚେତନା କଥା କହୁଛନ୍ତି, ଏଟା ତ ସମ୍ଭବ ନୁହେଁ, ଆମର ଘର ସଂସାର ଦ୍ୱାର ଅଛି। କାରଣ ମୁଁ ଆପଣଙ୍କୁ ସରଳ ସରଳ ଉଦାହରଣ ଦେଇ ବୁଝାଉଛି। ବ୍ୟକ୍ତି ସେ ପର୍ଯ୍ୟନ୍ତ ଦୁଃଖ ପାଇବ ଯେପର୍ଯ୍ୟନ୍ତ ନିଜକୁ ସରର ଜ୍ଞାନ କରୁଥିବ। ଲୋକମାନଙ୍କର 99% ଲୋକମାନେ ଜାଣନ୍ତି ମୁଁ ହେଉଛି ଶରୀର, ମୋ ଘର ହେଉଛି କମର୍ଦା, ମୋ ବାପା ହେଉଛି ଏୟା। କିନ୍ତୁ ଭାଇ ଆପଣ ଯଦି ପ୍ରଶ୍ନ କରାଯାଏ ଆପଣ କମର୍ଦାରେ ଜନ୍ମ ହେବା ପୂର୍ବରୁ କେଉଁଠି ଥିଲେ, କମର୍ଦା କେବେ ଛାଡ଼ିବେ ଆଉ କେଉଁଠିକି ଯିବେ, ଆଉ ଆପଣ କିଏ ଉତ୍ତର ଦେଇପାରିବେ? ଆପଣ ଯଦି କହିବେ ନା ମୋ ନାଁ ଦାସ ବାବୁ, ଭାଇ ଆପଣଙ୍କ ନାଁ ବର୍ତ୍ତମାନ ଦାସ ବାବୁ, ଆପଣଙ୍କ ବୟସ 30 ବର୍ଷ, 30 ବର୍ଷ ପୂର୍ବରୁ ଆପଣ ଦାସ ବାବୁ ନଥିଲେ, ଆପଣ କିଏ ଥିଲେ? ଆଉ 60 ବର୍ଷ ପରେ ଆପଣ ଦାସ ବାବୁ ରହିବେ ନା, ତାହେଲେ ଆପଣ କିଏ? ବ୍ୟକ୍ତି ସମସ୍ତଙ୍କ ବିଷୟରେ ପ୍ରଶ୍ନ କରୁଛି କିନ୍ତୁ ନିଜ ବିଷୟରେ ପ୍ରଶ୍ନ କରୁଛି ମୁଁ କିଏ। ନିବୃତ୍ତି ମାର୍ଗ ସେଇଠାରୁ ଆରମ୍ଭ ହୁଏ ଯେଉଁ ସମୟରେ ଜୀବ ଜିଜ୍ଞାସା କରେ ମୁଁ କିଏ, ମୁଁ କାହିଁକି ଏ ଜଗତକୁ ଆସୁଛି, ଯଦି ମୁଁ ଏ ଜଗତକୁ ଆସୁଛି ଏତେ କଷ୍ଟ ପାଉଛି କାହିଁକି, ମୋ ଜୀବନରେ କ'ଣ ସୁଖ ନାହିଁ, ମୁଁ ଏ ସହର ଛାଡ଼ିଲା ପରେ କେଉଁଠିକି ଯିବି, ମୋର କ'ଣ କର୍ତ୍ତବ୍ୟ? ଜୀବ ଏ ବିଷୟରେ ପ୍ରଶ୍ନ କରୁଛି। ଜୀବ କେବଳ ଚାହୁଁଛି ମୁଁ ଏ ଶରୀର, ଏଇଟା ମୋର ଘର, ମୁଁ ଏମିତି ଖଟିବି, ଖାଇବି, ପିଲା ଛୁଆ ଜନ୍ମ କରି ବାସ୍ ମୋର ମୃତ୍ୟୁ ହେଇଯିବ। ଜୀବର ଆତ୍ମଜ୍ଞାନ ବିଲକୁଲ ନାହିଁ। ଗୋଟିଏ ସରଳ ଉଦାହରଣ ଦେଖନ୍ତୁ, ଏଇଠୁ ଭୁବନେଶ୍ୱରକୁ ଗୋଟେ ବସ୍ ଯାଉଛି କି ନାହିଁ, ଚନ୍ଦନେଶ୍ୱରରୁ ଭୁବନେଶ୍ୱରକୁ ବସ୍ ଯାଉଛି ବା ଜଲେଶ୍ୱରରୁ ଭୁବନେଶ୍ୱରକୁ ବସ୍ ଯାଉଛି, ଦେବୀ ବସ୍ ଯାଉଛି ନା ଦେବୀ, ଲୋକମାନେ ଯେତେବେଳେ ଟିକେଟ୍ କରୁଛନ୍ତି ଆଗେ କ'ଣ କହୁଛନ୍ତି, ଏ ଦେବୀ ବସ୍ରେ ମୋର ଟିକେଟ୍ଟା ବୁକିଂ କର, କାହିଁକି ନା ଦେବୀ ବସ୍ ଠିକ୍ ଟାଇମ୍ରେ ନେଇ ଭୁବନେଶ୍ୱରରେ ପହଞ୍ଚେଇ ଦେଉଛି ଏବଂ ବସ୍ ବହୁତ ସୁନ୍ଦର, ବହୁତ କଣ୍ଡିସନ, ଭଲ ଭଲ ସିଟ୍, ପୁଶ୍ ବ୍ୟାକ୍ ସିଟ୍। ତେଣୁ ଏ ଜଗତରେ ମୁଁ ବସ୍ ସହିତ ତିନି ପ୍ରକାର ଲୋକଙ୍କୁ ତୁଳନା କରୁଛି, ତିନି ପ୍ରକାର ଲୋକ ଅଛନ୍ତି। ଯେଉଁମାନେ ନିବୃତ୍ତି ମାର୍ଗରେ ଜାଣିନାହାନ୍ତି ସେମାନେ ତୃତୀୟ ଶ୍ରେଣୀର ଲୋକ, ଆତ୍ମଜ୍ଞାନ ଯାହାଙ୍କର ନାହିଁ, କେବଳ ବସ୍କୁ ଦେଖି ଟିକେଟ୍ ବୁକିଂ କରୁଛନ୍ତି, ସେମାନେ ବୁଝିପାରୁନାହାନ୍ତି। ତୃତୀୟ ଶ୍ରେଣୀର ଲୋକ ଜାଣେ ଏ ଶରୀର ହେଉଛି ସର୍ବସ୍ୱ, ମୁଁ ଜ୍ଞାନୀ, ମୁଁ ଧନୀ, ମୁଁ ହେଉଛି ପଣ୍ଡିତ, ମୋର ପିଲା ଛୁଆ, ମୁଁ ସବୁ କର୍ମ କରିଛି, ଏ ତୃତୀୟ ଶ୍ରେଣୀର ଲୋକ। କିନ୍ତୁ ଆପଣ କୁହନ୍ତୁ ଦେବୀ ବସ୍ଟା ଯେତେ ସୁନ୍ଦର ହେଲେ ସୁଦ୍ଧା ସେ ଚନ୍ଦନେଶ୍ୱରରେ ଅଛି, ଡ୍ରାଇଭର ଯଦି ଗାଡ଼ିରେ ନାହିଁ ଦେବୀ ବସ୍ ଯାଇପାରିବ? ଗାଡ଼ିଟାକୁ ନେଇ ପହଞ୍ଚଉଛି ଭୁବନେଶ୍ୱରରେ କିଏ, ଡ୍ରାଇଭର ନା? ତୃତୀୟ ଶ୍ରେଣୀର ଲୋକ କେବଳ ବସ୍ରେ ସିଟ୍ ବୁକିଂ କରୁଛି କିନ୍ତୁ ଡ୍ରାଇଭରକୁ ଗୋଟେ ପ୍ରଶଂସା କରୁନି, ଯାହା ଭାଇ ଡ୍ରାଇଭର ଭାଇଟି ସୁନ୍ଦର, କେତେ ଖରାପ ରାସ୍ତା, କେତେ ଗାଡ଼ିକି କ୍ରସ୍ କରିକି ନେଇ ଠିକ୍ ଟାଇମ୍ରେ ପହଞ୍ଚେଇ ଦେଉଛି ଭୁବନେଶ୍ୱର। ବ୍ୟକ୍ତି ଦ୍ୱିତୀୟ ଶ୍ରେଣୀର ଲୋକ ଯିଏ ସିଏ ଡ୍ରାଇଭରକୁ ଜାଣେ, ଯାହାର ଆତ୍ମଜ୍ଞାନ ଅଛି ସେ ଜାଣେ ଆରେ ପ୍ରଭୁ ଯେଉଁ ଜୀବାତ୍ମା ରୂପରେ ମୋ ଶରୀରରେ ବସିଛନ୍ତି, ଦେଖ ମୋ ଶରୀରକୁ ସେ କିଭଳି ଚଳଉଛନ୍ତି, ମୋର ଜ୍ଞାନ ଆସୁଛି, ମୁଁ କଥା ପଦେ କହିପାରୁଛି, ମୁଁ ଖାଦ୍ୟ ଖାଉଛି, ମୋର ବୁଦ୍ଧି ଅଛି, ମୁଁ ପାଠ ପଢ଼ୁଛି। ସେ ସବୁବେଳେ ବସ୍କୁ ପ୍ରଶଂସା କରେନି, ନିଜକୁ ପ୍ରଶଂସା କରେନି, ଡ୍ରାଇଭରକୁ ପ୍ରଶଂସା କରେ, କାରଣ ବସ୍ ଯେତେ ସୁନ୍ଦର ଥିଲେ ସୁଦ୍ଧା ଡ୍ରାଇଭର ବିନା ବସ୍ର କ'ଣ ମୂଲ୍ୟ ଅଛି? ଆପଣ ଯେତେ ଜ୍ଞାନୀ ଗୁଣୀ ଲୋକ ହୁଅନ୍ତୁ, ଯେଉଁ ସମୟରେ ଡ୍ରାଇଭର ଆପଣଙ୍କ ଓହ୍ଲେଇଯିବେ ଏ ଶରୀର ରୂପକ ବସ୍ରୁ, ଗୋଟିଏ ପାଦ ନାହିଁ, ଗୋଟିଏ ଯାହା କୁହନ୍ତି ନିଜ ଶରୀରର ଗୋଟିଏ ଆଙ୍ଗୁଳିକି ବି ଫଲେଇ ପାରିବେ ନା। ଆଉ ଭଗବାନ ଏମିତି ଡ୍ରାଇଭର ଜୀବାତ୍ମା ରୂପରେ ରହିଛନ୍ତି, ଭଗବାନ ଭଗବତ ଗୀତାରେ କହୁଛନ୍ତି ଡ୍ରାଇଭର ଯେଭଳି ବସ୍ରେ ସିଟ୍ ଅଛି ଭଗବାନଙ୍କର ବି ସିଟ୍ ଅଛି, କେଉଁଠି ଅଛି ଗୀତାରେ କହୁଛନ୍ତି, ସର୍ବସ୍ୟ ଚାହୁଁ ହୃଦି ସନ୍ନିବିଷ୍ଟ ମତ ସ୍ମୃତି ଜ୍ଞାନ ପହରଞ୍ଚ। ହେ ଅର୍ଜୁନ, ପ୍ରତ୍ୟେକ ଜୀବଙ୍କ ହୃଦୟରେ ବସିଛି, ଭଗବାନଙ୍କର ସିଟ୍ ହେଲା ଡ୍ରାଇଭର ସିଟ୍, ଭଗବାନଙ୍କର ଅଂଶ, ଭଗବାନ କରୁନି ଜୀବାତ୍ମାର ଏ ଡ୍ରାଇଭର ସିଟ୍ ହେଲା ହୃଦୟ। ସେଥିପାଇଁ ଦେଖନ୍ତୁ ସବୁ ପାଠ ଚାଲୁଥିବ ଏନା ହାର୍ଟ ଆଟାକ୍ ହେଇଗଲା, ହାର୍ଟ ଡିଜିଜ୍ ହେଇଗଲା, ଆଉ ଡକ୍ଟର କିଛି କହିପାରିବନି। ସବୁ ପାର୍ଟକୁ ଡକ୍ଟର ଚଳେଇ ପାରିବ, କିନ୍ତୁ ହାର୍ଟ ଫେଲୁଅର୍ ହେଲେ ତାକୁ ଚଳେଇ ପାରିବନି, କାରଣ ଡ୍ରାଇଭର ସେଠି ବସିଛନ୍ତି। ଆଉ ଭଗବାନ ତ ଏଭଳି ଅଦ୍ଭୁତ ଡ୍ରାଇଭର, ଡ୍ରାଇଭର ହାର୍ଟରେ ଥିଲେ ସୁଦ୍ଧା ପ୍ରତି ପାର୍ଟକୁ ବନ୍ଦ କରିଦେଇପାରିବେ। ଯେଭଳି ଆମ ବସ୍ର ଡ୍ରାଇଭର ସେ ଆଗ ଚକାଟା ରନିଂ କଲାବେଳେ ପଛ ଚକାଟାକୁ ବନ୍ଦ କରିପାରିବ, କରିପାରିବେ, କିନ୍ତୁ ମଣିଷ ଶରୀରରେ ଜୀବାତ୍ମା ଏଭଳି ଭଗବାନ ଗଠନ କରିଛନ୍ତି ସବୁ ପାର୍ଟ ଚାଲୁଥିବ ଏ ହାତଟା ବନ୍ଦ ହେଇଯିବ, ପାରାଲାଇସିସ୍, ଗୋଟିଏ ପାର୍ଟ ବନ୍ଦ। ଭଗବାନଙ୍କର ଶକ୍ତି ଏଭଳି କାର୍ଯ୍ୟ କରୁଛି। ମୁଁ ବର୍ତ୍ତମାନ କଥା କହୁଛି ହାତଟା କି ପ୍ରଭୁ ଚାହିଁଲେ ମୋର ଏଇ ଗୋଟିଏ ପାର୍ଟକୁ ନ୍ୟୁଟ୍ରାଲ କରିଦେବେ, ବର୍ତ୍ତମାନ ସବୁ ପାର୍ଟ ଚାଲୁଥିବ ଏ ବନ୍ଦ ହେଇଯିବ। ସବୁ ଭଗବାନଙ୍କ ଶକ୍ତିରେ ଚାଲିଛି, କିନ୍ତୁ ପୁଣି ବି ଆମର ଜ୍ଞାନ ଆସୁନି। ଆମେ ଏତେ ଶରୀର ଚେତନାରେ ଅଛେ, ଶରୀରକୁ ସୁଖ ଦେଇ ଆମେ ସୁଖୀ ହବା, ଯେ ଡ୍ରାଇଭର ଅଛନ୍ତି ଆମକୁ ଚଳଉଛନ୍ତି ଏଇ ଜ୍ଞାନ ଆମର ନାହିଁ। ଯେଉଁମାନେ ପ୍ରବୃତ୍ତି ମାର୍ଗରେ ଭୋଗ ମାର୍ଗରେ ଅଛନ୍ତି ତାଙ୍କର ଏଇ ଜ୍ଞାନ ନାହିଁ। କିନ୍ତୁ ତୃତୀୟ ଶ୍ରେଣୀର ଲୋକ ସେ ଡ୍ରାଇଭରକୁ ବି ପ୍ରଶଂସା କରେ ନା, ସିଏ ଡ୍ରାଇଭରର ଉପରେ ଯିଏ ମାଲିକ ଥିଏ ତାକୁ ପ୍ରଶଂସା କରେ। ଯେଭଳି ଦେବୀ ବସ୍ର ମାଲିକ ଯେ ତୃତୀୟ ଶ୍ରେଣୀ ଲୋକ, ଯିଏ ବୁଦ୍ଧିମାନ ଲୋକ, ସେ ପ୍ରଶଂସା କରିବ। କାହିଁକି ନା ସିଏ ଜାଣେ ଦେବୀ ବସ୍ର ମାଲିକ ବସ୍ରେ ନୂଆ ଟାୟାର ପକାଉଛି, ବସ୍ରେ ଇଞ୍ଜିନ୍ କାମ କରୁଛି, ବସ୍କୁ ଠିକ୍ ରଖୁଛି, ତା ସହିତ ଡ୍ରାଇଭରକୁ ମଧ୍ୟ ପେମେଣ୍ଟ ଦେଉଛି। ଡ୍ରାଇଭର ଠିକ୍ ପେମେଣ୍ଟ ପାଉଛି ବୋଲି ତ ଠିକ୍ ଟାଇମ୍ରେ ନେଉଛି, ମାଲିକ ଠିକ୍ ପେମେଣ୍ଟ ନ ନେବ ଡ୍ରାଇଭର କେମିତି ନେବ? ତେଣୁ ତୃତୀୟ ଶ୍ରେଣୀର ଲୋକ ସେ ବସ୍ର ମାଲିକକୁ ପ୍ରଶଂସା କରେ, ସେ କହେ ବସ୍ ମାଲିକ କେତେ ସୁନ୍ଦର ଡ୍ରାଇଭରକୁ ମେଣ୍ଟେନ୍ କରୁଛି, ତା ସହିତ ବସ୍କୁ ମେଣ୍ଟେନ୍ କରୁଛି। ତେଣୁ ଏ ଶରୀର ହେଲା ଗୋଟିଏ ବସ୍, ଡ୍ରାଇଭର ହେଲେ ଜୀବାତ୍ମା, ଏବଂ ଓନର କିଏ? ପରମାତ୍ମା। କିନ୍ତୁ ଆମର ତ ଏ ଜ୍ଞାନ ନାହିଁ ନା, ଆମର ଏ ଜ୍ଞାନ ନାହିଁ। ଆମେ କେହି ଜଣେ ବିଚାର କରୁନେ ପରମାତ୍ମାଙ୍କ ନିର୍ଦ୍ଦେଶରେ ଆମେ ଚାଲିଛେ ବୋଲି। କୁହନ୍ତୁ ଆମର କି ଶକ୍ତି ଅଛି? ଯେଉଁ ସମୟରେ ଭଗବାନ ଚାହିଁବେ ଗୋଟିଏ ଗୋଟିଏ ଅଙ୍ଗକୁ ମୁଖକୁ ଆମର ବନ୍ଦ କରିଦେବେ, ପୁଣି ବି ଆମର ଜ୍ଞାନ ଆସୁନି। ଲୋକ କହୁଛନ୍ତି ଭଗବାନ କିଏ, ସିଏ ଆମର କ'ଣ କରୁଛନ୍ତି, ଆମେ କାହିଁକି ତାଙ୍କର ନାମ କରିବୁ, କାହିଁକି ତାଙ୍କର ସେବା କରିବୁ? ଲୋକ ଜାଣୁନି। ବିଶ୍ୱର ଯେତେ ଡକ୍ଟର ଅଛନ୍ତି ସମସ୍ତଙ୍କୁ ଆଣନ୍ତୁ, ଗୋଟିଏ ପିଲା ଅନ୍ଧ ହେଇକି ଜନ୍ମ ହେଉଛି ତାକୁ ଚକ୍ଷୁ ଦେଇପାରିବେ? ଜନ୍ମାନ୍ଧକୁ ଚକ୍ଷୁ ଦେଇପାରିବେ ନା। ଏତେ ବଡ ବଡ ଡକ୍ଟର ଅଛନ୍ତି, ଗୋଟିଏ ମଶାର ଗୋଟିଏ ଡେଣା ଭାଙ୍ଗିଯିବ ତାକୁ ଯୋଡ଼ି ପାରିବେ? କେଉଁ ଇଞ୍ଜିନିୟର ତାକୁ କରିଛି? ଗୋଟିଏ ମଶାର ଗୋଟିଏ ଡେଣାକୁ ଯୋଡ଼ିବାର ଶକ୍ତି ମନୁଷ୍ୟର ନାହିଁ। କିନ୍ତୁ ଏ ନାସ୍ତିକ ସଭ୍ୟତାର ଲୋକମାନେ ଚ୍ୟାଲେଞ୍ଜ କରୁଛନ୍ତି, ଆରେ ଭଗବାନ କିଏ ଅଛି ମ, ତାଙ୍କୁ ଡାକିବା କ'ଣ ଦରକାର, ତୁମର କି ଶକ୍ତି ଅଛି ଭାଇ? ତୁମେ ଚିନ୍ତା କର ପ୍ରଭୁ କିଭଳି ତୁମକୁ ଚଳଉଛନ୍ତି। ତେଣୁ ଯେଉଁମାନଙ୍କର ଏଇ ଜ୍ଞାନ ଅଛି, ଏ ସାଧୁସଙ୍ଗ କରି ଭଗବାନଙ୍କର ଭଜନ କରି ଧୀରେ ଧୀରେ ରାସ୍ତାକୁ ଯାଉଛନ୍ତି, ପାପକୁ ତ୍ୟାଗ କରି ସେମାନେ ନିବୃତ୍ତି ମାର୍ଗୀ, ସେମାନେ ଆତ୍ମଜ୍ଞାନ ଜାଣିବା ପାଇଁ ଚାହୁଁଛନ୍ତି, ନିଜକୁ ଜାଣିବା ପାଇଁ ଚାହୁଁଛନ୍ତି, ସେମାନେ ଏ ଜନ୍ମର ସୁଖ ପାଇବେ, ପରଜନ୍ମର ସୁଖ ପାଇବେ। ଆପଣ କହିବେ ଆଜ୍ଞା ନିବୃତ୍ତି ମାର୍ଗୀ ଆପଣ ଯାହା କହୁଛନ୍ତି ଠିକ ଯେ, ଆମେ ଆମ ଦୁଃଖ କଥା ଜାଣୁଛୁ, କିନ୍ତୁ ସମୟ ତ ନାହିଁ ବିଲକୁଲ ଭଗବାନଙ୍କୁ ଡାକିବା ପାଇଁ। ଆଚ୍ଛା କେତେ ଜଣ ଆପଣମାନେ ଅଛନ୍ତି ହାତଟା କି ପ୍ରକୃତରେ ଅନ୍ତରରେ କୁହନ୍ତୁ ଆମେ ସୁଖରେ ଅଛୁ? ଦୁଇ ତିନି ଜଣ କହୁଛନ୍ତି, ଚାରି ପାଞ୍ଚ ଜଣ ଭକ୍ତ ତା ଭିତରେ ପ୍ରାୟ ଅଛନ୍ତି, ସୁଖରେ ଅଛୁ ବୋଲି କହୁଛନ୍ତି। ବାସ୍ତବିକ ଭଗବାନ କିନ୍ତୁ ଭଗବତ ଗୀତାରେ ତାହା କହିଲେ, ଭଗବାନ କହୁଛନ୍ତି ମାମୁ ପେତ୍ୟଂ ପୁନର୍ଜନ୍ମାମ୍ ଦୁଃଖାଳୟମ୍ ଶାଶ୍ୱତାମ୍ ନାପ୍ନୁମନ୍ତି ମହାତ୍ମାନାମ୍ ସଂସିଦ୍ଧି ପରମାଗତି। ହେ ଅର୍ଜୁନ, ଏ ଜଗତଟାକୁ ମୁଁ ତିଆରି କରିଛି କିଭଳି, ଦୁଃଖାଳୟ, ଦୁଃଖର ଘର ଆଜ୍ଞା ଇଏ। ଯେମିତି ଆମେ ଲେଖୁଛେ ଔଷଧ ଆଳୟ ଲେଖୁନେ, ଦେବ ଆଳୟ, ଦେବତାଙ୍କୁ ଆରାଧନା କରାଯାଉଛି। ଯେଉଁଠି ଔଷଧ ଷ୍ଟକ୍ ହେଇକି ରହିଛି ସେଟା ଔଷଧ ଆଳୟ, ଗୋଡାଉନ। ଏ ଜଗତଟା କଣ ଦୁଃଖାଳୟ, ଭଗବାନ ଭଗବତ ଗୀତାରେ କହୁଛନ୍ତି ମାମ ଉପେତ୍ୟମ, ମୋତେ ଯଦି ଅର୍ଜୁନ ତୁମେ ଲାଭ ନ କରିପାରିଲ ପୁନର୍ଜନ୍ମ, ପୁଣି ଜନ୍ମ ହବ କେଉଁଠି ଦୁଃଖାଳୟ, ଏ ଦୁଃଖର ଘର ଆଜ୍ଞା। ଏଠି ସୁଖ କେଉଁଠି ଅଛି? ଯଦି ଏ ନିବୃତ ମାର୍ଗ, ନିବୃତ୍ତି ମାର୍ଗରେ ଭଗବାନଙ୍କୁ ଭଜନ କଲେ ଏଇ ଜନ୍ମ ଆପଣଙ୍କର ସୁଖ ଏବଂ ପରଜନ୍ମ ସୁଖ, ନହେଲେ ଦୁଃଖ। ଏଇଠି କି ଦୁଃଖ? ଅନାଦି କର୍ମ ଫଳ ଆମ ସାଙ୍ଗରେ ଲାଗି ଲାଗିକି ରହିଛି। ଅନାଦି କର୍ମ ଫଳେ ପଡ଼ି ଭବାର ନବଜଲେ, ଅନାଦି କର୍ମ ଫଳେ ପଡ଼ି ଭବାର ନବଜଲେ, ତରିବାରେ ନା ଦେଖି ଉପାୟ, ଏ ବିଷୟ ହଲା ହଳେ ଦିବାନି ସିହିଆ ଜଲେ, ଦିବାନି ସିହିଆ ଜଲେ, ମନ କଭୁ ସୁଖ ନାଇ ପାୟ, ମନ କଭୁ ସୁଖ ନାଇ ପାୟ।
ଆପଣ କୁହନ୍ତୁ ନା ମନ ସୁଖର ଅଛି? ମନ କଭୁ ସୁଖ ନାଇଁ ପାଏ। ଯେଉଁଠି ମନ ସୁଖ ଟିକେ ପାଉନି ଭାଇ, ସେଠି ଆତ୍ମସୁଖ କେଉଁଠି? ଅନାଦି କର୍ମ ଫଳେ ପଡ଼ି ଭବା ନବଜଲେ, ଅନାଦି କର୍ମ ଫଳ ବଶତଃ ଭବା ଅର୍ଣ୍ଣବ ଭବ ସାଗରରେ ପଡ଼ିଯାଇଛି। ସାଗରରେ ଯେମିତି ସମୁଦ୍ର ଅଛି, ସମୁଦ୍ର ମଝିରେ ଦେଇ ଛାଡ଼ି ଦିଆଯାଏ କେତେ ଭୟ, କୁମ୍ଭୀର ସାର୍କ ତିମିଗିଳ ଅଛନ୍ତି, ବଡ଼ ବଡ଼ ମତ୍ସ୍ୟମାନେ ଅଛନ୍ତି, ସେମାନେ ଗିଳିଦେବେ। ଆଉ ଯେଆଡ଼କୁ ଚାହିଁବେ ତରିବାରେ ନା ଦେଖି ଉପାୟ, ଆପଣ ଯେତେ ଏକ୍ସପର୍ଟ ସ୍ୱିମର ହୁଅନ୍ତୁ, ଯେତେ ଦକ୍ଷ ପହଁରିବାବାଲା ହୁଅନ୍ତୁ, ସମୁଦ୍ର ଭିତରେ କ'ଣ ଆପଣଙ୍କର ବଳ ଅଛି? କିଛି ବଳ ନାହିଁ। ଯଦି ଗୋଟିଏ ଲହଡ଼ି ଆସିଲା ମାଡ଼ିଦେବ। ଆପଣ କୁହନ୍ତୁ ମୁଁ ଧନୀ, ମୁଁ ଜ୍ଞାନୀ, କିନ୍ତୁ ଇଏ ସମୁଦ୍ର ଭବ ସମୁଦ୍ର ଏଭଳି ସମସ୍ତଙ୍କୁ ଏଠି ବୁଢ଼େଇ ଦେବ ସମସ୍ତେ। ଅନାଦି କର୍ମ ଫଳେ ପଡ଼ି ଭବାନ ନବଜଳେ, ତରିବାରେ ନା ଦେଖି ଉପାୟ, ଯେ ନିବୃତ୍ତି ମାର୍ଗରେ ଅଛି ଚିନ୍ତା କରିବା, ଆରେ କେମିତି ମୁଁ ପାର ହେବି ସଂସାରକୁ, ସବୁଆଡେ ଦୁଃଖ, ସବୁଆଡେ ଭୟଙ୍କର ସମୁଦ୍ର ଭଳି। ଆଉ କାହିଁକି ସମୁଦ୍ର ନା, ଏ ବିଷୟ ହଳାହଳେ, ବିଷୟଟା ଗୋଟେ ହଳାହଳ ବିଷ ଭଳି। ଆମେ ବିଷୟ ପଛରେ ଧାଇଁଛେ ନା, ଏ ଧନ, ଏ ସ୍ତ୍ରୀ, ଏ ସଂସାର, ଏ ଚାକିର, ଭାବୁଛେ ଏ ସୁଖ, କିନ୍ତୁ ପଶିଗଲା ବେଳକୁ ଯେଭଳି ଆପଣ ଦେଖିବେ, ବିଶ୍ୱ କଥା ଛାଡ଼ି ଦିଅନ୍ତୁ, ଏଭଳି କେତୋଟି ଜିନିଷ ଅଛି ତା ଦ୍ୱାରା ଅଙ୍ଗୁଠି ପ୍ରବେଶ କଲେ ହାତ ବି ଜଳେ, ଏସିଡ଼, ଏସିଡ଼ ଦେଖିଛନ୍ତି, ଏସିଡ଼ରେ ହାତ କରିଦେବ ହାତ ଜଳିବ। ଏ ବିଷୟ ଏଭଳି ବାହାରକୁ ଦେଖିବା ପାଇଁ ବହୁତ ସୁନ୍ଦର, ଲୋକ ତ ଭାବୁଛନ୍ତି ସଂସାର ମାନେ, ବାପା ଭାବୁଛି ପୁଅଟାକୁ ଯଦି ବିବାହ କରିଦିଏ ମୋର ଗୋଟେ ଡ୍ୟୁଟି ସରିଗଲା, ପୁଅ ସୁଖରେ ରହିବ ମୁଁ ବି ସୁଖରେ ରହିବି, କିନ୍ତୁ ପୁତ୍ର ଯେତେବେଳେ ବିବାହ ପଡ଼ୁଛି ପୁତ୍ର ବିଷୟ ଭିତରେ ହାତ ପୁରେଇଲା, ସିଏ ଦୁଃଖ ବାପା ବି ଦୁଃଖ। ଆମେ ଭାବୁଛେ ଏ ସଂସାର କର୍ମ, କିନ୍ତୁ ଯଦି ନିବୃତ୍ତି ମାର୍ଗରେ ଆମେ ନ ରହିବା ଇଏ ହଳାହଳ, ଏ ସଂସାର ଏ ବିଷୟ ହଳାହଳେ ଦିବାନିଶି ହିଆ ଜଳେ। କେହି ଅଗ୍ନି ଲଗଉନାହାନ୍ତି କାହାର ଘରେ, ଆମକୁ କେହି ଦୁଃଖ ନା ଦଉନାହାନ୍ତି। ଆପଣ ବିଚାର କରି ଦେଖନ୍ତୁ କିଏ ଦୁଃଖ ଦଉଛି ଆମକୁ? ଆମେ ଦୁଃଖ ପାଉଛେ ନିଜେ ବିଷୟ ସହିତ ସମ୍ପର୍କ ରଖି। ଆପଣି କର୍ମ ଫଳେ ଆପଣି ଡୁବିଲୁ, ଗୁରା ପହୁ ନା ଭଜି ଆମର, ନିଜେ ଭଗବାନଙ୍କୁ ଭଜନ କରୁନେ ଏ ସଂସାରରେ ବିଷୟକୁ, ବିଷୟ ପ୍ରତି ଆକୃଷ୍ଟ ହୋଇ ତାକୁ ଭଲ ପାଇଛେ, ତାକୁ ଆଦର କରିଛେ, ଏବଂ ବିଷୟ କିଭଳି ନା ହଳାହଳ। ମନ କବୁ ସୁଖ ନାଇଁ ପାଏ, ମନ କେବେ ସୁଖ ପାଉନି। କାହିଁକି ସୁଖ ପାଉନି ବର୍ତ୍ତମାନ କହୁଛନ୍ତି
ଆଶା ପାଶ ସତ ସତ କ୍ଲେଶ ଦୟତ ଆଶା ପାଶ ସତ ସତ କ୍ଲେଶ ପ୍ରଭୃତି ଉର୍ମିର ତାହେ ଖେଳା ପ୍ରଭୃତି ଉର୍ମିର ତାହେ ଖେଳା କାମ କ୍ରୋଧ ଆଦି ଛୟ ବାଟ ପାଡ଼େ ଦେହ ଭୟ କାମ କ୍ରୋଧ ଆଦି ଛୟ ଅବସାନ ହୋଇଲ ଆସି ବେଳା ଅବସାନ ହୋଇଲ ଆସି ବେଳା
ସମୟ ସରିଯିବ ଆଜ୍ଞା ଅବସାନ ହୋଇଲ ଆସି ବେଳା ସୂର୍ଯ୍ୟ ଅସ୍ତ ହେଇଯିବା ଭଳି ଏ ଜୀବନ ସରିଯିବ କିନ୍ତୁ ମନ କେତେବେଳେ ହେଲେ ଶାନ୍ତି ପାଇବ ନା ଭାବୁଛ ଯେ ହଁ ଆଜି ଦୁଃଖ ଚାଲିଗଲେ କାଲିକି ମୋର ସୁଖ ଆସିବ ନୂତନ ସୂର୍ଯ୍ୟ ଉଦୟରେ ଆମେ ଭାବୁଛେ ସୁଖ ଆମର ଆରମ୍ଭ ହବ ହାପି ନ୍ୟୁ ଇୟର ଲୋକ ତ କେତେ ବାରଟା 2008 ଏଟା 8 ରାତି 12ଟାରେ ଆମେ ସ୍ୱାଗତ କରିବା ନୂତନ ବର୍ଷକୁ ତୁମେ କ'ଣ ସ୍ୱାଗତ କରିବ ତୁମ ପାଇଁ ସ୍ୱାଗତ ଭଗବାନ ରଖିଦେଇଛନ୍ତି ଦୁଃଖକୁ ସ୍ୱାଗତ କର ଭାଇ ତୁମେ ଭଗବାନଙ୍କୁ ସ୍ୱାଗତ କରୁନ ଜଗନ୍ନାଥକୁ ୱେଲକମ୍ କରୁନ ମାନେ ନ୍ୟୁ ଇୟରକୁ ୱେଲକମ୍ କରୁଛ ତୁମକୁ ନ୍ୟୁ ଇୟର ସୁଖ ଦବ ନା ନ୍ୟୁ ଇୟର ଦୁଃଖ ଦବ ତୁମେ ସୁଖ ପାଇବ ନା ଜଗନ୍ନାଥଙ୍କୁ ପ୍ରତି ମୁହୂର୍ତ୍ତରେ ୱେଲକମ୍ କର ପ୍ରଭୁ ଆପଣ ମୋର ବନ୍ଧୁ ଆପଣ ମୋର ସଖା ଆପଣ ମୋ ଜୀବନ ପଥରେ ପଥିକ ହୁଅନ୍ତୁ ପ୍ରଭୁ ଯଦି ପ୍ରଭୁଙ୍କୁ ଯଦି ସବୁ ସମୟରେ ୱେଲକମ୍ କରୁଥିବେ ପ୍ରଭୁ ଆପଣଙ୍କର ଗେଷ୍ଟ ହେଇକି ରହିଥିବେ ଏଠି କହୁଛନ୍ତି ମନ କାହିଁକି ସୁଖ ପାଉନି ଏଠି କହୁଛନ୍ତି ଆଶା ପାଶ ସତ ସତ ଗୋଟିଏ କ'ଣ ଆଜ୍ଞା ଆଶା ଶହ ଶହ ଆଶା ଆଜି ଏଇଟା କରିବି କାଲି ତାହା କରିବି କାଲି ଆରେ ଆଶା ଯେ ପର୍ଯ୍ୟନ୍ତ କରୁଥିବ ଆଶା ପୂରଣ ହେଇଗଲା ପରେ କାମର ଗୋଟିଏ ଲକ୍ଷଣ ଯେଉଁ କାମନା କରୁଛନ୍ତି କାମଟା ପୂର୍ଣ୍ଣ ହେଇଗଲା ପରେ କାମର ବାଧକ ହେଲେ କ୍ରୋଧ ହୁଏ କିନ୍ତୁ କାମ ପୂର୍ଣ୍ଣ ହେଇଗଲେ ପୁଣି କ'ଣ ହୁଏ ପୁଣି ଗୋଟେ କାମନା ସୃଷ୍ଟି ହୁଏ କାମ କେବେ ବନ୍ଦ ହବ ନା କାମନା କହିବ ନା ଭାଇ ତୁ ଲକ୍ଷପତି ହେଇଗଲୁ ବର୍ତ୍ତମାନ ଚୁପଚାପ ବସିଯା ସେ କହିବ ତୁମେ କୋଟିପତି ହୁଅ କାମ କେବେ ସନ୍ତୁଷ୍ଟ ହବ ନା କାମ ପ୍ରଜ୍ୱଳିତ କରିବ ଆଉ କାମ ପୂରଣ ନ ହେଇପାରିଲେ ସେ କ୍ରୋଧରେ ପରିଣତ ହବ ତେଣୁ ଆଶା ଯେପର୍ଯ୍ୟନ୍ତ ଜୀବନ ଥିବ ସେ ଗୋଟେ ପାଶ ପାଶ କ'ଣ ବୁଝିପାରୁଛନ୍ତି ତ ବେକରେ ବନ୍ଧା ହେଇଛି ଗୋଟେ ପଶୁକୁ ଯେଭଳି ବନ୍ଧିକି ରଖାଯାଇ ଟଣାଯାଏ ସେଭଳି ଆଶା ଆମକୁ ବାନ୍ଧିକି ଟାଣୁଛି ଆଶା ପାଶ ସତ ସତ କ୍ଲେଶ ଦହେ ଅବିରତ ପ୍ରତି ମୁହୂର୍ତ୍ତରେ କ୍ଲେଶ ଦଉଛି ଆଉ ସମୁଦ୍ର ଭିତରେ ପହଁରୁଛେ କିନ୍ତୁ ଆଶା କରୁଛି ହଁ ଘରକୁ ଗଲେ ମୋ ପିଲା ଛୁଆର ମୁହଁ ଦେଖିବାରେ ସମୁଦ୍ର ତ ପାର ହେଲେ ହବ ଆଶା କରିଛେ ହଁ ଏଇଟା ହବ କିନ୍ତୁ ତା ଭିତରେ ବୟସ ସରିଗଲେ ସେଠି ବୁଡ଼ିକି ଚାଲିବେ ନା ପ୍ରବୃତି ଉର୍ମିର ତାଏ ଖେଳା ଉର୍ମିର ମାନେ ଢେଉ ପ୍ରବୃତି ଭୋଗ କରିବାର ଢେଉ ଆସୁଛି ମାଟି ଦେଉଛି ଆମକୁ ଆଉ ତା ଭିତରେ ଆପଣ ଯଦି କିଛି ବି ଧର୍ମ କରୁଛନ୍ତି ହଁ ଟିକେ ଭାଗବତ କଥା ଶୁଣିବି ଟିକେ ଗୀତା ଭାଗବତ ପଢ଼ିବି ଯାହା ଧର୍ମ କରୁଛନ୍ତି ଛଅ ଜଣ ଡକାୟତ ଅଛନ୍ତି ବାଟପାଡ଼ ବେଙ୍ଗଲରେ ବାଟପାଡ଼ ମାନେ ଡକାୟତ ପଥ ଭିତରେ ଥାଉଛି ଆପଣ ଯାହା ଧର୍ମ କରୁଛନ୍ତି ଏ କାମ କ୍ରୋଧ ଏ ଲୋଭ ଯୋଉ ଛଡ଼ ରିପୁ ଅଛନ୍ତି ଏ ଛଅ ଜଣ ଡକାୟତ ଏ ଧର୍ମକୁ ଶୋଷିକି ନେଇ ପଳାଉଛନ୍ତି ଅବସାନ ହୋଇଲ ଆସି ବେଳା ଶେଷ ସମୟ ହେଇଗଲା ଆଜ୍ଞା ଆଉ ସୁଖ କ'ଣ ଅଛି ନିବୃତ୍ତି ଦ୍ୱିତୀୟ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହିଛନ୍ତି ମାନବ ଜନ୍ମର ଉଦ୍ଦେଶ୍ୟ ହେଉଛି ନିବୃତ୍ତି ମାର୍ଗରେ କାରଣ ଆମେ ଅନାଦି କର୍ମଫଳ ଅଛି ନା ଆମର ଭୋଗବୃତ୍ତି ଆସିବ କିନ୍ତୁ ମାନବ ଜନ୍ମରେ ଆମେ ଏଇଟା କରିପାରିବା 80 ଲକ୍ଷ ଇତର ଜନ୍ମରେ ଏଇଟା କରିପାରିବା ନା 80 ଲକ୍ଷ ଇତର ଜନ୍ମ କେବଳ ଭୋଗ ଯୋନି ସେ ଯାହା କର୍ମ କରିଛନ୍ତି ସେଇଟା ଭୋଗିବେ କିନ୍ତୁ ମନୁଷ୍ୟ ଜନ୍ମଟା ଉଭୟ ଯୋନି କର୍ମ ଯୋନି ଆଉ ଭୋଗ ଯୋନି ଯାହା କରିଛେ ଭୋଗୁଛେ ଆଉ ଏଇ ଜନ୍ମରେ କିଛି ନୂଆ କ୍ରିଏଟ୍ କରିପାରିବା। ଦେବତା ମାନଙ୍କର ଜ୍ୱନି ମଧ୍ୟ ଭୋଗ ଜ୍ୱନି ନୁହେଁ, କର୍ମ ଜ୍ୱନି ନୁହେଁ। ଦେବତା ମାନେ ଯାହା ପୁଣ୍ୟ କରିଛନ୍ତି ତାକୁ ସେଇ ହିସାବରେ ପୋଷ୍ଟ ମିଳିବ। ଦେବଲୋକରେ ସେମାନେ କିଛି କର୍ମ ତିଆରି କରିପାରିବେ ନା। ସେଥିପାଇଁ ପଞ୍ଚମସ୍କନ୍ଧ ଭାଗବତରେ ଦେବତା ମାନେ ସ୍ତୁତି କରୁଛନ୍ତି ଭାରତବର୍ଷର ଲୋକମାନଙ୍କୁ, ହେ ପ୍ରଭୁ ଆମକୁ ଭାରତବର୍ଷରେ ଜନ୍ମ ଦିଅ, ଆମେ ଭାରତବର୍ଷରେ ଜନ୍ମ ହେବା ପାଇଁ ଚାହୁଁଛୁ, କାରଣ ସେଠି ଭଗବାନଙ୍କର ଭଜନ କରିବାର ସୁଯୋଗ ଅଛି। ମନୁଷ୍ୟ ଜନ୍ମଟା କର୍ମଜ୍ୱନି ଆଉ ଭୋଗଜ୍ୱନି, ବର୍ତ୍ତମାନ ଯାହା କରିଥିଲେ ବର୍ତ୍ତମାନ ପାଉଛେ, ଏବଂ ବର୍ତ୍ତମାନ ଯାହା କରିବା ପରଜନ୍ମରେ ପାଇବା। ଏସବୁ ଶୁଣିବେ ଏ ଚରିତ୍ରରେ, ଲୋକ କୁହନ୍ତି ନା ମୁଁ କେମିତି ଜାଣିବି ମୁଁ କ'ଣ କରିଥିଲି ବୋଲି, ମୁଁ ତ ବିଶ୍ୱାସ କରୁନି। ନା ଆପଣ ପ୍ରଶ୍ନ କରିପାରିବେନି, ଆପଣ ଯେକୌଣସି ପ୍ରଶ୍ନ କରନ୍ତୁ ଆମେ ଭାଗବତରେ ଆପଣ ପରାସ୍ତ କରିଦେବୁ। ଭାଗବତରେ ସବୁ ବିଶ୍ୱର ସବୁ ପ୍ରଶ୍ନର ଉତ୍ତର ଗୀତା ଓ ଭାଗବତରେ ଅଛନ୍ତି, ଦୁଇଟି ଗ୍ରନ୍ଥ ସନାତନ ଧର୍ମର ଧର୍ମ ଗ୍ରନ୍ଥ, ସବୁ ପ୍ରଶ୍ନର ଉତ୍ତର ଆପଣ ମାନିବାକୁ ବାଧ୍ୟ। ତେଣୁ ଆପଣ ଭାବୁଥିବେ ପ୍ରକୃତି ମାର୍ଗରେ, ହଁ ଆଜ୍ଞା ମୋର ଯିବା ପାଇଁ ଇଚ୍ଛା, ମୁଁ ଭଗବାନଙ୍କୁ ଡାକିବା ପାଇଁ ଇଚ୍ଛା, କିନ୍ତୁ କରିବି କ'ଣ ଆଜ୍ଞା, ଜଞ୍ଜାଳ ଲାଗିଯାଇଛି। ଲୋକମାନେ ଜଣେ ଜଣେ ଲୋକଙ୍କୁ ଆଜ୍ଞା ଟିକେ ଭଜନ କରନ୍ତୁ, ବୁଢ଼ା ଆଜ୍ଞା ମରିବାକୁ ମୋତେ ବଳ ଅଛି, ମୋତେ ମରିବାକୁ ବଳ ଅଛି, ଆଜ୍ଞା ମରିବାକୁ ତ ତର ନାହିଁ, ଆଉ ଭଗବାନ ଯେତେବେଳେ ଚାହିଁବେ ଆଉ ତାଙ୍କର କଥା ଭଗବାନ ଉପରକୁ ଦୋଷ ଗଡ଼େଇଲେ, ଭଗବାନ କ'ଣ କହୁଛନ୍ତି ତୁମେ ସଂସାର ଏଇଭଳି ଦୁଃଖ ପାଅ, ତାଙ୍କର କହିବାର କଥା ଭଗବାନ ଚାହୁଁନାହାନ୍ତି ତୁମେ ଭଜନ କର ବୋଲି, ମାନେ ମୁଁ ହଉଛି ନିର୍ଦ୍ଦୋଷ ଲୋକ, ଭଗବାନ ହଉଛନ୍ତି ଦୋଷୀ, ଭଗବାନ ମୋତେ ଛନ୍ଦି ହେଇଛନ୍ତି ଆଉ। ଭଗବାନ ଯେତେବେଳେ ଚାହିଁବେ ଆଜ୍ଞା, କ'ଣ ଭଗବାନ ଚାହୁଁନାହାନ୍ତି ତୁମେ ଭଜନ କରିବ ବୈକୁଣ୍ଠକୁ ଯାଅ ବୋଲି, ଭଗବାନଙ୍କୁ ଦୋଷ ଦେଉଛ ନା। ପ୍ରକୃତି ମାର୍ଗରେ, ନିବୃତ୍ତି ମାର୍ଗରେ ଆମେ ବୈକୁଣ୍ଠକୁ ଯିବା ଦରକାର, ଏ ମାନବ ଜନ୍ମରେ ଭଗବାନଙ୍କୁ ଭଜନ କରିବା ଦରକାର। ଆଉ ଜଣେ ଜଣେ ଲୋକ ତ ଅବାନ୍ତର ଯୁକ୍ତି କରିବେ, ସମସ୍ତେ ଯଦି ବୈକୁଣ୍ଠକୁ ପଳେଇବା, ସମସ୍ତେ ଯଦି ଭଗବାନଙ୍କୁ ଡାକିବା, ଏଠି ରହିବ କିଏ? ସେ ରି ବାବା କେତେ ବଡ ଚିନ୍ତା, ଚୋର ଯଦି ଜେଲଖାନା ଭିତରେ ରହିକି ଚିନ୍ତା କରିବ, ଆରେ ଆମେ ଯଦି ଚୋରି ନ କରିକି ଜେଲଖାନାକୁ ନ ଆସିବୁ ସରକାରର ଜେଲ୍ ଡିପାର୍ଟମେଣ୍ଟ ଚାଲିବ କିଭଳି? ହଁ ଚୋରର କ'ଣ ଚିନ୍ତାଟା ଠିକ? ଭାଇ ତୁ ଚୋରି କରିକି ଜେଲ୍ ଭିତରେ ପଶୁଛୁ, ତୋର କାମ ହେଲା ତୁ ବାହାରିକି ଯା। ଚୋର ଚିନ୍ତା କରୁଛି ଯଦି ଚୋରି ନ କରିବା ତାହେଲେ ଜେଲ୍ ଚାଲିବ କେମିତି, ସିକ୍ୟୁରିଟି ରହିବ କେମିତି, ସରକାର ବଞ୍ଚିବ କେମିତି? ଆରେ ଭାଇ ସରକାର କ'ଣ ଚାହୁଁଛି ଜେଲ୍ ଡିପାର୍ଟମେଣ୍ଟ ଚଳେଇବା ପାଇଁ, ସରକାର ତ ତାକୁ ବନ୍ଦ କରିବା ପାଇଁ, ଭଗବାନ କ'ଣ ଚାହୁଁଛନ୍ତି ଜୀବକୁ ନର୍କକୁ ପଠେଇବା ପାଇଁ, ଭଗବାନ ଚାହୁଁଛନ୍ତି ଜୀବ ନର୍କକୁ ନ ଯାଉ। ସେଇଥିପାଇଁ ତ ପ୍ରତି କଳ୍ପରେ ବ୍ରହ୍ମାଙ୍କର ଗୋଟିଏ ଦିବସରେ ଭଗବାନ ଆସିକି ଏଠି ପ୍ରିଚିଂ କରୁଛନ୍ତି, ନିଜେ ଗୀତା ଭାଗବତ କହୁଛନ୍ତି। ସମସ୍ତେ ବୈକୁଣ୍ଠକୁ ପଳେଇବା, ସଂସାର ଚାଲିବ କେମିତି? ସେ ଭାବୁଛନ୍ତି ଏଇ ସଂସାରଟା ହଉଛି ଭଗବାନଙ୍କ ସୃଷ୍ଟି, ଏହା ବିନା ଆଉ କିଛି ନାହିଁ। ଚୋର ଯଦି ଭାବିବ ଜେଲ୍ ହଉଛି ସୃଷ୍ଟି, ରେ ବୋକା, ଜେଲ୍ ହଉଛି ଗୋଟେ ଜିଲ୍ଲାରେ ଗୋଟେ ଏକର ଜାଗାରେ, ଜେଲ୍ରେ କେତେ ପରସେଣ୍ଟ ଲୋକ ରୁହନ୍ତି? ଗୋଟେ ପରସେଣ୍ଟ କି 2%। ଆମେ ଏ ବଦ୍ଧ ଜୀବ ଦୁଃଖ ପାଉଛେ ଗୋଟେ ଭାଗ ଲୋକ, ତିନି ଭାଗ ଲୋକ ମୁକ୍ତ ଜୀବ ଅଛନ୍ତି ବୈକୁଣ୍ଠରେ। ଆମେ ଭାବୁଛେ ଆଉ ଜାଗା କେଉଁଠି ନାହିଁ, ଏଇଟା ତ ଜାଗା, ଏଇଟା ତ ସୃଷ୍ଟି, ଭଗବାନ ଏଠି ପଠେଇଛନ୍ତି, ଏଇଟା ହଉ ସଂସାର, ଆଉ ଏଇ କର୍ମ ହଉଛି ଆମ ଜୀବନ, ଆଉ ସଂସାର କେମିତି ଚାଲିବ? ଲୋକମାନେ ଏଇ ପ୍ରଶ୍ନ, ତିନି ଭାଗ ମୁକ୍ତ ଜୀବ ଅଛନ୍ତି, ଆମେ ଦୁଃଖ ପାଉଛେ। ସେଥିପାଇଁ ଭଗବାନ ଦେଖନ୍ତୁ, ସରକାର ବେଳେବେଳେ August 15, January 26 ନିଜେ ପ୍ରାଇମ୍ ମିନିଷ୍ଟର ନହେଲେ ଚିଫ୍ ମିନିଷ୍ଟର ବଡ଼ ବଡ଼ ଜେଲ୍କୁ ବି ଯାଉଛନ୍ତି, ପ୍ରୋଗ୍ରାମ କରୁଛନ୍ତି, ଏ ତୁମେ ସରକାର ନିୟମ ମାନ, ତୁମକୁ ମୁକ୍ତ କରିଦିଆଯିବ, ତୁମେ ଆଉ ଚୋରି କରିବ ନା, ତୁମେ ଘରକୁ ଯିବ। ଭଗବାନ ସେଥିପାଇଁ ବ୍ରହ୍ମାଙ୍କର ଗୋଟିଏ କଳ୍ପରେ ଭଗବାନ ଶ୍ରୀକୃଷ୍ଣ ବୈବସ୍ୱତ ମାନଙ୍କର ଶାସନ କାଳରେ ନିଜେ ଆସି ଭାଗବତ ଗୀତା ନିଜ ମୁଖରେ କହୁଛନ୍ତି, ତୁମେ ମାନ ସମସ୍ତେ ପଳେଇ ଯାଉ ନା। ଆମେ କହୁଛେ ନା ଆମେ ପଳେଇଲେ ସଂସାର ଚାମ୍ବିବ କେମିତି? ଆଉ ଜଣେ ଜଣେ ଲୋକ ଅଛନ୍ତି, କ'ଣ କରିବା, ଭଗବାନ ତ ସଂସାରକୁ ପଠେଇଛନ୍ତି, ଆଉ ଯେତେ କାମ ଧନ୍ଦା ଅଛି ୟା ଭିତରେ ଭଗବାନ କେବେ ଡାକିପାରିବାନି, ତାଙ୍କର ତ ବଡ଼ ପ୍ରଶ୍ନ। ଆଉ ସବୁ କରିବା ପାଇଁ ସମୟ ହେଉଛି, ଭଗବାନଙ୍କ ଭଜନ କରିବା ପାଇଁ ସମୟ, ସବୁ ପାଇଁ ସମୟ ଅଛି ଆମର, କିନ୍ତୁ ଭଗବାନ ଯେଉଁଟା ଜୀବନର କର୍ତ୍ତବ୍ୟ ତା ପାଇଁ ସମୟ ନାହିଁ। କାହିଁକି ନାହିଁ? ଦେଖନ୍ତୁ, ପେପର ପଢ଼ିବା ପାଇଁ ସମୟ ହେଉଛି, କିନ୍ତୁ ଭାଗବତ ପଢ଼ିବା ପାଇଁ ସମୟ ନାହିଁ। ଦିନକୁ 10 ଘଣ୍ଟା କଥା କହୁଛେ, 5 ଘଣ୍ଟା 7 ଘଣ୍ଟା, କିନ୍ତୁ ଅଧ ଘଣ୍ଟେ ଭଗବାନଙ୍କର ନାମ କରୁ, ସମୟ ଅଛି। କିନ୍ତୁ ଏଇଟାକୁ ଆମ ଜୀବନର ଗୁରୁତ୍ୱ ବୋଲି ଆମେ ଗ୍ରହଣ କରୁନୁ, ଏଇଟା ଆମର ଲକ୍ଷ୍ୟ ବୋଲି ଗ୍ରହଣ କରୁନୁ। ଆଉ ଜଣେ ଯେତେ କାର୍ଯ୍ୟରେ ବ୍ୟସ୍ତ ଥିଲେ ସୁଦ୍ଧା ସେ ଭଗବାନଙ୍କୁ ଡାକିପାରିବ ନିଶ୍ଚିତ। ପ୍ରଭୁପାଦଜୀ ମହାରାଜ ଗୋଟେ ଛୋଟିଆ ଉଦାହରଣ ଦିଅନ୍ତି ନା, ଭଗବାନଙ୍କୁ ଡାକିପାରିବ ନିଶ୍ଚିତ। ଜଣେ ଯେତେବେଳେ ବୁଝିବ ମୋ ଜୀବନର ଉଦ୍ଦେଶ୍ୟ ଭଗବାନଙ୍କୁ ଡାକିବା, ସେ ଯେତେ ବ୍ୟସ୍ତ ଥିଲେ ସୁଦ୍ଧା ସେ ଭଗବାନଙ୍କୁ ଡାକିପାରିବ। ଯେଭଳି ଗୋଟେ ସ୍ତ୍ରୀ ଲୋକ, ଗୋଟେ ସ୍ତ୍ରୀ ଲୋକ କ'ଣ କରୁଛି ନା, ପାଞ୍ଚ ସାତଟି ଆଉ ପାଞ୍ଚ ସାତ ଜଣ ତାଙ୍କର ସ୍ତ୍ରୀ ଲୋକ ସହିତ ସେ କେଉଁଠିକି ଯାଉଛନ୍ତି ନା, ନଦୀକୁ ଗାଧେଇବା ପାଇଁ। ଯେତେବେଳେ ନଦୀକୁ ଗାଧେଇବା ପାଇଁ ଯାଉଛନ୍ତି, ମାଠିଆ ବି ନେଇକି ଯାଇଛନ୍ତି, କଳସୀ ନେଇକି ଯାଇଛନ୍ତି, କ'ଣ କରିବେ, ନଦୀରୁ ପାଣି ଧରିକି ଆସିବେ, ଆଉ ଯେଉଁ ବାସି ଲୁଗା ଅଛି ତାକୁ ମଧ୍ୟ କାନ୍ଧରେ ପକେଇକି ନେଇକି ଯାଇଛନ୍ତି, ବାସି ଲୁଗାକୁ ଧୋଇକି ଧରିକି ଆସିବେ। ଆଉ ଛୋଟ ଛୁଆ ସେ ତ କାନ୍ଦିବ ନା ଘରେ, ତାକୁ ବି କୋଳରେ କାଖେଇକି ନେଇକି ଯାଇଛନ୍ତି। ଏବଂ ତାଠାରୁ ଯେ ଟିକେ ବଡ଼ ପୁଅ, ସେ ମଧ୍ୟ ପାଖରେ ଚାଲି ଚାଲିକା ଯାଉଛି ହାତକୁ ଧରି। ଏବଂ ସ୍ତ୍ରୀ ଲୋକମାନେ ଯାଉଛନ୍ତି ନଈରୁ ଗାଧୋଉଛନ୍ତି, ନଈରୁ ଗାଧେଇ ସାରିଲା ପରେ ଲୁଗା ଚିପୁଡ଼ୁଛନ୍ତି, କାନ୍ଧରେ ରଖୁଛନ୍ତି, ପାଣି ଢାଳଟାକୁ ଆଣିଛନ୍ତି, ପାଣି କଳସଟାକୁ ଆଣିଛନ୍ତି, ମୁଣ୍ଡରେ ରଖୁଛନ୍ତି, ଆଉ ପୁଅଟାକୁ କାଖରେ ଧରୁଛନ୍ତି, ଆଉ ଗୋଟେ ପୁଅ ପାଖରେ ଚାଲୁଛି, ଆଉ ରାସ୍ତାକୁ ଚାହିଁ ଚାହିଁ ଚାଲୁଛି। କିନ୍ତୁ ତା ଭିତରେ ଅଲଗା ସ୍ତ୍ରୀ ଲୋକମାନଙ୍କ ସହିତ କଥା ବି କହୁ, ସ୍ତ୍ରୀ ଲୋକମାନଙ୍କର ମୁହଁ ବନ୍ଦ ହବା ବହୁତ କଷ୍ଟ। ଭଗବାନ ତ ଏମିତି ଗୋଟେ ମେସିନ୍ ତିଆରି କରିଛନ୍ତି, କେବଳ ଉଠିବେ ସକାଳୁ ଆରମ୍ଭ ହବ, ପୁଣି ଶୋଇଲେ ବନ୍ଦ ହବ। ଯେଉଁ ନାରୀମାନେ ନିଜ ବଚନକୁ ସଂଯମ କରିପାରନ୍ତି, ତାଙ୍କୁ ଜାଣିବେ ସେ ଭଗବାନଙ୍କର ତାଙ୍କ ପ୍ରତି ଦୟା ଅଛି, କୃପା ଅଛି। ଆଉ ଯଦି ବି ମୁଖ ବନ୍ଦ କରିଦେଲେ, ତା ଭିତରେ ପୁରା କ୍ରୋଧ ପୁରା, ଏବଂ ଯେତେବେଳେ ବାହାରିବ ବାଣ। ଏସବୁ ସ୍ୱଭାବ, ନାରୀର ସ୍ୱଭାବ ଭାଗବତରେ ଅଛନ୍ତି, ମୁଁ କହୁନି ମହାଭାରତରେ ସ୍ୱଭାବ ଅଛି, ମୁଁ କାହାକୁ କ୍ରିଟିସାଇଜ୍ କରି କହୁନି। ଭଗବାନ ଶରୀର ହିସାବରେ ସ୍ୱଭାବ ଦେଇଛନ୍ତି, କିନ୍ତୁ ଆତ୍ମା ପୁରୁଷ ନୁହେଁ କି ନାରୀ ନୁହେଁ, ଆପଣ ନାରୀ ନୁହନ୍ତି, ଏଇଟା ଗୋଟେ ଡ୍ରେସ୍ ପିନ୍ଧିଛନ୍ତି। ମୁଁ ପୁରୁଷ ନୁହେଁ, କେହି ପୁରୁଷ ନୁହନ୍ତି, କିଏ କୁହନ୍ତୁ ମୁଁ ପୁରୁଷ ବୋଲି, କେହି ପୁରୁଷ ନାହିଁ। ବର୍ତ୍ତମାନ ଆମେ ପୁରୁଷ ଶରୀର ପ୍ରତି ଆସକ୍ତି ହେଇଛେ, ନାରୀ ଥିଲେ ପୁରୁଷକୁ ଆସକ୍ତି ହେଇଛେ, ବର୍ତ୍ତମାନ ପୁରୁଷ ଶରୀର ମିଳିଛି। ଯେଉଁମାନେ ନାରୀ ଶରୀର ନାରୀ ଡ୍ରେସ୍ ପିନ୍ଧିଛନ୍ତି, ସେମାନେ ପୁରୁଷ ଥିଲେ, ନାରୀକି ଭଲ ପାଇଥିଲେ, ବର୍ତ୍ତମାନ ନାରୀ ଶରୀର ମିଳିଛି। ଏ ଡ୍ରେସ୍କୁ ଭଲ ପାଉଛେ, ଶରୀର ପାଉଛେ, ଆତ୍ମା ପୁରୁଷ ନୁହେଁ କି ନାରୀ ନୁହେଁ, କିନ୍ତୁ ଯେଉଁ ସମୟରେ ଏ ନାରୀ ଶରୀର ଧରୁଛି ତାର ସ୍ୱଭାବ ହେଇଯାଉଛି। ତେଣୁ ନାରୀଟି ଫେରୁଛି ନଦୀରୁ ଜଳ ନେଇ, କିନ୍ତୁ କାହା ସାଙ୍ଗରେ କଥାବାର୍ତ୍ତା କରୁଛି, ମୋ ଶାଶୁ ଏହା କହିଲା, ମୋ ଶ୍ୱଶୁର ଏହା କହିଲା, ମୋ ସ୍ୱାମୀ ଏହା କହିଲା, ସେ କଥା କହୁଛି କାହା ସାଙ୍ଗରେ, ଆଉ ପାଞ୍ଚ ଜଣଙ୍କ ସ୍ତ୍ରୀଙ୍କ ସାଙ୍ଗରେ, ରାସ୍ତାକୁ ଚାହିଁ ଚାଲୁଛି, ମୁଣ୍ଡରେ ପାଣି ଧରିଛି, କାନ୍ଧରେ ଉଦା ଲଗା ରଖିଛି, ପୁଅକୁ କାଖେଇଛି, କିନ୍ତୁ ଲକ୍ଷ୍ୟ ତାର କେଉଁଠି ଥାଏ, ଲକ୍ଷ୍ୟ କେଉଁଠି ଥାଏ। ହଁ, ଆପଣଙ୍କ ନାଁ, ସେ କହିଲେ ପାଣି କଳସୀରେ ଥାଏ ବୁଦ୍ଧିମାନ। ଦେଖନ୍ତୁ, କଥା କହୁଛି, ଚିନ୍ତା କରୁଛି, ଶାଶୁ ଏହା କହିଥିଲା, ଶ୍ୱଶୁର ଏହା କହୁଥିଲା, ରାସ୍ତାକୁ ଚାହିଁକି ଚାଲୁଛି, ପୁଅକୁ କୋଳରେ ଧରିଛି, ଆଉ ଗୋଟେ ପୁଅ ଚାଲୁଛି, କିନ୍ତୁ ଏତେ ସତ୍ୟ ସୁଦ୍ଧା ତାର ଗୁରୁତ୍ୱ ଅଛି। ଆରେ ଏଇଟା ଜଳ କଳିଶଟା ଭାଙ୍ଗିଯିବ ନା, ଏତେ କଷ୍ଟରେ ମୁଁ ଧରିକି ଆସିଛି ନା, ଏତେ କର୍ତ୍ତବ୍ୟ ସହିତ ସେ ଲକ୍ଷ୍ୟଟା ସବୁବେଳେ ରଖି ଜଳ କଳିଶ ଉପରେ। ଆମେ ମାନବ ଶରୀରରେ ନିବୃତ୍ତି ମାର୍ଗରେ ଏହି ଶିକ୍ଷା ଦିଆଯାଏ, ଆମେ ଆସିନୁ ଆପଣମାନଙ୍କୁ ସବୁ ସଂସାର କର୍ମ ବନ୍ଦ କରିଦେବା ପାଇଁ। ଲୋକମାନଙ୍କର ଧାରଣା ଇସ୍କନ ବାବାଜୀ ମାନେ ସେମାନେ କେବଳ କହିବେ ହରେ କୃଷ୍ଣ ହରେ ରାମ କର, ନା ନାହିଁ, ଆପଣ ଯାହା କରୁଛନ୍ତି ସେଟା ଭଗବାନ ପାଇଁ କରନ୍ତୁ, ଏଇ ନିବୃତ୍ତି ମାର୍ଗରେ ଆସନ୍ତୁ, ଆମର କିଛି ପ୍ରଫିଟ୍ ନାହିଁ, ଆମେ ଆପଣଙ୍କୁ କିଛି ମାଗିବା ପାଇଁ ଆସିନୁ। ଆପଣ ସଂସାର ରୁହନ୍ତୁ, ଆପଣ କର୍ମ କରନ୍ତୁ, ଆପଣ ସୁଖ ରୁହନ୍ତୁ, ପ୍ରଭୁଙ୍କୁ ଡାକନ୍ତୁ, ଆପଣ ଶାନ୍ତି ଏ ଜୀବନ କଟାନ୍ତୁ, ପରଜନ୍ମରେ ଭଗବାନଙ୍କ ନିକଟକୁ ଯାଆନ୍ତୁ, ଭାଗବତରେ ଏ ସିଦ୍ଧାନ୍ତ। ତେଣୁ ଜଳ କଳସୀ ଭଳି ଏ ଶରୀର ଯେକୌଣସି ସମୟରେ ନଷ୍ଟ ହେଇଯିବ, ଟିକିଏ ଅଲକ୍ଷ୍ୟ ହେଇଗଲେ, କିନ୍ତୁ ଚିନ୍ତା କରୁଛେ ଆମେ, ଚିନ୍ତା କରୁନି। ତେଣୁ ନିବୃତ୍ତି ମାର୍ଗରେ ଏହି ଶିକ୍ଷା ଦିଆଯାଉଛି, ଜଣେ ବ୍ୟକ୍ତି ଆତ୍ମଚେତନା ଲାଭ କରିବ, ମୁଁ ଶରୀର ନୁହେଁ, ମୁଁ ଶରୀର ପାଇଛି ଏବଂ ଯେତେ ପର୍ଯ୍ୟନ୍ତ ଶରୀର ପାଇଥିବି ସେତେ ଦୁଃଖରେ ରହିବି, ମୁଁ ଭଗବାନଙ୍କୁ ଡାକି ମୋର ଘରକୁ ଫେରିବି, ବୈକୁଣ୍ଠକୁ ଯିବି, ସେଠି ଶାନ୍ତିରେ ରହିବି। ଇଏ ଦ୍ୱିତୀୟ ସ୍କନ୍ଦରେ କୁହାଯାଇଛି ଏବଂ ଦ୍ୱିତୀୟ ଶ୍ଳୋକରେ କହୁଛନ୍ତି ପ୍ରଭୃତି ଲକ୍ଷଣଶ୍ଚୈବ ତ୍ରୈଗୁଣ୍ୟ ବିଷୟେ ମୁନେ ଯଶାବଳିନ ପ୍ରକୃତି ଗୁଣେ ସର୍ଗ ପୁନଃ ପୁନଃ। ହେ ଗୁରୁଦେବ, ପ୍ରଭୃତି ଲକ୍ଷଣଶ୍ଚୈବ ତ୍ରୈଗୁଣ୍ୟ ବିଷୟ ମୁନେ, ତୃତୀୟ ସ୍କନ୍ଦରେ ସାର ହେଲା ପ୍ରଭୃତି ଲକ୍ଷଣ। ଯେଉଁ ଜୀବମାନେ କେବଳ ଆହାର ନିଦ୍ରା ଭୟ ମୈଥୁନ, ଏଇଟା ହେଉଛି ପ୍ରଭୃତି ମାର୍ଗ, ଖାଇବା ଶୋଇବା ପିଲାଛୁଆ ଜନ୍ମ କରିବା ଏବଂ ନିଜ ଶରୀରକୁ ରକ୍ଷା କରିବା, ୟା ପଛରେ ଯେଉଁମାନେ ଧାଇଁଛନ୍ତି ସେମାନଙ୍କର ଗତି କ'ଣ ତୃତୀୟ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି। ଏବଂ ଦ୍ୱିତୀୟ ସ୍କନ୍ଦରେ ନିବୃତ୍ତି ମାର୍ଗ, ତୃତୀୟ ସ୍କନ୍ଦରେ ପ୍ରବୃତ୍ତି ମାର୍ଗ। ପ୍ରବୃତ୍ତି ଲକ୍ଷଣଶ୍ଚୈବ ତ୍ରୈଗୁଣ୍ୟ ବିଷୟ ମୁନେ, ଧର୍ମ ଅର୍ଥ କାମ, ଏଟା ତ୍ରୈଗୁଣ୍ୟ। ଲୋକମାନେ ବି ଧର୍ମ କରୁଛନ୍ତି, ଲୋକ କହୁଛନ୍ତି କ'ଣ ଆମେ ଧର୍ମ କରୁନୁ, ଆମେ ଆଜ୍ଞା ଭଗବାନଙ୍କୁ ଡାକୁଛୁ, କ'ଣ ଖାଲି ମନ୍ଦିରକୁ ଗଲେ ହବ, ଖାଲି ଭଗବାନଙ୍କୁ ଲୋକମାନେ କହୁଛନ୍ତି ଖାଲି କ'ଣ ମାଳି ଦେଖେଇ ଗଡ଼େଇଲେ ହବ, ନହେଲେ ହବନି, ଆମେ ଭଗବାନଙ୍କୁ ଡାକୁଛୁ। ଭଗବାନଙ୍କୁ କାହିଁକି ଡାକୁଛନ୍ତି, କେତେ ଜଣ ହାତ ଟେକି ଆପଣମାନଙ୍କ ଭିତରେ କହିଲେ ମୁଁ ପ୍ରକୃତିରେ ଭଗବାନଙ୍କୁ ଡାକୁଛି, ପ୍ରଭୁ ଆପଣ ମୋତେ ସଂସାର ପାର କରି ଆପଣଙ୍କ ନିକଟକୁ ନେଇଯାଆନ୍ତୁ, କେବଳ ଭକ୍ତମାନେ ଡାକୁଥିଲେ, ନହେଲେ ପ୍ରାୟ ସମସ୍ତେ ଭଗବାନଙ୍କୁ ଡାକୁଛନ୍ତି, ଡାକୁନାହାନ୍ତି ଭଗବାନଙ୍କ ନିକଟରେ। ଭଗବାନଙ୍କର ମନ୍ଦିର ଗୋଟେ କମ୍ପ୍ଲେନ୍ ବକ୍ସ, ସମସ୍ତେ ଗୋଟେ ଗୋଟେ ଆପ୍ଲିକେସନ ନେଇକି ଯାଉଛନ୍ତି, ଗୋଟେ ନଡ଼ିଆ ତାରିଣୀ ମାଙ୍କ ପାଖକୁ ଗୋଟିଏ ନଡ଼ିଆ ପଠେଇଲା ବେଳକୁ ପଛରେ ଶହେଟା ଆପ୍ଲିକେସନ, ପ୍ରଭୁ ମୋ ପୁଅକୁ ପାସ୍ କରେଇଦେ, ମୋ ଝିଅର ବିବାହ କରିଦେ, ମୋ ଦେହ ଭଲ କରିଦେ, ମୋ ସ୍ୱାମୀର ଏ ଅସୁବିଧା ଦୂର କରିଦେ। ଲୋକ ପ୍ରବୃତ୍ତି ମାର୍ଗରେ ଏତେ ଶରୀର ଚେତନାରେ ଅଛି, ସିଏ ନିଜର ଭୋଗ ପାଇଁ ଭଗବାନଙ୍କୁ ଡାକୁଛି, ଭୋଗ କରିବି, ପ୍ରଭୁ ମୁଁ ଗରିବ ହେଇଗଲେ ମୋତେ ଧନୀ କରିଦେ, ମୋତେ ଖାଇବାକୁ ମିଳୁନି। ମଣିଷ ଶରୀରରେ ଭଗବାନଙ୍କୁ ଡାକିବା, ଏଇସବୁ ଜିନିଷ ପାଇଁ ଭଗବାନଙ୍କୁ ଡାକିବା ଆବଶ୍ୟକ ନାହିଁ। ଭଗବାନ ଯଦି ଜାଣନ୍ତି ନା ଆମର କ'ଣ ଦରକାର, ସେ ଭଗବାନ କାହିଁକି ହେବେ। ଜଗନ୍ନାଥ ଯଦି ଜାଣନ୍ତି ନା ଆମର କ'ଣ ଦରକାର, ଆମର କେତେଟା ସ୍ତ୍ରୀ ଦରକାର, ଆମର କେତେଟା ପିଲା ଦରକାର, ଆମର କେତେ ଧନ ଦରକାର, ତା ସେ ଭଗବାନ କାହିଁକି, ତାହେଲେ ସେ ଭଗବାନ ନୁହନ୍ତି। ଯଦି ଭଗବାନ ଜାଣନ୍ତି ନା ଆମର କ'ଣ ଦରକାର, ଆମେ ତାଙ୍କୁ ଜଣେଇବା ପ୍ରଭୁ ମୋର ଏଇଟା ଦରକାର, ତାହେଲେ ତୁମେ ଭଗବାନ ନା ଜଗନ୍ନାଥ ଭଗବାନ କୁହନ୍ତୁ। ଭଗବାନ କ'ଣ ଜାଣନ୍ତି ନା ତୁମର କ'ଣ ଦରକାର, ଯିଏ ମାତୃ ଗର୍ଭରେ ସନ୍ତାନ ସୃଷ୍ଟି ହଉ, ଗୋଟେ ପିଲା ଜନ୍ମ ହଉ, ମାର ସ୍ତନ୍ୟରେ ସେ ଦୁଗ୍ଧ ଭରି କରି ରଖିଛନ୍ତି, ଯିଏ ଛଅ ମାସ ଅବସ୍ଥାରେ ମାର ନାଭିରୁ ଶିଶୁର ନାଭି ନିକଟକୁ ଗୋଟିଏ ନାଡି ଯୋଡ଼ି ଦିଅନ୍ତି, ମା ଯା ଭୋଜନ କରେ ସେ ସାରାଂଶ ତାର ଶରୀରକୁ ଯାଏ, ଯିଏ ମାତୃ ଗର୍ଭରେ ଆପଣଙ୍କୁ ଭୋଜନ ଦେଇଛନ୍ତି, ଆପଣଙ୍କ ଶରୀରକୁ ରକ୍ଷା କରିଛନ୍ତି, ସିଏ କ'ଣ ବର୍ତ୍ତମାନ ଆମକୁ ସୃଷ୍ଟି କରିବେ, ଆମ ସଂସାର କରି ସେ ଆମକୁ ପୋଷଣ କରିବେ ନା। କିନ୍ତୁ ଆମେ ଡାକୁଛେ ପ୍ରଭୁ ମୋତେ ଏଇ ଜିନିଷ ଦେ, ମୋତେ ସେଇ ଜିନିଷ ଦେ। ପଶୁ ଡାକୁନି ଆଜ୍ଞା, ହାତୀ ବାଘ ତିମି ସିଏ ଚର୍ଚ୍ଚକୁ ଯାଉନି, ସେମାନେ ଜଙ୍ଗଲରେ ରହୁଛନ୍ତି, ସେମାନେ ଭଗବାନ କ'ଣ ଜାଣନ୍ତି ନା। ଗୋଟିଏ ତିମି ମାଛ ଦିନକୁ 10 ଟନ୍ ଖାଦ୍ୟ ଖାଉଛି, ତା ପାଇଁ ସମୁଦ୍ରର ମାଛ ସରିଯାଉନି। ହାତୀ କେତେ ଖାଦ୍ୟ ଖାଉଛି ଜଙ୍ଗଲରେ, ଭଗବାନଙ୍କୁ ଦିନେ ଡାକିନି ସିଏ, ତାକୁ ପ୍ରଭୁ ଯୋଗାଉଛନ୍ତି। ଜଗତରେ ଶହ ଶହ କୀଡ଼ କୀଟ ଅଛନ୍ତି, 80 ଲକ୍ଷ ଇତର ଜନି ଅଛନ୍ତି, ତାଙ୍କୁ ଭଗବାନ ପୋଷଣ କରିଛନ୍ତି। ଆମେ ଭଗବାନଙ୍କର ଅତି ପ୍ରିୟ ମନୁଷ୍ୟ, ଆମେ କାହିଁକି ଛୋଟ ଜିନିଷ ପାଇଁ ଭଗବାନଙ୍କୁ ଡାକିବା, ବିବ୍ରତ କରିବା। ଭଗବାନ ଆମ ପାଇଁ ସବୁ ଖଞ୍ଜିକି ରଖିଛନ୍ତି। ଯେଭଳି ଗଛଟି ଆପଣ ଲଗାଉଛନ୍ତି, ଆମ୍ବ ଗଛଟି ଲଗେଇଦେଲେ ଯେ ତା ପର ବର୍ଷକୁ ଫଳ ଫଳିଯିବ ତା ନାହିଁ, ସିଜିନ୍ ଆସିବା ଦରକାର, ଗଛ ବଢ଼ିବା ଦରକାର, ସିଜିନ୍ ଆସିଲେ ଫଳ ମିଳିବ। ଆପଣଙ୍କୁ ଯେଉଁ ସମୟରେ ଯାହା ମିଳିବା କଥା ସବୁ ଭଗବାନ ସେଟ୍ କରି ରଖିଛନ୍ତି। ବ୍ୟକ୍ତି ଭାବୁଛି ମୁଁ ଭଗବାନଙ୍କୁ ଡାକିଦେଲି ବୋଲି ଏଇଟା ମିଳିଗଲା, ଆଚ୍ଛା ଯେଉଁମାନେ ଭଗବାନଙ୍କୁ ଡାକୁନାହାନ୍ତି ତାଙ୍କ କିଭଳି ମିଳୁଛି। ଯଦି ଆମେ ଲକ୍ଷ୍ମୀ ପୂଜା କରିକି ଧନୀ ହେଉଛେ, ମୁସଲମାନ ଖ୍ରୀଷ୍ଟିଆନ ମାନେ ତ କେବେ ହେଲେ ଲକ୍ଷ୍ମୀଙ୍କୁ ପୂଜା କରୁନାହାନ୍ତି। ଆଉ ବିଶ୍ୱର ସବୁଠୁ ଟପ୍ ଧନୀ ଲୋକମାନେ ଦେଖନ୍ତୁ ଖ୍ରୀଷ୍ଟିଆନ ମାନେ, ସେମାନେ ଟଙ୍କା ପାଇଲେ କେମିତି, ସେମିତି ଲକ୍ଷ୍ମୀଙ୍କୁ ଡାକୁନାହାନ୍ତି, ଲକ୍ଷ୍ମୀ ଦେବୀ ସାଙ୍କସନ୍ କଲେ କେମିତି ନା? ଲକ୍ଷ୍ମୀକି ଟଙ୍କା ପାଇଁ ଡାକିବା ଉଚିତ ନୁହେଁ, ମା ମୋତେ ସେବାରେ ନିଯୁକ୍ତି କର, ମୋତେ ତୋ ସ୍ୱାମୀଙ୍କ ଚରଣରେ ଭକ୍ତି ପ୍ରଦାନ କର। ମନୁଷ୍ୟ ଏ ପ୍ରଭୃତି ମାର୍ଗରେ ଏତେ ଶରୀରକୁ ଭଲ ପାଉଛି, ସେ ଯେଉଁ ଧର୍ମ କରୁଛି ତା ଦେହରେ ନିଜ ସୁଖ ବି ଦରକାର। ଲୋକ ଧର୍ମ କାହିଁକି କରୁଛନ୍ତି? ଯଦି ଚନ୍ଦନେଶ୍ୱରଙ୍କ ମନ୍ଦିରରେ କାଲି ଗୋଟେ ସରକାର ନିୟମ କରିଦେବ, ଯିଏ ଚନ୍ଦନେଶ୍ୱର ବାବାଙ୍କ ପାଖକୁ ଆସିବ କେହି କିଛି ମାଗିପାରିବ ନାହିଁ, ବା ଜଗନ୍ନାଥ ମନ୍ଦିରକୁ ଯଦି ଲେଖା ହେଇଯିବ କେହି କିଛି ଏଠି ମାଗିପାରିବ ନାହିଁ, କେବଳ ପ୍ରଣାମ କରିବ, ଭଗବାନଙ୍କୁ ଭଜନ କରିକି ଯିବ, ଆଉ ମନ୍ଦିରକୁ ଆଜ୍ଞା କେହି ଯିବେ। ଲୋକ ମାଗିବା ପାଇଁ ଯାଉଛନ୍ତି, ଧର୍ମ କେଉଁଥିପାଇଁ ଲୋକ କରିବା ପାଇଁ ଯାଉଛନ୍ତି ନା? ଅର୍ଥ ପାଇଁ, ଅର୍ଥ ପାଇବି, ଆଉ ଅର୍ଥ କଲା ପରେ, ଅର୍ଥ ପାଇଗଲା ପରେ ଧର୍ମ, ଅର୍ଥ ତାପରେ କାମ, ମୋ କାମନା ପୂର୍ଣ୍ଣ କରିବି, ଯେତେବେଳେ କାମନା ପୂର୍ଣ୍ଣ ନ ହେଇପାରିଲା ପୁଣି ଧର୍ମ କରିବି। ଏ ତ୍ରିବର୍ଗ, ଧର୍ମ, ଅର୍ଥ, କାମ, କାମନା ପୂର୍ଣ୍ଣ ହେଇପାରିଲାନି, ଭଗବାନ ଯେତିକି ସାଙ୍କସନ କରିଥିଲେ ହେଇଗଲା, ପୁଣି ଡାକିଲା ପ୍ରଭୁ ବର୍ତ୍ତମାନ ପୁଣି ମୁଁ ଧର୍ମ କରି ଆରମ୍ଭ କରିଦେଲା, ପୁଣି ମୋତେ ଦିଅ। ମାନବ ଜନ୍ମର ଏ ଧର୍ମ, ଅର୍ଥ, କାମ ଏ ତ୍ରିବର୍ଗରେ ଥିଲେ ଆପଣ ମୁକ୍ତି ପାଇପାରିବେ ନା? ଇଏ ପ୍ରବୃତ୍ତି ଲକ୍ଷଣ। ଅତି ବେଶୀରେ ଆପଣ ସ୍ୱର୍ଗକୁ ଯିବେ ପୁଣ୍ୟ କରିକରି, ସ୍ୱର୍ଗରେ ପୁଣ୍ୟ ସରିଗଲା ପରେ ପୁଣି ଏଠିକି ଆସିବେ। ଆବ୍ରହ୍ମା ଭୁବନାଲୋକ ପୁନରାବର୍ତ୍ତି ଅର୍ଜୁନ ମାମ ଉପେତ୍ୟ ତୁ କନ୍ତେୟ ପୁନର୍ଜନ୍ମାନ ବିଦ୍ୟତେ। ଏ ଅର୍ଜୁନ, ମୋତେ ଲାଭ କଲେ କେବଳ ପୁନର୍ଜନ୍ମ ବନ୍ଦ ହବ। ଆ ବ୍ରହ୍ମା ଭୁବନାଲୋକ, ଯଦି ବ୍ରହ୍ମ ଲୋକକୁ ଯାଆନ୍ତି ସତ୍ୟ ଲୋକକୁ ପୁଣି ଏଠିକି ଆସିବା, ପୁଣ୍ୟ ସରିଗଲେ ପୁଣି ଆସିବ। ତେଣୁ ତୃତୀୟ ସ୍କନ୍ଧରେ ସ୍ପଷ୍ଟ ବର୍ଣ୍ଣନା ହେଇଛନ୍ତି ଯେ ବ୍ୟକ୍ତି ଯଦି ଏଇ ଧର୍ମ, ଅର୍ଥ, କାମ କରେ, ଆହାର, ନିଦ୍ରା, ଭୟ, ମୈଥୁନରେ ନିଯୁକ୍ତି ରୁହେ, ତାକୁ ବାରବାର ଶରୀର ମିଳିବ, ବାରବାର ଶରୀର ମିଳିବ ଏବଂ ବାରବାର ଦୁଃଖ ପାଇବ ଏବଂ 84 ଲକ୍ଷ ଜୀବଜନି ଭିତରେ ଭ୍ରମଣ କରିବ। ମୁଁ ଆପଣଙ୍କୁ ସଂକ୍ଷେପରେ 84 ଲକ୍ଷ ଜୀବଜନି କଥା କହିଦେଉଛି, କାରଣ ଇଏ ଯେଉଁ ଅଜାମିଲ ଶରୀର ଏଥିରେ ସବୁ ଶିକ୍ଷଣୀୟ ଜିନିଷ ଅଛନ୍ତି ଏବଂ ମୁକ୍ତିର ଦ୍ୱାର ଖୋଲି ଦେଇଛନ୍ତି ଭାଗବତ। ୟାର ପରେ ଯଦି ଆପଣ କିଛି ଚରିତ ଶୁଣନ୍ତି, ଭକ୍ତ ଚରିତ, ଯେଭଳି ସୁଦାମା ଚରିତ, ପ୍ରହ୍ଲାଦ ଚରିତ, ଧ୍ରୁବ ଚରିତ, କେତେ ସୁନ୍ଦର ଆପଣ ଆସ୍ୱାଦନ କରିପାରିବେ। କିନ୍ତୁ ଏ ପ୍ରଥମ କଥା ଗୁଡ଼ିକ ନ ଜାଣିଲେ ଲୋକ କ'ଣ ଶୁଣୁନାହାନ୍ତି ପ୍ରବଚନ? ଲୋକ ପ୍ରବଚନ ଶୁଣୁଛନ୍ତି, ଆସିଲେ ଭଜନ କୀର୍ତ୍ତନ ହେଲା, ଏଇଠୁ କାନର ପଶିଲା, ସେଇଠୁ ବାର ବାରୁ ପୁଣି ଆରମ୍ଭ ହେଇଗଲା ସଂସାର କଥା, ସଂସାର ଚିନ୍ତା। ଲୋକଙ୍କୁ 5 ମିନିଟ ଧ୍ୟାନ କରିବାର ସୁଯୋଗ ନାହିଁ। ବାସ୍ତବିକ ଭାଗବତ କ'ଣ ରଚନା କରିଛନ୍ତି? ଏ ଶରୀର ଛାଡ଼ିଦେଲେ ପ୍ରବୃତ୍ତି ମାର୍ଗରେ ଆପଣ 80 ଲକ୍ଷ ଇତର ଜୋନି ବୁଲିବେ। ଜଳଯାନବ ଲକ୍ଷ୍ୟାଣି ସ୍ଥାବରା ବିଂଶ ଲକ୍ଷ୍ୟତି କୃମୟୋ ରୁଦ୍ର ସଂଖ୍ୟକଂ ପକ୍ଷିଣଂ ଦଶ ଲକ୍ଷଣ ତ୍ରିଶା ଲକ୍ଷ୍ୟାଣି ପଶବ ଚତୁର୍ଲକ୍ଷ୍ୟାଣି ମାନବା। ପଦ୍ମପ୍ରାଣରେ 84 ଲକ୍ଷ ଜୀବଜନିର ହିସାବ ଦିଆଯାଉଛି। ଜଳଯାନବ ଲକ୍ଷ୍ୟାଣି, 9 ଲକ୍ଷ ପ୍ରକାର ଜଳରେ ଜୀବ ଅଛନ୍ତି, 9 ଲକ୍ଷ ପ୍ରକାର, 9 ଲକ୍ଷ ଭେରାଇଟିରେ। ଏବଂ କେତେବାର ଆମେ 9 ଲକ୍ଷ ଥର ବୁଲିଛେ 9 ଲକ୍ଷ ପ୍ରକାରରେ, ଏବଂ ଗୋଟିଏ ପ୍ରକାରରେ କେତେ ଜନ୍ମ ପାଇଛି ତାର ହିସାବ ନାହିଁ। ଜଳରେ ଦେଖନ୍ତୁ କେତେ ପ୍ରକାର ଜୀବ ଅଛନ୍ତି, ଏ ଶରୀର ଆମେ ପାଇଛେ। ଏବଂ କିଭଳି ମାନବ ଶରୀରକୁ ଆସିଲେ, ଓଡ଼ିଆ ଭାଗବତ ପଢୁଛନ୍ତି ନା, ବହୁ ଜନ୍ମ ପୁଣ୍ୟ ବଳେ ମାନବ ଜନ୍ମ ମହି ତଳେ। ଯଦି ମାନବ ସବୁବେଳେ ମାନବ ହେଉଛି, ତାହେଲେ ବହୁ ଜନ୍ମ ପୁଣ୍ୟ ବଳେ ମାନବ ଜନ୍ମ ମହି ତଳେ, ତାର ଅର୍ଥ କ'ଣ? ତାହେଲେ ବହୁତ ଲୋକ ଡିମାଣ୍ଡ କରୁଛନ୍ତି, ଆମେ ମଣିଷ ହେଇଛୁ ମାନେ ମଣିଷ ହବୁ ନା? ଏଭଳି ଗ୍ୟାରେଣ୍ଟି ନାହିଁ ମନୁଷ୍ୟ ଯେ ମନୁଷ୍ୟ ହବ। ସେମାନେ ଯୁକ୍ତି ଦେଉଛନ୍ତି, ଆମ୍ବ ଗଛରୁ କ'ଣ ପଣସ ଫଳିବ, ଆମ୍ବ ଟାକୁଆରୁ ଆମ୍ବ ହବ ନା? ଆମ୍ବ ଟାକୁଆଟାକୁ ଯଦି ଗୋଟେ ଉସର ଭୂମିରେ ପଥର ଉପରେ ପକେଇ ଦିଆଯାଏ, ତାକୁ ଜଳ ଦିଆଯିବ ନା, ଆମ୍ବ ଗଛ ହବ କି? ହବ ନା? ଆପଣ ଅଫିସରେ ଯଦି ଅଫିସରେ ଡ୍ୟୁଟି ନ କଲେ ଆପଣ ସରକାର ଦରମା ଦେବ ନା, କିମ୍ବା ପୋଷ୍ଟ ରଖିବ ନା? ଆପଣ ମନୁଷ୍ୟ ଯଦି ମନୁଷ୍ୟ କର୍ମ ନ କଲେ ମାନବସର ମିଳିବ ନା, କେଉଁଠିକି ଯିବେ? ଜଳଯାନ ଅବଲକ୍ଷଣୀ, 900,000 ପ୍ରକାର ଜଳରେ ଜୀବ ଅଛନ୍ତି। ଏବଂ ଆମେ ଏଭଳି ମାନବ ଶରୀର ପାଇଛେ ଏ ପୁଣ୍ୟ ବଳରେ, ଇଏ ହେଉଛି ପ୍ରବୃତ୍ତି ମାର୍ଗରେ ଘୁରି ଘୁରି ଆଜି ମାନବ ଶରୀର ପାଇଛେ। ବହୁ ଜନ୍ମର ପୁଣ୍ୟ, ମତ୍ସ୍ୟ ଜନ୍ମର ମଧ୍ୟ ପୁଣ୍ୟ ଅଛି। ଯେମିତି ଏଠି କ'ଣ ଅଛନ୍ତି, ଯେଉଁଠି ସମୁଦ୍ର କୂଳରେ ଆମର ହବ ସେଠି କ'ଣ ପୁଅଟ ହବ, ଭୂଷଣ୍ଡେଶ୍ୱର ପାଖରେ ମୁଁ କୀର୍ତ୍ତନିଆ, ସେଠି ପୋର୍ଟ ହବ। କେଉଁଥିପାଇଁ? କେବଳ ମାଛ ଧରା ହବ, ଚାଲାଣ ଆଉ ଜିନିଷ ବି ଆସିବ। ଦେଖନ୍ତୁ ପାରାଦ୍ୱୀପ ଅଛି ବା କୀର୍ତ୍ତନିଆ ହଉ ବା ଯେକୌଣସି ଚାନ୍ଦବାଲି ହଉ, ସମୁଦ୍ର କୂଳରେ ମାଛମାନେ ରହୁଛନ୍ତି, ତାଙ୍କ ଜୀବନ କ'ଣ? କେବଳ ଜାଲୁଆମାନେ ଧରିବେ, ତାଙ୍କୁ ବୋଟିଂ କରିବେ, ତାକୁ ସପ୍ଲାଏ କରିବେ, ତାକୁ ଲୋକମାନେ ତେଲରେ ଭାଜିକି ଖାଇବେ। ଇଏ ମତ୍ସ୍ୟ ଜୀବନ, ଇତର ଜୀବନରେ ମଧ୍ୟ ପୁଣ୍ୟ ଅଛି। ଆଉ ଦେଖନ୍ତୁ ସମୁଦ୍ର ଯାଇଛନ୍ତି ନା ଆପଣ ନରେନ୍ଦ୍ର ସରୋବରକୁ, ନରେନ୍ଦ୍ର ସରୋବରରେ ଦେଖିବେ କେଡ଼େ କେଡ଼େ ମାଛ ଅଛନ୍ତି। କିନ୍ତୁ ସେ ମତ୍ସ୍ୟଙ୍କର ଜୀବନ କ'ଣ? ସେମାନେ ମାଛ, ସେ ଜନ୍ମ ହେଇଛନ୍ତି ସେଇଠି, ଏବଂ ସେଇ ପିତାମାତା ମାନଙ୍କଠାରୁ ଜନ୍ମ ହେଇଛନ୍ତି, ଯେଉଁ ପିତାମାତା ମାନେ କେବଳ ଅଭଡ଼ା ବଳିଗଲେ ସେଇଠି ଢାଳିଦେଲେ, ଲୋକମାନେ ଶ୍ରାଦ୍ଧ କରିସାରିଲା ପରେ ସେଇଠି ନେଇକି ଚାଉଳ ପକାଉଛନ୍ତି, ଫୁଲ ପକାଉଛନ୍ତି, ଲୋକମାନେ ଧାମକୁ ଯାଉଛନ୍ତି, ଯାହା କିଛି ଖାଇବା ଜିନିଷ ଖଇ ପକାଉଛନ୍ତି, ମୁଢି ପକାଉଛନ୍ତି। ସେମାନଙ୍କ ଜୀବନ ଗଠିତ ହେଇଛି କେବଳ ଭଗବାନଙ୍କର ପ୍ରସାଦ ପାଇଁ। ଆପଣଙ୍କ ଘର ପାଖରେ ବି ଗୋଟିଏ ଶିବ ମନ୍ଦିର ପାଖରେ କିମ୍ବା ଜଗନ୍ନାଥଙ୍କ ମନ୍ଦିର ପାଖରେ ଗୋଟିଏ ପୋଖରୀ ଥିବ, ନନା କ'ଣ କରୁଛି? ପ୍ରସାଦ ବାସନ ସେଠି ମାଜୁଛି, ସେ ମାଛ ଆସିକି ସେଇ ପ୍ରସାଦ କିଏ ପାଇଲା? ଅଜ୍ଞା, ସେ ଜାଣିନି, ସ୍ୱୀକୃତି ପାଇଲା। ତା ପରବର୍ତ୍ତୀ ଜନ୍ମ ସ୍ଥାବରାବିଂଶଲକ୍ଷ୍ୟତି। ଆପଣ ଚିନ୍ତା କରନ୍ତୁ, ଏତିକି କଷ୍ଟ ପରେ ମାନବ ଶରୀର ମିଳିଛି, କିନ୍ତୁ କ'ଣ କରୁଛେ ଆମେ, କ'ଣ କରୁଛେ? ସ୍ଥାବରା ବିଂଶ ଲକ୍ଷ୍ୟତି, 2,000,000 ପ୍ରକାରରେ ସ୍ଥାବର ଯୋନି, ବୃକ୍ଷ ଆଦି ଯୋନି ଅଛି 2,000,000 ପ୍ରକାର। କେତେବାର ଗଛ ହେଇକି ଠିଆ ହେଇଛି, କେତେବାର ଫୁଲ ଗଛ ହେଇଛି, ହିସାବ ନାହିଁ, କେତେବାର ହଣା ଖାଇଛି। ବୃକ୍ଷ ଜନ୍ମର ମଧ୍ୟ ପୁଣ୍ୟ ଅଛି, ଯେଭଳି ଆପଣଙ୍କର ମନ୍ଦିର ପାଖରେ ଗୋଲାପ ଫୁଲ ଗଛଟିଏ ଅଛି, ଗୋଟିଏ ଲୋକ ଦେଖିବେ ଡେଲି ସେ ଗୋଲାପ ଫୁଲକୁ ଛିଡ଼ଉଛି, ନେଇ ଜଗନ୍ନାଥଙ୍କ ମନ୍ଦିରରେ ଦେଉଛି। କିନ୍ତୁ ପାର୍କରେ ଗୋଲାପ ଫୁଲ ଅଛି, ଗୋଟିଏ ସିକ୍ୟୁରିଟି ଆପଣଙ୍କୁ କେବେ ଛାଡ଼ିବ ନା, ଏ ଗୋଟେ ଫୁଲ ତୋଳି କରିବ ନା। ଯଦି ବି କିଏ ଫୁଲ ତୋଳିଲା ଲୁଚେଇକି, ସେ ଭଗବାନଙ୍କୁ ଦେଉନି, ସାଙ୍ଗେ ସାଙ୍ଗେ ଛିଡ଼ଉଛି, ନିଜେ ଶୁଖି ଦେଉଛି, କାରଣ ମୁଣ୍ଡରେ କୁସାର ମାରିଦେଉଛି। ଫୁଲ ଜନ୍ମ ବୃକ୍ଷ ହେଇଛେ, ଏଠି ଭୋଜି ହବ, ସଂକୀର୍ତ୍ତନ ବା ଭାଗବତ କଥା ହବ, ଏଠି ପ୍ରସାଦ ରୋଷେଇ ହବ। ଯେଉଁ କାଠ ମାନେ ବର୍ତ୍ତମାନ ଯେଉଁ ଗଛ ଗୁଡ଼ିକ କଟାଗଲା, ସେ ଭଗବାନଙ୍କ ସେବାରେ ଲାଗିଲା। ଆଉ ଗଛ ବି କଟା ହେଉଛନ୍ତି, ସେ ହୋଟେଲରେ ରୋଷେଇ ହେଉଛନ୍ତି, ଗଛ କଟା ହେଉଛନ୍ତି, ରଥ ଚକାରେ ଲାଗୁଛନ୍ତି, ଆଉ ଗଛ କଟା ହେଇକି ବି ଲୋକମାନଙ୍କର ଘରେ ଲାଗିଛି। ବୃକ୍ଷ ଜନ୍ମରେ ପୁଣ୍ୟ, ତାର ପରବର୍ତ୍ତୀ ଜନ୍ମ କୃମୟ ରୁଦ୍ର ସଂଖ୍ୟକ, 11,000,000 ପ୍ରକାରରେ କୃମି କୀଟ ଅଛନ୍ତି। କୃମି ସରୀସୃପ ଜାତୀୟ ପ୍ରାଣୀ, ଆଉ କୃମିମାନେ ଏ ଜନ୍ମରେ ମଧ୍ୟ ପୁଣ୍ୟ ଅଛି। କୃମି ଦେଖିବେ ଜଗନ୍ନାଥଙ୍କର ପେଜ ନଳା ଅଛି, କେତେ କୃମି ଅଛନ୍ତି? ଶିବଜୀଙ୍କର ସ୍ନାନ ଜଳ ଘର୍ଷଣ ଚନ୍ଦନେଶ୍ୱର ଯିବେ, ଦେଖିବେ କେତେ କୃମି ବୁଲୁଛନ୍ତି, ତାଙ୍କର ଜନ୍ମ ସେଇଠି, ମୃତ୍ୟୁ ସେଇଠି, ସେମାନେ ସେଇଠି ଜନ୍ମ ହେଲେ, ମୃତ୍ୟୁ ପରେ କୃମ ପକ୍ଷୀଣାମ ଦଶଳ କ୍ଷଣାମ ଉପର ଜନ୍ମକୁ ଯିବେ। ଏ ଯେତେ ଜନ୍ମ ଏମାନେ ମୃତ୍ୟୁ ପରେ ଉପରକୁ ଯିବେ, କିନ୍ତୁ ମନୁଷ୍ୟ ହେଉଛି ଲାଷ୍ଟ। ଯଦି ମନୁଷ୍ୟ ଭଗବାନଙ୍କ ନିକଟକୁ ନ ଫେରିପାରିଲା, ପୁଣି ତଳକୁ ଖସିବ। ଭଗବାନ ଗୀତାରେ କହିଛନ୍ତି ପକ୍ଷୀଣାମ ଦଶ ଲକ୍ଷାଣାମ, 1,000,000 ପ୍ରକାରରେ ପକ୍ଷୀ ଅଛନ୍ତି। ଏ ପକ୍ଷୀ ଜନ୍ମ ଆମେ ମଧ୍ୟ ନେଇଛେ, ଏବଂ ଏ ପକ୍ଷୀ ଜନ୍ମରେ କେତେବେଳେ ପାରାଟିଏ ହେଇଛେ ଜଗନ୍ନାଥଙ୍କ ମନ୍ଦିରରେ ପ୍ରସାଦ ପାଇଛେ, ବା ଭକ୍ତ ଘରେ ରହିଛେ ସେ ପ୍ରସାଦ ଫିଙ୍ଗି ଦେଇଛି ପାଇଛେ। ପକ୍ଷୀଣାମ 1,000,000, ୟାର ପରେ ପରବର୍ତ୍ତୀ ପୁଣ୍ୟ ଜନ୍ମ 3,00,000 ପଶବ, 3,00,000 ପ୍ରକାରରେ ପଶୁ ଅଛନ୍ତି, ଏବଂ ପଶୁ ଭିତରେ ଶ୍ରେଷ୍ଠ ଜନ୍ମ ହେଉଛନ୍ତି ଗାଭୀ। କେତେବେଳେ ଗାଭୀ ହେଇଛି, କେତେବେଳେ ବଳଦ ହେଇଛି, ଭଗବାନ ପାଇଁ ସେବାରେ ଲାଗିଛେ। ଗାଭୀ ହେଇଛି, ତାଙ୍କ କ୍ଷୀର ଆସିକି ଶାଳଗ୍ରାମଙ୍କର ଅର୍ଚ୍ଚନ ହେଇଛି, ଶିବ ମନ୍ଦିରରେ ଶିବଜୀଙ୍କର ଢଳା ହେଇଛି। ତାର ପରେ 4,00,000 ମାନବ, 4,00,000 ପ୍ରକାରରେ ମାନବ, ତା ଭିତରେ ଆମେ ଭାରତବର୍ଷ ମାନବ ସବୁଠୁ ପୁଣ୍ୟବାନ ଏବଂ ଭାରତବର୍ଷ ଠାରୁ ସବୁଠୁ ଭାରତବର୍ଷ ମଧ୍ୟରେ ସବୁଠୁ ପୁଣ୍ୟବାନ କିଏ ଉତ୍କଳବାସୀମାନେ ଆମେ ସବୁଠୁ ପୁଣ୍ୟବାନ ଲୋକ ଆମେ ବହୁ ପୁଣ୍ୟ କରିଛେ ସେଥିପାଇଁ ଉତ୍କଳ ଭୂମିରେ ଭଗବାନ ଆମକୁ ଜନ୍ମ ଦେଇଛନ୍ତି ଜଗନ୍ନାଥ ନିଜ କୋଳରେ ଆମକୁ ଜନ୍ମ ଦେଇଛନ୍ତି ତେଣୁ ପ୍ରବୃତ୍ତି ମାର୍ଗରେ ଆମେ 84 ଲକ୍ଷ ଜୀବଜଣରେ ବୁଲୁଛେ ଏବଂ ଏଥିରୁ ଉଦ୍ଧାର ପାଇବା କିଭଳି ନା କଭୁ ରାଜା କଭୁ ପ୍ରଜା କଭୁ ବିପ୍ର ଶୂଦ୍ର କଭୁ ରାଜା କଭୁ ପ୍ରଜା କଭୁ ବିପ୍ର ଶୂଦ୍ର କଭୁ ସୁଖୀ କଭୁ ଦୁଃଖୀ କଭୁ କୀଟ କ୍ଷୁଦ୍ର କଭୁ ସୁଖୀ କଭୁ ଦୁଃଖୀ କଭୁ କଭୁ ସ୍ୱର୍ଗେ କଭୁ ମର୍ତ୍ତେ ନର ଦେବା କଭୁ କଭୁ ସ୍ୱର୍ଗେ କଭୁ ମର୍କେ ମର ଦେବା କଭୁ କଭୁ ଦେବ କଭୁ ଦୈତ୍ୟ କଭୁ ଦାସ ପ୍ରଭୁ କଭୁ ଦେବ କଭୁ ଦୈତ୍ୟ କଭୁ ଦାସ ପ୍ରଭୁ କେତେବେଳେ ସୁଖୀ ହଉଛେ କେତେବେଳେ ଦୁଃଖୀ ହଉଛେ କେତେବେଳେ ବ୍ରାହ୍ମଣ କୂଳେ ଜନ୍ମ ହଉଛେ କେତେବେଳେ ଶୂଦ୍ର ହଉଛେ କେତେବେଳେ ରାଜା ହଉଛେ କେତେବେଳେ ପ୍ରଜା ହଉଛେ କେତେବେଳେ କୀଟ ହଉଛେ ଏଭଳି 84 ଲକ୍ଷ ଜୀବଜଣୀରେ ବୁଲୁଛେ ତେଣୁ ପରୀକ୍ଷିତ କହୁଛନ୍ତି ହେ ଗୁରୁଦେବ ଜୀବ ଯେଉଁ ପ୍ରବୃତ୍ତି ମାର୍ଗରେ ବୁଲିକି ଦୁଃଖ ପାଉଛି ଏଇଟା ଆପଣ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରିଛନ୍ତି ଏବଂ ଓଡ଼ିଆ ଭାଗବତରେ ଦେଖନ୍ତୁ ଏଇ ଶ୍ଳୋକର ଅନୁବାଦ ଅଛନ୍ତି ଆର ପ୍ରବୃତ୍ତି ମାର୍ଗେ ଯେଇ ସ୍ୱର୍ଗାଦି ସୁଖ ଜଇ ପାଇ ପ୍ରକୃତି ବିଲୟ ଭାବେ ଜନ୍ମ ମରଣ ଜୀବ ଲଭେ ପୁଣି ହୁଏ ସେ ପୁଣି ଯାଏ ସେ ମାର୍ଗ କହିଲ ତୃତୀୟ ଓଡ଼ିଆ ଭାଗବତ ଜଣେ ପଢି କେମିତି ବୁଝିବ କୁହନ୍ତୁ ଭାଗବତର ଗୋଟିଏ ଶ୍ଳୋକରେ ପ୍ରବୃତ୍ତି ମାର୍ଗ ଅର୍ଥ ଏଇଆ କିନ୍ତୁ ଓଡ଼ିଆ ଭାଗବତରେ ସେ ଲେଖିଲେ ଆର ପ୍ରବୃତ୍ତି ମାର୍ଗ ଯେ ପ୍ରବୃତ୍ତି ଶବ୍ଦଟାକୁ ସିଧା ଲେଖା ହେଇଗଲା ପ୍ରବୃତ୍ତି ବୋଲି ବୁଝିବା କେମିତି ଆମେ ଭାଗବତକୁ ଏମିତି ବୁଝିବା ସହଜ ନାହିଁ ପ୍ରତି ଶ୍ଲୋକକୁ ଯଦି ବୁଝି ବୁଝି ଯିବା ଉପଲବ୍ଧି କରିବା ଭାଗବତରେ କ'ଣ ଅଛନ୍ତି ସେଥିପାଇଁ ଆମେ ପଢ଼ୁନେ ପରମଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବା ପରମଶାସ୍ତ୍ର ଏଥିପାଇଁ ଏବଂ ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି ଯେ ତୃତୀୟ ଶ୍ଳୋକରେ ଦ୍ୱିତୀୟ ସ୍କନ୍ଧରେ ଆପଣ ମନେ ରଖିବେ ଅଜାମିଲ ଚରିତ କିଭଳି ଆସୁଛି କେତେ ସୁନ୍ଦର ଦେଖନ୍ତୁ ଦ୍ୱିତୀୟ ସ୍କନ୍ଧରେ ନିବୃତ୍ତି ମାର୍ଗ ତୃତୀୟ ସ୍କନ୍ଧରେ ପ୍ରବୃତ୍ତି ମାର୍ଗ ଏବଂ ଚତୁର୍ଥ ପଞ୍ଚମ ସ୍କନ୍ଧରେ କ'ଣ କ'ଣ କହିଛନ୍ତି ବର୍ତ୍ତମାନ କହୁଛନ୍ତି ଅଧର୍ମ ଲକ୍ଷଣ ନାନା ନରକାଶ୍ଚ ଅନୁବର୍ଣ୍ଣିତ ମନ୍ୱନ୍ତରଶ୍ଚ ବାଖ୍ୟାତ ଆଦ୍ୟ ସ୍ୱୟମ୍ଭୁବ ଯଥା ହେ ଗୁରୁଦେବ ପରୀକ୍ଷିତ ପଚାରୁଛନ୍ତି ହେ ଗୁରୁଦେବ ଅଧର୍ମ ଲକ୍ଷଣ ନାନା ନରକା ଅନୁବର୍ଣ୍ଣିତ ପଞ୍ଚମ ସ୍କନ୍ଧରେ ଅଧର୍ମର ଲକ୍ଷଣ କ'ଣ କ'ଣ ଏବଂ ନର୍କ ବର୍ଣ୍ଣନା ଦେଇଛନ୍ତି ଏବଂ ପଞ୍ଚମ ସ୍କନ୍ଧରେ ଆହୁରି ମଧ୍ୟ ଏ ସୃଷ୍ଟି ପ୍ରସଙ୍ଗ କହିଛନ୍ତି ୟା ପରବର୍ତ୍ତୀ ଶ୍ଳୋକରେ କହିବେ ଆଉ ମନ୍ୱନ୍ତରଶ୍ଚ ବାଖ୍ୟାତ ଆଦ୍ୟ ସ୍ୱୟମ୍ଭୁବ ଯଥା ସ୍ୱୟମ୍ଭୁବ ମନୁ ଅର୍ଥାତ୍ ଧ୍ରୁବ ମହାରାଜଙ୍କର ଚରିତ କଥା କେଉଁ ସ୍କନ୍ଧରେ ଅଛି ଚତୁର୍ଥ ସ୍କନ୍ଧରେ ପରୀକ୍ଷିତ କହୁଛନ୍ତି ଗୁରୁଦେବ ମୁଁ ଚତୁର୍ଥ ସ୍କନ୍ଧରେ ମନୁ ମହାରାଜ ସ୍ୱୟମ୍ଭୁବ ମନୁଙ୍କ କଥା ଶୁଣିଲି ଏବଂ ପଞ୍ଚମ ସ୍କନ୍ଧରେ ନର୍କ ବର୍ଣ୍ଣନା ଶୁଣିଲି ଏବଂ ପଞ୍ଚମ ସ୍କନ୍ଧରେ ଆଉ ଗୋଟେ କଥା ଶୁଣିଲି କ'ଣ ଶୁଣିଛନ୍ତି ନା ପଞ୍ଚମ ସ୍କନ୍ଧରେ ଭଗବାନ ଏହି ବିଶ୍ୱକୁ କିଭଳି ସୃଷ୍ଟି କରିଛନ୍ତି ସେ କଥା କହୁଛନ୍ତି ପ୍ରିୟବର୍ତ୍ତ ଉତ୍ଥାନ ପାଦ ବଂଶ ତତ୍ଚରିତାନିତ ଦୀପ ବର୍ଷ ସମୁଦ୍ର ଆଦି ନଦୀ ଉଦ୍ୟାନ ବନସ୍ପତି ଧରାମଣ୍ଡଳ ସଂସ୍ଥାନ ଭାଗ ଲକ୍ଷଣ ମାନତଃ ज्योतिष विवरणम च जथेत इदम असृजत विभो। भगवान ए विश्व को सृष्टि करिसंति। वैज्ञानिक मान गोटे एक्सीडेंट रु विश्वटा सृष्टि आम पढ़ु एक्सीडेंट रु विश्व सृष्टि है असृजत विभो भगवान सृष्टि करिसंति। एवं भगवान किभलि सृष्टि करिसंति एवं विश्व को किभलि किभलि रखिसंति जानिया पई चाहुचंति पंचम स्कंद पढ़ु। ଭଗବାନ ମଣିଷ କ'ଣ କରିଛି କୁହନ୍ତୁ, ଏ ସୂର୍ଯ୍ୟଙ୍କୁ କିଏ ସୃଷ୍ଟି କରିଛନ୍ତି, ସୂର୍ଯ୍ୟରେ କିଏ ଗ୍ୟାସ ଭରି କରୁଛ? ମଣିଷର ଗ୍ୟାସ ସରିଗଲା ପରେ ଜାଳିବା ପାଇଁ ସେ କ'ଣ କରୁଛି, ଗ୍ୟାସ ଟାଙ୍କି ଚେଞ୍ଜ କରୁଛି କି ନାହିଁ କୁହନ୍ତୁ। ସୂର୍ଯ୍ୟ ଅନାଦି କାଳରୁ ତାପ ଦେଇ ଆସୁଛନ୍ତି, ଏପର୍ଯ୍ୟନ୍ତ ତାପ ବନ୍ଦ କରିନାହାନ୍ତି, କିଏ ସୂର୍ଯ୍ୟରେ ଗ୍ୟାସ ଭରି କରିଥିଲେ? ବୈଜ୍ଞାନିକ ମାନଙ୍କ ମୁଣ୍ଡ ଯଦି ଏତେ ବଥଉଛି, ଏଟାକୁ ଆଉ ଜଣେ କିଏ ସୃଷ୍ଟି କରିଛନ୍ତି? ବୈଜ୍ଞାନିକ ମାନଙ୍କୁ ପଚାରିଲ, ବାପା ତୁମ କୋଉ ବାପା ଭରି କରିଥିଲା ସେଠି ଗ୍ୟାସ? ସୂର୍ଯ୍ୟ ଅନାଦି କାଳରୁ ଜଳ ଏଭଳି କିରଣ ପ୍ରଦାନ କରୁଛନ୍ତି। ଏତେ ନାସ୍ତିକ ସମାଜ ଭଗବାନଙ୍କ ସୃଷ୍ଟିକୁ ଟିକେ ଚିନ୍ତା କରୁନି, କିଏ ସୂର୍ଯ୍ୟ ସୃଷ୍ଟି କରିଛନ୍ତି, ଠିକ ସମୟରେ ଉଦୟ ହେଉଛନ୍ତି, କିଏ ସୂର୍ଯ୍ୟଙ୍କୁ କହୁଛନ୍ତି, ଆଲାରାମ ବଜାଉଛନ୍ତି, ସୂର୍ଯ୍ୟ 5 ବାଜିଗଲା ଉଠ, କିଏ ଚନ୍ଦ୍ରମାରେ ଏସି ଖଞ୍ଜିଛନ୍ତି କୁହନ୍ତୁ? ବୈଜ୍ଞାନିକ ମାନେ ନିଜେ ଗରମ ହେଲେ ନିଜେ ଘରେ ଏସି ଖଞ୍ଜୁଛନ୍ତି, କିନ୍ତୁ ସୂର୍ଯ୍ୟ ଚନ୍ଦ୍ରମାଙ୍କର କିରଣ ଦେଖନ୍ତୁ କିଭଳି ସମସ୍ତଙ୍କୁ ଶୀତଳ ପ୍ରଦାନ କରୁଛି। କିଏ ଚନ୍ଦ୍ରମାଙ୍କୁ ସୃଷ୍ଟି କରି କିଏ ଏସି ଖଞ୍ଜିଛନ୍ତି? ମଣିଷ ବିଶ୍ୱାସ କରୁନି, ଜାଣୁନି ଭଗବାନ ଆମ ପାଇଁ କଣ ଖଞ୍ଜିକି ରଖିଛନ୍ତି ଦେଖନ୍ତୁ। କିଏ ସିଜିନକୁ ଚେଞ୍ଜ କରୁଛି? ଲୋକମାନେ କହୁଛନ୍ତି ପ୍ରକୃତି, ବୈଜ୍ଞାନିକ ମାନେ ପ୍ରକୃତି କରୁଛି, ଅଟୋମେଟିକ ହଉଛି ନା, ଅଟୋମେଟିକ କିଛି ହେଇପାରିବ ନା। ଯେଭଳି କମ୍ପ୍ୟୁଟର, କମ୍ପ୍ୟୁଟର କଣ ଅଟୋମେଟିକ ଚାଲୁଛି? ଲୋକ ଲେଖୁଛନ୍ତି ନା ଅଟୋମେଟିକ କମ୍ପ୍ୟୁଟରାଇଜ ଜେରେକ୍ସ। ଭାଇ ଜଣେ ଲୋକ କମ୍ପ୍ୟୁଟରକୁ ଚଲାଉଛି ଆଉ ଜଣେ ଲୋକ କମ୍ପ୍ୟୁଟରକୁ ତିଆରି କରିଛି, ଆଉ ଅଟୋମେଟିକ ଜେରେକ୍ସ କଣ? ଅଟୋମେଟିକ କଣ, ଅପରେଟର ଅଛନ୍ତି ଆଉ କ୍ରିଏଟର ଅଛନ୍ତି, ଏ ସୃଷ୍ଟିକୁ କିଏ ତିଆରି କରିଛନ୍ତି? ଭଗବାନ ଅସୃଜତ ବିଭୁ। ଭଗବାନ ଗୀତାରେ କହୁଛନ୍ତି ମୟା ରକ୍ଷଣ ପ୍ରକୃତି ସୁୟତେ ସଚରାଚର ହେତୁ ନାନ୍ୟତୁ କନ୍ତେ ଜଗତ ବି ପରିବର୍ତ୍ତତେ। ହେ ଅର୍ଜୁନ, ମୟା ଅଦକ୍ଷଣ ପ୍ରକୃତି, ମୁଁ କେବଳ କହିଦେଲି ପ୍ରକୃତି ବ୍ରହ୍ମା ତୁମେ ସୃଷ୍ଟି କର, ଭଗବାନ ଏଭଳି ଇଞ୍ଜିନିୟର ତିଆରି କରିଛନ୍ତି ବ୍ରହ୍ମାଙ୍କୁ। କୁହନ୍ତୁ ଆଜ୍ଞା, ଯେତେ ଇଞ୍ଜିନିୟର ଅଛନ୍ତି ସେ ପାଠ ପଢିଛନ୍ତି କି ନାହିଁ? ଇଞ୍ଜିନିୟର କୋର୍ସ କରିକି ଆଜି ଡାଇଗ୍ରାମ ଦଉଛନ୍ତି, କିନ୍ତୁ ଭଗବାନଙ୍କର ପୁଅ ବ୍ରହ୍ମା ସେ କୌଣସି ସ୍କୁଲ କଲେଜ ଆଡମିସନ କରିନାହାନ୍ତି, କେବେ ପାଠ ପଢିନାହାନ୍ତି, କିମ୍ବା ସ୍ତ୍ରୀ ଗ୍ରହଣ କରିନାହାନ୍ତି। ଏ ବିଶ୍ୱରେ ଯେତେ ଜଣ ଅଛନ୍ତି, ସ୍ତ୍ରୀ ଛଡା କେହି ସନ୍ତାନ ସୃଷ୍ଟି କରିପାରିବେନି, କରିପାରିବେ? ବୈଜ୍ଞାନିକ ମାନଙ୍କୁ କହିଲେ, ବୈଜ୍ଞାନିକ ମାନେ କହୁଛନ୍ତି ଗୋଟେ ପୁରୁଷ ସେ ତାର ନିଜେ ନିଜେ ପିଲା ସୃଷ୍ଟି କରୁ, ସେ ସ୍ତ୍ରୀର ସହାୟତା ନବ ନା, କିମ୍ବା ସ୍ତ୍ରୀ ସେ ପୁରୁଷର ସହାୟତା ନ ନେଇ ସୃଷ୍ଟି କରୁ, କରିପାରିବ? ନାସ୍ତିକ ମାନେ ସ୍ଲୋଗାନ ଦଉଛନ୍ତି ଭଗବାନ କିଏ ଅଛନ୍ତି, ଭଗବାନ ୟେସ୍, ଭଗବାନ ଶିଖଉଛନ୍ତି ଦେଖନ୍ତୁ ମୋର ପୁଅ ବ୍ରହ୍ମା ମୁଁ ତାଙ୍କୁ କୌଣସି ସ୍କୁଲକୁ ପଠେଇନି ଏ ବିଶ୍ୱକୁ ସୃଷ୍ଟି କରିବା ପାଇଁ, କିମ୍ବା ବିଶ୍ୱକୁ ସୃଷ୍ଟି କରିବା ପାଇଁ ସେ କୌଣସି ନାରୀର ସହାୟତା ନେଇନାହାନ୍ତି। ଭଗବାନ କେବଳ କହିଲେ ବ୍ରହ୍ମା ତୁମେ ସୃଷ୍ଟି ଷ୍ଟାର୍ଟ କର, ତିନ ବ୍ରହ୍ମ ହୃଦା, ଭଗବାନ କେବଳ ସଂକଳ୍ପ କଲେ ବ୍ରହ୍ମା ତୁମେ ସମସ୍ତ ଜ୍ଞାନ ପ୍ରାପ୍ତ ହୁଅ, ତୁମେ ବିଶ୍ୱକୁ ସୃଷ୍ଟି କର, ବ୍ରହ୍ମା ସାଙ୍ଗେ ସାଙ୍ଗେ ଷ୍ଟାର୍ଟ କରିପାରିବେ? ବିଶ୍ୱରେ କେହି ଅଛନ୍ତି? ପ୍ରାଇମ ମିନିଷ୍ଟର ବର୍ତ୍ତମାନ ସଂକଳ୍ପ କରିକି କହିପାରିବ, ଏ ରାତାରାତି ମୋର ଘର ତିଆରି ହେଇଯାଉ, ପୁଣି ଲେବର ଦରକାର, ପ୍ରାଇମ ମିନିଷ୍ଟର ବିଲ୍ ସାଙ୍କସନ କଲା ପରେ ଘର ହେଇପାରିବ? ସଂକଳ୍ପ କରି ଜୀବ କିଛି କରିପାରିବ ନା, ଭଗବାନ କେବଳ ସଂକଳ୍ପ କରି ଜଗତରେ ସବୁ କିଛି କାମ କରିପାରିବେ। ଭଗବାନ ଯେତେବେଳେ ସଂକଳ୍ପ କରିବେ ଏଇ ଜୀବ ଆଜି ସୁଖୀ ହେଇଯାଉ, ପ୍ରଭୁ ଯଦି ସଂକଳ୍ପ କରିବେ ଆମେ ଯେତେ ଜଣ ଏଠି ବସିଛେ ସବୁ ସୁଖୀ ହେଇଯିବା ସଂକଳ୍ପ ମାତ୍ରେ। ହରି ହରି ବୋଲ, ପ୍ରଭୁଙ୍କ ସଂକଳ୍ପରେ, ଭଗବାନଙ୍କର ସଂକଳ୍ପ ଏଭଳି ଶୁଭ ସଂକଳ୍ପ, ସୁସଂକଳ୍ପ, ସିଏ ସଂକଳ୍ପ କରି ସୃଷ୍ଟିକୁ ସୃଷ୍ଟି କରିଛନ୍ତି। ମୟାବଦକ୍ଷିଣ ପ୍ରକୃତି ସୁୟତେ ସଚରାଚର। କେବଳ ମନୁଷ୍ୟକୁ ନୁହେଁ, ଅଚର ମଣିଷ ବର୍ତ୍ତମାନ କୋଇଲା ପଠାଉଛି, କ'ଣ ସେଠି ଆମର କେଉଁଝରର ଯୋଡ଼ା ବଡ଼ବିଲରୁ ଲୁହା କୋଇଲା ପଥର ଯାଉଛି। ଯେତେ ଜଣ କୋଇଲା ପଥର ଖଣି ନେଉଛନ୍ତି ଟ୍ରକ୍ ମାଲିକ ବାଲା ଯଦି ପଚରାଯାଏ, ଏଠି ତୁମେ କେତେ ଟ୍ରକ୍ ଭରି କରିଥିଲ, ଏଠି ଉଠଉଛ କିଆକୁ ଭରି କରିଛି, ପ୍ରଶ୍ନ ଉତ୍ତର ଦିଅ ତାପରେ ନବ। କିଏ ଧରଣୀ ମାତାର ସବୁ ଖଞ୍ଜିକି ରଖିଛି? ଭଗବାନ ଅଚର ସେଇ କଥା କହୁଛନ୍ତି ପଞ୍ଚମ ସ୍କନ୍ଧରେ। ପରୀକ୍ଷିତ କହୁଛନ୍ତି, ହେ ଗୁରୁଦେବ, ପଞ୍ଚମ ସ୍କନ୍ଧରେ ଆପଣ କହିଛନ୍ତି ସୃଷ୍ଟି କିଭଳି ରଖିଛନ୍ତି, ଆପଣ ବିପର ନର୍କକୁ କିଭଳି ସୃଷ୍ଟି କରିଛନ୍ତି, ସ୍ୱର୍ଗ କିଭଳି ସୃଷ୍ଟି କରିଛନ୍ତି, ସୂର୍ଯ୍ୟ ଚନ୍ଦ୍ର ଏମାନେ କିଭଳି ଯାଉଛନ୍ତି, କିଭଳି କାର୍ଯ୍ୟ କରୁଛନ୍ତି, ଆପଣ ସବୁ ପଞ୍ଚମ ସ୍କନ୍ଧରେ ମୁଁ ଶୁଣିସାରିଛି। କିନ୍ତୁ ମହାରାଜ କେତେବେଳେ ବନ୍ଦ କରିବା, 8ଟାରେ ନା 7:30? ହଁ, ଆଜି 5:30 ଆରମ୍ଭ ହେଇଛନ୍ତି, 8ଟାରେ ଶେଷ ହେବେ, ଏବଂ କାଲି ପାଇଁ ହଁ 5ରୁ ଆପଣମାନେ ଆସିବାକୁ ଟିକେ ଚେଷ୍ଟା କରିବେ। ଆସିଲେ ଆମେ ଶୀଘ୍ର କଥା ସାରିଲେ ଆପଣମାନେ ଶୀଘ୍ର ଯିବେ। ତେବେ ଏ ବିଶ୍ୱ ଦେଖନ୍ତୁ କିଭଳି ଭଗବାନ ସୃଷ୍ଟି କରିଛନ୍ତି। ଏ ଭୂମଣ୍ଡଳ ଗୋଟିଏ ପଦ୍ମ ପାଖୁଡ଼ା ଭଳି। ଏ ଭୂମଣ୍ଡଳରେ 7ଟି ଦ୍ୱୀପ ଅଛି। ପଞ୍ଚମ ସ୍କନ୍ଧ ଯେଉଁମାନେ ପଢ଼ିନାହାନ୍ତି ମୁଁ ତାଙ୍କୁ ସଂକ୍ଷେପରେ ସାର କଥା କହିଦେଉଛି। ଆମେ ଯେଉଁ ଦ୍ୱୀପରେ ରହିଛେ ଏଇଟା ଜମ୍ବୁଦ୍ୱୀପ। ଏଇ ଜମ୍ବୁଦ୍ୱୀପକୁ ପ୍ରତ୍ୟେକ ଦ୍ୱୀପକୁ ଗୋଟିଏ ଗୋଟିଏ ସାଗର ଘେରିକି ରହିଛି, ଏବଂ ଏଇ ଆମେ ଯେଉଁ ଦ୍ୱୀପରେ ଦେଖୁଛେ ଏଇ ଦ୍ୱୀପରେ ଲବଣ ସମୁଦ୍ର, କେବଳ ଲୁଣ ସମୁଦ୍ର ଜମ୍ବୁଦ୍ୱୀପକୁ ଘେରିକି ରହିଛି। ଏଇ ଯେଉଁ ଜମ୍ବୁଦ୍ୱୀପରେ ଏଇଟା ଲବଣ ସମୁଦ୍ର ଘେରିକି ରହିଛି, ଏବଂ ପ୍ଲକ୍ଷଦ୍ୱୀପ ଆଉ ଗୋଟେ ଦ୍ୱୀପ, 7ଟି ଦ୍ୱୀପର ନାଁ ପ୍ଲକ୍ଷଦ୍ୱୀପ। ପ୍ଲକ୍ଷଦ୍ୱୀପରେ ଆଖୁ ରସର ସମୁଦ୍ର ଘେରିକି ରହିଛି। ଭାଗବତରେ ବର୍ଣ୍ଣନା କର, ଏ ସତ୍ୟ, ସୁଖଦେବ ଗୋସ୍ୱାମୀ କୌଣସି ଗପ କହୁନାହାନ୍ତି। ଏବଂ ଶାଳମକି ଦ୍ୱୀପ ଗୋଟିଏ ଅଛନ୍ତି, ଶାଳମଳି ଦ୍ୱୀପରେ ମଧ୍ୟ ସମୁଦ୍ର ଅଛି, ସେଠି ମଦ ପଦ କିଣିବା ଦରକାର ନାହିଁ, ମଧ୍ୟ ସମୁଦ୍ର। ଆପଣ କହିବେ କିଭଳି, ଏଇଟା କଳ୍ପନା ଜିନିଷ, କାହିଁ କଳ୍ପନା, ଆପଣ ଯୁକ୍ତି କରିପାରିବେ କଳ୍ପନା ବୋଲି ପ୍ରଶ୍ନ କରନ୍ତୁ, କଳ୍ପନା ନୁହେଁ। ଯେଉଁ ଭଗବାନ ଆମର ଏଇ ଦୀଘା ପାଖର ସମୁଦ୍ରରେ କୋଟି କୋଟି ଟନ୍ର ଲୁଣ ଭରି କରିଛନ୍ତି, କିଏ ଭରି କରିଥିଲା, କୋଉ ବୈଜ୍ଞାନିକ ଭରି କରିଛି? ଯଦି ସେଇ ଭଗବାନ ଗୋଟିଏ ଜଳ ଭିତରେ ଟନ୍ ଟନ୍ ଲୁଣ ରଖିଛନ୍ତି, ଅନାଦିକାଳର ଲୋକ ଲୁଣ ଖାଉଛନ୍ତି, ଅନାଦିକାଳ ପର୍ଯ୍ୟନ୍ତ ଲୁଣ ଖାଇବେ, ଲୁଣ ତ କୋଉ ମଣିଷ ଭରି କରିନି। ଯଦି ଭଗବାନ ଜଳ ଭିତରେ ଲୁଣ ଭରି କରିପାରିଲେ, ସେ ଭଗବାନ କାହିଁକି ଆଖୁ ରସ ଭରି କରିପାରିବେନି କୁହନ୍ତୁ, ତୁମେ ତ ଭରି କରନା ନା, କଳ୍ପନା ନାହିଁ। ଶାଳମକି ଦ୍ୱୀପରେ ମଧ୍ୟରସ ମଦର ସମୁଦ୍ର, ଏବଂ କୁଶଦ୍ୱୀପ, କୁଶଦ୍ୱୀପ ହେଉଛି ଘୃତର ସମୁଦ୍ର, ଏବଂ କ୍ରୌଞ୍ଚଦ୍ୱୀପ, କ୍ରୌଞ୍ଚଦ୍ୱୀପରେ କ୍ଷୀରର ସମୁଦ୍ର। ଏ ଗୋଟିଏ ଗୋଟିଏ ଦ୍ୱୀପ ଆକୁ ବେଷ୍ଟନ କରି ରହିଛି ସମୁଦ୍ର, ଏବଂ ଶାକ ଦ୍ୱୀପରେ ଦଧି ସମୁଦ୍ର, ଏବଂ ଶେଷ ଦ୍ୱୀପ ପୁଷ୍କର ଦ୍ୱୀପରେ ଶୁଦ୍ଧ ଜଳର ସମୁଦ୍ର ଅଛି। ମୁଁ ଆପଣଙ୍କୁ ଶୀଘ୍ର ଶୀଘ୍ର ନେଉଛି, କାରଣ ବାସ୍ତବିକ 7 ଦିନରେ କଥା ସରେ ନା, ଆମର ଯେଉଁଠି କଥା ହୁଏ 9 ଦିନ ଅଜାମିଲ କଥା। ମୁଁ ଆପଣଙ୍କୁ ଶୀଘ୍ର ଶୀଘ୍ର ନେଉଛି। ଆମେ ଯେଉଁ ଜମ୍ବୁଦ୍ୱୀପରେ ରହିଛେ, ଜମ୍ବୁଦ୍ୱୀପରେ ଆମେ ଗୋଟିଏ ବର୍ଷ ଭିତରେ ରହିଛେ, କେଉଁ କେଉଁ ବର୍ଷରେ, ଏଇ ଜମ୍ବୁଦ୍ୱୀପଟାକୁ ବି ବୈଜ୍ଞାନିକମାନେ ବର୍ତ୍ତମାନ ସେଟା ଜାଣିପାରୁନାହାନ୍ତି। ଆମେ ଭାରତ ବର୍ଷରେ ରହିଛେ, ଏ ଭାରତ ବର୍ଷ ମାନେ ଏ ସମଗ୍ର ସୃଷ୍ଟିଟା ବର୍ତ୍ତମାନ ଯାହା ଦେଖୁଛନ୍ତି, ଏବଂ ୟା ବ୍ୟତୀତ ଆହୁରି 8ଟି ବର୍ଷ ଅଛି। ଏବଂ ଏ ଯେଉଁ ବୈଜ୍ଞାନିକ ମାନେ କହୁଛନ୍ତି ଆମେ ଯାଇକି ଚନ୍ଦ୍ରଲୋକରୁ ଫେରି ଆସିଲୁ, ଏମାନେ ଏଇ ଏଇ ଜମ୍ବୁଦ୍ୱୀପର କୌଣସି ଗୋଟିଏ ବର୍ଷକୁ ଯାଉଛନ୍ତି। ଚନ୍ଦ୍ରଲୋକକୁ ଯିବା ପାଇଁ ବୈଜ୍ଞାନିକମାନଙ୍କର ଶକ୍ତି ନାହିଁ, ଚନ୍ଦ୍ରଲୋକକୁ ବୈଜ୍ଞାନିକମାନେ ଯାଇପାରିବେ ନା। ଭାଗବତ ହିସାବରେ ସୂର୍ଯ୍ୟଙ୍କ ଉପରେ ଚନ୍ଦ୍ର ଅଛନ୍ତି, ସେଥିପାଇଁ ଚନ୍ଦ୍ରଙ୍କର କିରଣ ହେଉଛି ଶୀତଳ, ବହୁତ ଦୂରରେ ଅଛନ୍ତି। ସୂର୍ଯ୍ୟଙ୍କୁ ଅତିକ୍ରମ କରିଗଲେ ଚନ୍ଦ୍ରକୁ ଯିବେ। ବୈଜ୍ଞାନିକମାନେ ଭାଗବତ ତଥ୍ୟ ନେଉନାହାନ୍ତି, ସେମାନେ କ'ଣ ଜାଣିବେ? ସୃଷ୍ଟି କଲାବାଲା ଭଗବାନ, ଏବଂ ଯେଉଁ ବୈଜ୍ଞାନିକ ଆଜି ରିସର୍ଚ୍ଚ କରୁଛି ତାକୁ ବୁଦ୍ଧି ଦେଇଛନ୍ତି ସେଇ ଭଗବାନ। ଆଉ ବୁଦ୍ଧି ଦେଲାବାଲା ତାକୁ ନ ପଚାରିକି ଇଏ ନିଜେ ନିଜେ ଖୋଜୁଛନ୍ତି। ମୁଁ ଆସିବି କମର୍ଦ୍ଧା ଗାଁକୁ, କୌଣସି ଲୋକଙ୍କୁ ପଚାରିବିନି ଭାଇ କା ଘର କେଉଁଠି, ମୁଁ ନିଜେ ନିଜେ ଖୋଜିକି ପାଇଯିବି କା ଘର କେଉଁଠି, ଜାଣିପାରିବି? ଭଗବାନ ସୃଷ୍ଟି କରିଛନ୍ତି, ସିଏ କହୁଛନ୍ତି ଆମେ ଚନ୍ଦ୍ର ଲୋକକୁ ଯିବୁ। ଏବଂ ଚନ୍ଦ୍ର ଲୋକରେ କଣ କହୁଛନ୍ତି ନା ସେଠି ବାୟୁ ନାହିଁ। କାହିଁକି ବାୟୁ ନାହିଁ? ଚନ୍ଦ୍ର ଲୋକରେ ଜୀବ ଅଛନ୍ତି। ଚନ୍ଦ୍ର ଲୋକ ଯେଉଁମାନେ ରୁହନ୍ତି ପୁଣ୍ୟବାନ ଲୋକମାନେ, ସେମାନଙ୍କର ଆୟୁଷ 10,000 ବର୍ଷ, ଭାଗବତରେ ଅଛନ୍ତି। ତେଣୁ ଆମେ ଯେଉଁ 9 ବର୍ଷ ଅଛେ ଆମେ ଭାରତ ବର୍ଷରେ ରହୁଛେ। ଅଲଗା ବର୍ଷ ଗୁଡ଼ିକ ନାଁ ଶୁଣନ୍ତୁ ଆପଣ, ପିଲାବୃତ ବର୍ଷ, କିମ୍ ପୁରୁଷ ବର୍ଷ। ଏ ଭାରତ ବର୍ଷରେ ଭଗବାନ ନରନାରାୟଣ ରୂପରେ ରହିଛନ୍ତି, ଏବଂ ଇଲାବୃତ ବର୍ଷରେ ଭଗବାନ ସଂକର୍ଷଣ ରୂପରେ ପୂଜିତ ହେଉଛନ୍ତି, ଏବଂ କିମ୍ ପୁରୁଷ ବର୍ଷରେ ଭଗବାନ ରାମଚନ୍ଦ୍ର ମହାପ୍ରଭୁ ରହିଛନ୍ତି, ଏବଂ ହନୁମାନ ସେଠି ସବୁ ସମୟରେ ରାମଚନ୍ଦ୍ର ମହାପ୍ରଭୁ ସେବା କରିଛନ୍ତି। ଭଦ୍ରବର୍ଷରେ ହୟଗ୍ରୀବ ଭଗବାନଙ୍କର ଅବତାର ରହିଛନ୍ତି। ହରିବର୍ଷରେ ଭଗବାନ ନୃସିଂହଦେବ ରୂପରେ ରହିଛନ୍ତି। କେତୁମାଳ ବର୍ଷରେ ଭଗବାନ କନ୍ଦର୍ପ ରୂପରେ ସେବା ନେଉଛନ୍ତି, ଏବଂ ରମ୍ୟକ ବର୍ଷରେ ଭଗବାନ ମତ୍ସ୍ୟ ରୂପରେ ରହିଛନ୍ତି, ଏବଂ ହିରଣ୍ୟମୟ ବର୍ଷରେ ଭଗବାନ କୁର୍ମ ରୂପରେ ରହିଛନ୍ତି, ଏବଂ ଉତ୍ତର ଗୁରୁ ବର୍ଷରେ ଭଗବାନ ବରାହ ରୂପରେ ରହିଛନ୍ତି। ବିକ୍ରମ ରୂପରେ ସାକ୍ଷାତ ଅଛନ୍ତି, ଆଜି ବି ପ୍ରଭୁ ନରନାରାୟଣ ରୂପରେ ଅଛନ୍ତି। ନରନାରାୟଣ ଆଶ୍ରମ ଯେଉଁମାନେ ଯାଉଛନ୍ତି ବଦରିକ ଆଶ୍ରମ, ଯଦି ଭଗବାନ ସେଠି ପ୍ରାର୍ଥନା କରିବେ ସେଠି ଭଗବାନ ଦର୍ଶନ ଦେବେ। ଆଜି ବି ଅଛନ୍ତି, ଦେବତାମାନେ ଆସି ଆଜି ପୂଜା କରୁଛନ୍ତି। ତେଣୁ 9ଟି ବର୍ଷ ଜମ୍ବୁଦ୍ୱୀପରେ, 9ଟି ବର୍ଷ ଭୂମଣ୍ଡଳରେ, 7ଟି ବର୍ଷ ଆମେ ଗୋଟିଏ ଦ୍ୱୀପରେ ରହିଛେ ସେ ଜମ୍ବୁଦ୍ୱୀପ। ଜମ୍ବୁଦ୍ୱୀପରେ ପୁଣି 9ଟା ବର୍ଷ ଆମେ ଯାହା ଦେଖୁଛେ ବର୍ତ୍ତମାନ ଆମେ ବିଶ୍ୱ ବୋଲି କହୁଛେ, ଏଇଟା ଗୋଟିଏ ଭାରତ ବର୍ଷ। ଯେଭଳି ଇଲାବୃତ ବର୍ଷରେ କେହି ପୁରୁଷ ନାହାନ୍ତି, ସମସ୍ତେ ନାରୀ। ବୈଜ୍ଞାନିକମାନଙ୍କୁ କହିଲେ ଯାଆନ୍ତୁ ଗୋଟେ ଦେଶ ବାହାର କରନ୍ତୁ ଯେଉଁଠି କେହି ପୁରୁଷ ନାହାନ୍ତି, ଏ କଳ୍ପନା ନାହିଁ, ଭାଗବତରେ ସବୁ ଅଛନ୍ତି। ତେଣୁ ପଞ୍ଚମ ସ୍କନ୍ଧ ପଢ଼ିଲେ ଏଗୁଡ଼ିକୁ ଜାଣିପାରିବେ। ତେଣୁ ବର୍ତ୍ତମାନ ଏଇଠୁ ଅଜାମିଳେ ଚରିତ ଏହି ପ୍ରଶ୍ନ ଉପରୁ ଆରମ୍ଭ ହେବ। ପରୀକ୍ଷିତ ମହାରାଜ ବର୍ତ୍ତମାନ କହୁଛନ୍ତି, ହେ ଗୁରୁଦେବ, ମୁଁ ପଞ୍ଚମ ସ୍କନ୍ଧରେ ଏସବୁ ଜିନିଷ ଶୁଣିଲି, କିନ୍ତୁ ବର୍ତ୍ତମାନ ଗୋଟେ ଜିନିଷ ଶୁଣିବା ପାଇଁ ଚାହୁଁଛି ନା କ'ଣ? ଅଧୁନେୟ ମହାଭାଗ ଯଥୈବ ନର କାନର ନାନା ଉଗ୍ର ଜାତନା ନେୟାତ ତନ୍ମେ ବ୍ୟାଖ୍ୟାତ ମହର୍ଷି। ହେ ଗୁରୁଦେବ, ପରୀକ୍ଷିତ ମହାରାଜ କହୁଛନ୍ତି, ଦେଖନ୍ତୁ ଓଡ଼ିଆ, ମୁଁ ଆପଣଙ୍କୁ ପ୍ରଥମେ ଓଡ଼ିଆ ଭାଗବତ ଏହି ଶ୍ଳୋକର ଓଡ଼ିଆ ଅନୁବାଦ କହୁଛି। ଓଡ଼ିଆ ଅନୁବାଦ କ'ଣ କହିଛନ୍ତି ଶୁଣନ୍ତୁ। ଏ ସର୍ବ କହିଲ ମୋ ଆଗେ ଏବେ ପୁଛଇ ମହାଭାଗେ ନାନା ପ୍ରକାରେ ଯେ ନରକ ପ୍ରାଣୀ ସଞ୍ଚରନ୍ତି ଅନେକ। ନାନା ପ୍ରକାର ଯେ ନରକ, ନରକ ଗୋଟିଏ ନାହିଁ, ବହୁ ପ୍ରକାର ନରକ। ପ୍ରାଣୀ ସଞ୍ଚରନ୍ତି ଅନେକ, ଗୋଟିଏ ପ୍ରାଣୀ ବହୁ ପ୍ରକାର ନରକକୁ ବହୁ ପ୍ରକାର ଭ୍ରମଣ କରୁଛି। ପରିକିତ ପଚାରୁ ଏ କଥା କହୁଛନ୍ତି, ମୁଁ ତ ଆଗରୁ ସବୁ ଏଇ କଥା ଶୁଣିଲି, କିନ୍ତୁ ବର୍ତ୍ତମାନ ଆପଣଙ୍କ ନିକଟରୁ ଶୁଣିଲେ ଗୋଟିଏ ପ୍ରାଣୀ ବହୁ ପ୍ରକାର ନରକ ଅଛି, ଗୋଟିଏ ନରକକୁ ବହୁବାର ଭ୍ରମଣ କରୁଛି, ଏବଂ ବହୁ ପ୍ରକାର ନରକକୁ ବହୁବାର ଭ୍ରମଣ କରୁଛି। ଉଗ୍ର ଜାତନାକୁ ଭୁଞ୍ଜଇ କି କଲେ ତହିଁ ନ ପଡ଼ଇ। ସେଠି ଯାଇକି ଯେଉଁ ଯାତନା ଭୋଗୁଛି କ'ଣ କଲେ ନରକରେ ନ ପଡ଼ିବ। ବିଶେଷ କରି ମହାଭାଗେ କହ ଅନୁରାଗ ମୋ ଆଗେ। ମୁଁ ଅନୁରାଗ ସହିତ ପ୍ରୀତିର ସହିତ ମୋତେ କୁହ କ'ଣ କଲେ ବ୍ୟକ୍ତି ନରକକୁ ନ ଯିବ। ଏଇ ପ୍ରଶ୍ନ ଉପରେ ଅଜାମିଳ ଚରିତ୍ର ଆରମ୍ଭ ହୋଇଛି। ଇଏ ଗପ ନୁହେଁ, ଏ ପ୍ରଶ୍ନ କରିବେ ବର୍ତ୍ତମାନ ପରୀକ୍ଷିତ ମହାରାଜଙ୍କୁ ସୁଖଦେବ ଗୋସ୍ୱାମୀ ପରୀକ୍ଷା କରିବେ, କାରଣ ସେ ପଚାରୁଛନ୍ତି ବ୍ୟକ୍ତି କ'ଣ କଲେ ନର୍କକୁ ନ ଯିବ। ଏଠି କହୁଛନ୍ତି ଅଧୁନେୟ ମହାଭାଗ ଯଥୈବ ନରକା ନର, ଗୋଟିଏ ନର୍କ ନାହିଁ, ବହୁ ନର୍କକୁ ନର ବହୁବାର ଭ୍ରମଣ କରୁଛି, ଏବଂ ନର୍କକୁ ଗଲେ କ'ଣ ଅସୁବିଧା? ନାନା ଉଗ୍ର ଯାତନା ନର୍କରେ ଯୋଉ ଯନ୍ତ୍ରଣା ଆପଣ ଶୁଣିବେ ପଞ୍ଚମ ସ୍କନ୍ଧରେ ଭୟ କରିବେ। ଏଇଠି ପୋଲିସ ମାଡ଼ ଖାଇଛନ୍ତି କି ନାହିଁ? ଯିଏ ପୋଲିସର ଲାଠି ପାର ଖାଇଛି ସେ ଜାଣିଥିବ ପୋଲିସ ମାଡ଼ଟା କେମିତିକା। ଆଉ ସେଠି ଯୋଉ ପୋଲିସ ନର୍କର ଡିପାର୍ଟମେଣ୍ଟର ଯୋଉ ପୋଲିସ ଅଛନ୍ତି ଜମଦୂତ ମାନେ ଉଗ୍ର ଯାତନା। ଏଠି ଗୋଟେ ଚାପଡ଼ାଟା କେମିତି ଲାଗୁଛି? ସେଠି ଗୋଟେ ଚାପଡ଼ାଟା ୟାର ଦଶ ହଜାର ଗୁଣ ଅଧିକ ଯାତନା। ଭାଗବତରେ ବର୍ଣ୍ଣନା ହେଇଛି ପ୍ରାଣୀ ଯେତେବେଳେ କେବଳ ଜମଦୂତ ମାନେ ଗର୍ଜନ କରିବେ ହେ ପାପି ମୂର୍ଚ୍ଛିତ ହେଇ ଭୟରେ ନର୍କରେ ଏତେ ଯାତନା ଉଗ୍ର ଯାତନା। ସେଥିପାଇଁ ଏଠି କହୁଛନ୍ତି ନାନା ଉଗ୍ର ଯାତନା ନ ଇଏ କିଭଳି ନଯିବ ତନ୍ମେ ବ୍ୟାଖ୍ୟା ତୁମ। ଉଗ୍ର ଯାତନା ପାଉଥିବା ଯେଉଁ ବ୍ୟକ୍ତି ନର୍କକୁ ଯାଉଛି ନର୍କରେ ଯାଇ କଷ୍ଟ ପାଉଛି ବ୍ୟକ୍ତି କିଭଳି ନର୍କକୁ ନଯିବ ମୋତେ ସେଇ କଥା କୁହ। ଆଚ୍ଛା ନର୍କ ଅଛି ବୋଲି ଆପଣଙ୍କର ବିଶ୍ୱାସ ଅଛି? କେତେ ଜଣଙ୍କର ବିଶ୍ୱାସ ଅଛି ଟିକେ ହାତ ଟେକିଲି। ଏତେ ଲୋକଙ୍କର ବିଶ୍ୱାସ ନାହିଁ ଯେ ନର୍କ ଆପଣଙ୍କର ବିଶ୍ୱାସ କରୁନାହାନ୍ତି ନର୍କ ନାହିଁ ବୋଲି। ଆଚ୍ଛା ଜେଲ ଅଛି କି ନାହିଁ ହାତ ଟେକିଲେ ସମସ୍ତେ ହାତ ଟେକିଲେ। ଯଦି ସରକାର ଗୋଟିଏ ଜିଲ୍ଲା ଗୋଟିଏ ସବ୍ ଡିଭିଜନ ପାଇଁ ଗୋଟିଏ ଜିଲ୍ଲା କରିଛି ଏ ଗୋଟିଏ ସବ୍ ଡିଭିଜନ ପାଇଁ ଗୋଟିଏ ଜେଲ କରିଛି ଭଗବାନ ଏତେ ବଡ ବିଶ୍ୱ କରିଛନ୍ତି ତାଙ୍କର ଜେଲ ଡିପାର୍ଟମେଣ୍ଟ କରିନାହାନ୍ତି? ହଁ ଗୋଟିଏ ସବ୍ ଡିଭିଜନରେ ଜଲେଶ୍ୱର ଜେଲ ଅଛି କି ନାହିଁ? ସବ୍ ଜେଲ ବାଲେଶ୍ୱର ଗୋଟିଏ ଜିଲ୍ଲା ସେଠି ବାଲେଶ୍ୱର ହେଡ୍ ଜେଲ ଅଛି। ଯଦି ସରକାର ଗୋଟିଏ ଜିଲ୍ଲା ପାଇଁ ଦୁଇ ତିନିଟା ଜେଲ ରଖିଛି ଭଗବାନ ଏତେ ବଡ ବିଶ୍ୱ କରିଛନ୍ତି ତାଙ୍କର ଜେଲଖାନା ନାହିଁ? ଭାଗବତରେ ସେ ଜେଲଖାନାଟାକୁ ନର୍କ ବୋଲି ଲେଖା ହେଇଛି ତ ଆମେ ବୁଝିପାରୁନୁ। ଯଦି ଜେଲ ଲେଖାଇଥାନ୍ତା ଆମେ ଇଂଲିଶ ପଢ଼ବାର ପିଲା ତ ହଁ ନର୍କ ଅଛି ଆଉ ଜେଲ ଅଛି ନର୍କ ଅଛି ଆଜ୍ଞା। ଯେଭଳି ସରକାର ନିୟମକୁ ଭାଙ୍ଗିଦେଲେ ଆପଣଙ୍କୁ ଜେଲ ଯିବାକୁ ପଡ଼ିବ, ଭଗବାନଙ୍କର ନିୟମକୁ ଭାଙ୍ଗିଦେଲେ ଆପଣ ନର୍କ ଯିବାକୁ ପଡ଼ିବ। ଆପଣ ଯୁକ୍ତି କରିବେ ଆମେ ତ ଏଇ ଶରୀରରେ ଜେଲକୁ ଯାଉଛୁ ଏବଂ ଶରୀରରେ ମରିଗଲା ପରେ ନା ବଞ୍ଚିଛୁ ବଞ୍ଚି ବଞ୍ଚି ଯାଉଛୁ ଜେଲକୁ ସେଠି ମାଡ଼ ଖାଉ ଜାଣୁଛୁ ଏଇଟା ଜେଲ। ଆଉ ମରିଗଲେ ତ ସରିଗଲା ଆଉ ଗୋଟେ କେଉଁଠି ଯାଉ ନର୍କକୁ ଯାଉଛୁ କେଉଁଠି ମାଡ଼ ଖାଉଛୁ କ'ଣ କି ଗୋଟେ ଜାଣୁଛି କି ଦେଖୁଛି ଏଇଟା କଳ୍ପନା। କେମିତି ଆମେ ନର୍କକୁ ଯିବୁ? ଆମେ ତ ମରିଗଲେ ସରିଗଲା, ବ୍ୟକ୍ତି ମରିଗଲେ ସରିଯାଉନି, ମରିଗଲା ପରେ ବି ବ୍ୟକ୍ତି ବଞ୍ଚୁଛି କାରଣ ବ୍ୟକ୍ତି ଆତ୍ମା ନା। ଆତ୍ମା ଆମେ ଶରୀରକୁ ଏଇ ଶରୀରକୁ ଆତ୍ମା ଛାଡ଼ିକି ପଳଉଛି। ଆପଣ ନ ଚାହିଁଲେ କିଏ କ'ଣ ଚାହୁଁଛି ଏ ଶରୀରକୁ ଛାଡ଼ିବା ପାଇଁ? ଆତ୍ମା ଏ ଶରୀରଟାକୁ ଛାଡ଼ିକି ପଳଉଛି। ଜୀବାତ୍ମା ଦୁଇଟି ଶରୀର ଅଛି, ଗୋଟେ ସୂକ୍ଷ୍ମ ଶରୀର ଗୋଟେ ସ୍ଥୂଳ ଶରୀର। ଆମେ ଯେଉଁ ଶରୀର ବର୍ତ୍ତମାନ ସୁଖ ଦୁଃଖ ଭୋଗ କରୁଛେ ଏଇଟା ହେଉଛି ସ୍ଥୂଳ ଶରୀର, ଆଉ ଗୋଟିଏ ସୂକ୍ଷ୍ମ ଶରୀର ଅଛି। ଏଇ ସ୍ଥୂଳ ଶରୀରଟା ପଞ୍ଚମହାଭୂତରେ ତିଆରି ଏବଂ ସୂକ୍ଷ୍ମ ଶରୀରଟା ମନ ବୁଦ୍ଧି ଅହଙ୍କାରକୁ ନେଇ ତିଆରି। ଏଇ ଶରୀରଟା ନଷ୍ଟ ହେଇଗଲା ପରେ ସୁଦ୍ଧା ମନ ବୁଦ୍ଧି ଅହଙ୍କାର ଥିବ, ଯେପର୍ଯ୍ୟନ୍ତ ବୈକୁଣ୍ଠକୁ ନ ଯାଇଛନ୍ତି ଯେପର୍ଯ୍ୟନ୍ତ ଶରୀର ଧରୁଛନ୍ତି ସେ ପର୍ଯ୍ୟନ୍ତ ମନରେ ସବୁ କର୍ମ ଫଳ ସବୁ ସୁଖ ଦୁଃଖ ଭୋଗ କରୁଥିବେ। ଶରୀର ନଥାଉ, ଶରୀର ନଥିଲେ ସୁଦ୍ଧା ଶରୀର କର୍ମ ନ କରୁଥିଲେ ସୁଦ୍ଧା ସୁଖ ଦୁଃଖ ଭୋଗ କରିବେ। ଉଦାହରଣ ମୁଁ ଆପଣଙ୍କୁ ଦଉଛି, ରାତିରେ ଏବେ ଦିନର ଧାନ କଟା ଚାଲିଛି କି ନାହିଁ? ଧାନ ପିଟାପିଟି ଚାଲିଛି, ବର୍ଷା ଉଠେଇ ଆସିଲାଣି, ଧାନ ଖଳାରୁ ଉଠିନି। ଆପଣ ଦିନ ମାନେ ଧାନ ପିଟାପିଟି ବର୍ଷା ଆସିଲାଣି କ'ଣ କରିବା ସବୁ କାର୍ଯ୍ୟରେ ଲାଗିଛନ୍ତି, ରାତିରେ ଶୋଇଯାଇଥିବେ, ରାତିରେ ଧାନ ଖଳାରେ ନାହାନ୍ତି କି ଧାନ ବସ୍ତାରେ ଭରି କରୁନାହାନ୍ତି ପିଟୁନାହାନ୍ତି, କିନ୍ତୁ ରାତିରେ ବିଛଣାରେ ଛାଟି ପିଟି ହେଉଛନ୍ତି, ଏ ବର୍ଷା ଆସିଲା ଶୀଘ୍ର ଉଠା ଶୀଘ୍ର ଉଠା। ରାତିରେ ତ ଶୋଇଛନ୍ତି, ଆପଣଙ୍କର ତ ପଞ୍ଚମହାଭୂତରେ ସ୍ଥୂଳ ଶରୀର କିଛି କାମ କରୁନି, କାମ କରୁଛି କିଏ? ମନ କାମ ନ କଲେ ସୁଦ୍ଧା ମନ କାମ କରୁଛି ଆଉ ସେଥିରେ ଦୁଃଖ, ବର୍ଷା ଉଠି ଆସିଲାଣି କାନ୍ଦି ପକାଉଛନ୍ତି, ରେ ମୋ ଧାନ ଭାସିଯିବ, ରେ ସ୍ୱପ୍ନରେ ମନ ଦୁଃଖ ପାଇକି କାନ୍ଦିଲାଣି। ସେତେବେଳେ ସ୍ତ୍ରୀ ଆସିକି ଆପଣ ତ ଭୋଗ ହେଇ କାନ୍ଦେ, ସ୍ତ୍ରୀ ଉଠେ କାଞ୍ଚ କାହିଁକି ରେ, ମୁଁ ସ୍ୱପ୍ନରେ ଦେଖୁଥିଲି ବର୍ଷା ଆସିକି ଏ ଧାନ ବସିଥିଲା ସେଥିପାଇଁ ମୁଁ କାନ୍ଦୁଥିଲି। ଦେଖନ୍ତୁ ଏଇ ଶରୀରରେ ବଞ୍ଚିଛେ, ସ୍ୱପ୍ନରେ ସୁଖ ଦୁଃଖ ଭୋଗ କରୁଛେ, ଆଉ ମୃତ୍ୟୁଟା କ'ଣ କି? ମୃତ୍ୟୁଟା ହେଉଛି ଅଧିକା ସମୟ ଶୋଇବା। ଏଠି ଛଅ ଘଣ୍ଟା ଶୋଇଛ, ମୃତ୍ୟୁ ମାନେ ସବୁଦିନ ପାଇଁ ଶୋଇଗଲେ। ଆଉ ଏଠି ଯେମିତି ଛଅ ଘଣ୍ଟା କି ଆଠ ଘଣ୍ଟା ଶୋଇସାରିଲା ପରେ ମଝିରେ ସ୍ୱପ୍ନ ଦେଖୁଛେ, ଦୁଃଖ ଭୋଗ ଭୋଗ କରୁଛେ, ଏ ଶରୀର ପଳେଇଲା ପରେ ଶରୀର ଯାହା କର୍ମ କରିଥିବା ଏ ଶରୀରକୁ ଗୋଟିଏ ଡ୍ରେସ୍ ଦିଆଯିବ, ତାକୁ ଯାତନା ଶରୀର କୁହାଯାଏ। ମନ ବୁଦ୍ଧି ଅହଙ୍କାରକୁ ନେଇ ଗୋଟିଏ ଯାତନା ଶରୀର ଦେବେ, ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା ଅଛି। ଏବଂ ଯମଦୂତମାନେ ଆପଣଙ୍କୁ ଟାଣି ଟାଣିକା ନେବେ ଯମରାଜଙ୍କ ନିକଟକୁ, ନର୍କକୁ। ନର୍କଟା ଏଠୁ କେତେ ବାଟ? ଭାଗବତରେ ତା ବି ବର୍ଣ୍ଣନା ଅଛନ୍ତି, ଇଏ ଗପ ନାହିଁ। ନର୍କ କେଉଁଠି ଅଛନ୍ତି? ନର୍କ ଏଇଠୁ 99,000 ଯୋଜନ ରାସ୍ତା। ଜେଲ ଯେଭଳି ଜଲେଶ୍ୱର ଜେଲ କେଉଁଠି ଆମେ କହିପାରିବାନି, ସାଙ୍ଗେ ସାଙ୍ଗେ କହିପାରିବା। ନର୍କ ହଉଛି 99,000 ଯୋଜନ। ଏ ବ୍ରହ୍ମାଣ୍ଡର ସର୍ବଶେଷ ଯୋଉ ଭୂଗର୍ଭ ସାଗର ଅଛନ୍ତି, ଭୂଗର୍ଭ ସାଗର ଆଉ ନିଚ ଲୋକ ପାତାଳ ମଝିରେ ହଉଛି ନର୍କ। ଏ 99,000 ଯୋଜନ ରାସ୍ତାକୁ ମାତ୍ର ମୁହୂର୍ତ୍ତେ, ଦୁଇ ମୁହୂର୍ତ୍ତ ଭିତରେ ଜମଉତମାନେ ନେଇ ପହଞ୍ଚେଇ ଦେବେ। ରାସ୍ତାଟା କିଭଳିଆ? ଏଇ ଯେମିତି ବାବା ଆମର ରାସ୍ତା କରିଛନ୍ତି, ଏଇଭଳିଆ ନର୍କ ରାସ୍ତା। ଏଠି ତ ମ୍ୟାଟ୍ ପଡ଼ି, ସେଠି ମ୍ୟାଟ୍ ନଥିବ, ଏଠି ତ ଗାଡ଼ିରେ ବସେଇକି ନେଇଯାଉଛନ୍ତି କୋଉମାନେ? ଆମର ସରକାରଙ୍କର ଜମଉତମାନେ, ପୋଲିସ। ପୋଲିସ ଆସିକି ଗାଡ଼ିରେ ବସେଇକି ନେଇଯାଉ, ସେଠି ଗାଡ଼ି ନାହିଁ ଭାଇ। ତପ୍ତ ବାଲୁକା ରାଶି ଭାଗବତ ପଢ଼ିବେ, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମାରୁଛନ୍ତି। ଏଇଟା ଶୁଣିକି ତ ପରୀକ୍ଷିତ ପ୍ରଶ୍ନ କରୁଛନ୍ତି ନା, ପ୍ରଭୁ ଜୀବ ଏତେ କଷ୍ଟ ପାଇବ? ତେଣୁ ଆପଣ ଉପାୟ ଦିଅନ୍ତୁ, କ'ଣ କଲେ ଜୀବ ନର୍କକୁ ନ ଯିବ? ଏବଂ ତା ଉପରେ ମୁଣ୍ଡ ଉପରୁ ସୂର୍ଯ୍ୟ କିରଣ ଜୋର, ଆଉ ଗୋଟେ ବାଟରେ। ଏଠି ତ ଆପଣ ଯଦି କହିବେ ପୋଲିସ ଗାଏ ମତେ ଶୋଷ ଲାଗିଲେ ପାଣି ଦିଏ, ସେ ବୋଟଲେ ପାଣି କିଣିକି ଦେବ। ଏ ପୋଲିସ ଯଦି ଚାପୁଡ଼ା ମାରିକି ମାରିଦେଲା ତ ପୁଣି ସେ କେସରେ ପଡ଼ିବ, ସେଠି ତା ନାହିଁ। ଗୋଟେ ଗଛ ନଥିବ କି ରେଷ୍ଟ ନେବା ପାଇଁ, ପାଣି ମାଗୁଥିବେ, ବାଡ଼ଉଥିବେ ଜମନ୍ତମାନେ, କ୍ଷଣ କ୍ଷଣ କେ ମୂର୍ଚ୍ଛା ବ୍ୟକ୍ତି ଯାଉଥିବେ, ଦୁଇ ତିନି ମୁହୂର୍ତ୍ତ ଭିତରେ ମୂର୍ଚ୍ଛା ଯାଇସାରିବେ। 99,000 ଯୋଜନ ରାସ୍ତା, ଦୁଇ ତିନି ମୁହୂର୍ତ୍ତ ଭିତରେ ଜମଉତମାନେ ନେଇ ପହଞ୍ଚେଇଦେବେ। ଆଉ ସେଠି ଯୋଉ ଯନ୍ତ୍ରଣା, ଉଗ୍ର ଯାତନା, 28 ନର୍କ ବର୍ଣ୍ଣନା ଅଛି। ମୁଁ ଆପଣଙ୍କୁ କେତୋଟି ନର୍କ ବର୍ଣ୍ଣନା ଦେଉଛି, ଆପଣ ଦେଖନ୍ତୁ। ଆମେ ଏଇ ଏଇ କର୍ମ କଲେ ନର୍କକୁ ଯିବା ନିଶ୍ଚିତ। ତେଣୁ ପରେ କିନ୍ତୁ ପଚାରୁଛନ୍ତି, ବ୍ୟକ୍ତି ତ ନିଶ୍ଚିତ ପାପ କରିବ, ନିଶ୍ଚିତ ନର୍କକୁ ଯିବ, କଷ୍ଟ ଭୋଗିବ। ତେଣୁ ଆପଣ କୁହନ୍ତୁ ବ୍ୟକ୍ତି କିଭଳି ନର୍କକୁ ନ ଯିବ? ଆଉ ନର୍କରେ ନାନା ଉଗ୍ର ଯାତନା, ଉଗ୍ର ଯାତନା, ଏତେ କଷ୍ଟ ନର୍କରେ। ଯେଭଳି ଗୋଟିଏ ନର୍କ ଅଛି ପୁୟଦା ନାମକ ନର୍କ, ପୁୟଦା, ସେ ନର୍କରେ କ'ଣ ଦଣ୍ଡ ଜାଣିଛନ୍ତି? କେବଳ ମଳ ମୂତ୍ର କଫ ବାତ ପିତ ସେଠି ଥିବ। ଏଠି କେଉଁମାନଙ୍କୁ ସେଠିକି ନିଆଯାଏ? ତା ଭିତରେ ପକେଇ ଦିଆଯିବ, ଦୁର୍ଗନ୍ଧ ଉଠୁଥିବ, ତା ଭିତରେ ଆପଣଙ୍କୁ ଜମଉତମାନେ ମାଡ଼ି ବସିକି ଧରିଥିବେ। ଯେଉଁମାନେ ଗୃହସ୍ଥ ଜନ୍ମରେ, ଏ ଗୃହସ୍ଥ ଜୀବନରେ ସ୍ୱାମୀ ସ୍ତ୍ରୀ ହେଇଛନ୍ତି, କିଛି ନୀତି ନିୟମ ତାଙ୍କ ଜୀବନରେ, କେବଳ ପଶୁ ଭଳିଆ କେବଳ ଟଙ୍କା ରୋଜଗାର କଲେ, ଉପଭୋଗ କଲେ, କିଛି ଆଉ ଗୃହସ୍ଥ ଧର୍ମ ପାଳନ କରୁନାହାନ୍ତି, ସେମାନେ ପୁୟଦା ନାମକ ନର୍କକୁ ଯିବେ। ଭାଗବତରେ ସବୁ ବର୍ଣ୍ଣନା ଅଛନ୍ତି, କଳ୍ପନା ଜିନିଷ ନାହିଁ। ଭଗବାନ ବ୍ରହ୍ମଚାରୀ ପାଇଁ ନିୟମ କରିଛନ୍ତି, ମୁଁ ଯେ କେବଳ ଆପଣଙ୍କୁ ପ୍ରବଚନ ଦେଇ ଦେଇକି ଚାଲିଯିବି, ତାପରେ ମୋ ପାଇଁ କିଛି ନିୟମ ନାହିଁ, ନାହିଁ ଭାଇ, ମୋ ପାଇଁ ମଧ୍ୟ ନିୟମ ଅଛି, ମୁଁ ନିୟମ ଭାଙ୍ଗିଲେ ମଧ୍ୟ ମୁଁ ଦଣ୍ଡ ପାଇବି। ଭଗବାନଙ୍କର କାନୁନ ସମସ୍ତଙ୍କ ପାଇଁ ସମାନ। ଗୃହସ୍ଥ ଯଦି ଗୃହସ୍ଥ ଧର୍ମ ପାଳନ ନ କଲା, ସ୍ୱାମୀ ସ୍ତ୍ରୀ ସ୍ୱେଚ୍ଛାଚାରୀ ହେଲେ, ସେମାନଙ୍କୁ ପୁୟଦା ନାମକ ନର୍କକୁ ଯିବାକୁ ପଡ଼ିବ। କଫ ବାତ ପିତ, ସେ କଫ ସେ କୁଣ୍ଡ ଭିତରେ ବୁଢ଼ା ହବ। ଆଉ ଗୋଟିଏ ନର୍କ ଅଛି, ଆଜିକାଲି ତ ବେଶୀ କ୍ୟାଣ୍ଡିଡେଟ୍ ଏଇ ନର୍କକୁ ଯିବେ। କେଉଁମାନେ? ଯେଉଁମାନେ ଖୋଲା ଠିପି ବିଦେଶୀ ମଦ ପିଉଛନ୍ତି, ଦେଶୀ ବିଦେଶୀ ମଦ। ମଦ ପିଲା ଲୋକମାନଙ୍କ ପାଇଁ ଗୋଟେ ସ୍ପେଶାଲ ନର୍କ ଭାଗବତରେ ଦେଇଛନ୍ତି। ମଦ୍ୟପାନ କରିବା ଗୋଟେ ବ୍ରହ୍ମହତ୍ୟା। ଭାଗବତ କେତେ ସୁନ୍ଦର ଶିକ୍ଷା ଦେଉଛନ୍ତି ଦେଖନ୍ତୁ ଆଜ୍ଞା। ଯେଉଁମାନେ ମଦ୍ୟପାନ କରୁଛନ୍ତି ସେମାନେ ଅୟପାନ ନାମକ ନର୍କକୁ ଯିବେ। ଅୟପାନ, ଅୟ ମାନେ ଲୌହ। ଯେଉଁମାନେ ଏଠି କୋଲ୍ଡ ବିୟର ପିଉଛନ୍ତି, ପୁରା ଫ୍ରିଜ୍ ଭିତରେ ରହୁଛି ଲେଖା ହେଇଛି ଏଠି କୋଲ୍ଡ ବିୟର ସୋଲ୍ଡ ହିୟର, ପୁରା ଜିଗଜଗ ଲାଇଟ, ଲୋକମାନେ ପୁରା ଲାଇନ ଲଗେଇ ଦେଉଛନ୍ତି। ଆଉ ଏଇଟାକୁ ଆରିଷ୍ଟୋକ୍ରାଟ ସୋସାଇଟି, ଏଥିରେ କିଛି ତୁମେ ଯଦି ମଦ ଖାଇପାରୁନ ପାଟିରେ ଯୋଗ ଦେଇପାରୁନ ତୁମେ ମଣିଷ ନୁହଁ, ତୁମେ ଟଙ୍କା ରୋଜଗାର କରି କଣ ଲାଭ ଅଛି? ଏମାନେ ପ୍ରିୟଦାନ ଏ ଅୟପାନ ନରକକୁ ଯିବେ, ସେଠି ଦଣ୍ଡ କଣ? ଯମଦୂତ ମାନେ ମୁଖକୁ ଖୋଲିକି ବ୍ୟାଧରଣ କରି ଏଠି କୋଲ୍ଡ ବିୟର ପିଇଥିଲ, ସେଠି ହଟ ଆଇରନ୍ ପିଇବେ, ଲେଖା ହେଇଛନ୍ତି। ତପ୍ତ ଲୁହା ଲୁହା ଟକ୍ଟକ୍ ହେଇକି ଫୁଟୁଥିବ, ମେଲ୍ଟ ହେଇଥିବ, ତାକୁ ପାଟି ଭିତରେ ଭରି କରାଯିବ, ଜବରଦସ୍ତି ଚିତ୍କାର ଛାଡ଼ୁଥିବେ। କାରଣ ମଦ୍ୟପ ତାର ପିତା, ତାର ମାତା, ଗୁରୁଜନ, ସମାଜରେ ବ୍ରାହ୍ମଣ, ଦେବତା, ପତ୍ନୀ, ତାର ନିଜ ସ୍ତ୍ରୀ, ସମସ୍ତଙ୍କୁ କଷ୍ଟ ଦିଏ। ନିଜ ତ ଧର୍ମ ଆଚରଣ କରେ ନା, ଅଲଗା ଲୋକର ଧର୍ମ ଆଚରଣରେ ମଧ୍ୟ ବାଧକ ସୃଷ୍ଟି କରେ। ତେଣୁ ତା ପାଇଁ ଦଣ୍ଡ ହେଲା ସେ ଏଇ ଅୟପାନ ନରକକୁ ଯିବ। ଯେଉଁମାନେ ମତ୍ସ୍ୟ ମାଂସ ପଶୁ ମାରି ଭୋଜନ କରନ୍ତି, ଅନ୍ୟ ଜୀବକୁ ପୋଷଣ କରି ନିଜ ଶରୀରକୁ ଅନ୍ୟ ଜୀବକୁ ମାରି ତାର ମାଂସ ଭୋଜନ କରନ୍ତି, ସେମାନେ କେଉଁଠିକି ଯିବେ? ତାଙ୍କ ପାଇଁ ଗୋଟେ ନରକ ଅଛି। ଭଗବାନଙ୍କର ସ୍ୱତନ୍ତ୍ର ନିୟମ ଅଛି, ମନୁଷ୍ୟ ସୃଷ୍ଟି ହେଇନି ମଣିଷ ଆମିଷ ଖାଇବା ପାଇଁ। ମନୁଷ୍ୟର ପାକସ୍ଥଳୀଟା ଗୋଟେ ଆମିଷ ଭୋଜନ ପାଇଁ ନୁହେଁ, ଭଗବାନ ସୃଷ୍ଟି କରିଛନ୍ତି। ଯେଉଁମାନେ ଜିଭରେ ପାଣି ପିଇବେ ସେମାନେ ଆମିଷ ଖାଇବେ, ଆମେ ଜିଭରେ ପାଣି ପିଉନା, ଆମେ ଓଠରେ ପାଣି ପିଉଛୁ। ଦେଖ ଯେଉଁମାନେ ବାଘ ସିଂହ ବିରାଡ଼ି ସେମାନେ ଜିଭରେ ଚାଟି ଚାଟି ପାଣି ପିଇବେ, କୁକୁର ମଣିଷ ଓଷ୍ଠରେ ପାଣି ପିଏ। ଏବଂ ବାଘ କେବେ ପ୍ରେସର କୁକର ନେଇ ରୁଚି ମସଲା ନେଇକି ସେ ପ୍ରେସର କୁକରରେ ମାଂସକୁ ସିଝେଇ ଖାଏନି, ତାର ପାକସ୍ଥଳୀ ଭଗବାନ ସୃଷ୍ଟି କରିଛନ୍ତି। ସେଇଭଳି ମଣିଷ କୃତ୍ରିମ ଭୋଜନ କରେ, ସେଥିପାଇଁ ଟ୍ୟୁମର ଗ୍ୟାଷ୍ଟ୍ରିକ ଜାମ୍ ପେଟ। ତୋର ପାକସ୍ଥଳୀ ତ ସେମିତି ନୁହେଁ ନା, ତୋର ମେସିନ୍ ତୁ ଜବରଦସ୍ତି ଭରି କରୁଛୁ, ମେସିନ୍ କଣ ହବ, ଡ୍ୟାମେଜ୍ ହବ ନା। କଳିଯୁଗର ଲୋକମାନେ ଘୃତ ଖାଉନାହାନ୍ତି, ମଧ୍ୟ ମାଂସ ଖାଉଛନ୍ତି, କେତେଦିନ ବଞ୍ଚିବେ ସିଏ? ପ୍ରାୟଣ ଅଳପାୟୁଷା ସଭ୍ୟା କଳାସ୍ମିନ୍ ଯୁଗେ ଜନ ମନ୍ଦ ସୁମନ୍ଦ ମତୟୋ ମନ୍ଦ ଭାଗ୍ୟ ହି ଉପଦ୍ରୁତା। ଅଧା ଆୟୁଷ 50 ବର୍ଷ ମାନେ ବୁଢ଼ା ଯମରାଜଙ୍କର କ୍ୟାଣ୍ଡିଡେଟ୍ ହେଇଗଲା ସିଏ, କାହିଁକି 100 ବର୍ଷ ଆୟୁଷ ନିର୍ଦ୍ଧାରଣ କରାଯାଇଛି। କେତେ ଜଣ ଲୋକ 100 ବର୍ଷ ବଞ୍ଚନ୍ତି ଆହାର ସଂଯମ, ଯୋଉଟା ତା ପାଇଁ ସାଂସନ ହେଇ ସେଟା ଖାଉନି। ମନୁଷ୍ୟ ପାଇଁ ସାଂସନ ହେଉଛି ସେ ସବ୍ଜି ଖାଇବ, ମଣିଷ ଯଦି ଆମିଷ ଭୋଜନ କଲା ପ୍ରକୃତିର ନିୟମକୁ ଭାଙ୍ଗିଲା ତା ପାଇଁ ଦଣ୍ଡ। ସେ କେଉଁଠିକି ଯିବେ ନା କୁମ୍ଭୀପାକ ନରକକୁ। କୁମ୍ଭୀପାକ ନରକରେ ଦଣ୍ଡ କଣ? ଯମଦୂତେ ତପ୍ତ ତୈଳେ ଉପରାନ୍ଦୟନ୍ତି, ଏଠି ଯେଭଳି କଣ ସେ କହୁଛନ୍ତି ହରିଣ ଡବଲ ହରିଣ ସୋରିଷ ତେଲ ମାଡ କରିକି ଏଠି ଭଜା ହଉଛି, ଫ୍ରାଏ ରୋଷ୍ଟ ଆଉ କଣ କେତେ ନାଁ ସବୁ ଦେଇକି, ଆଉ ସେଠି ଡବଲ ସୋରିଷ କଣ ଡବଲ ହରିଣ ସୋରିଷ ତେଲ ନଥିବ, ସେଠି ପୁରା ଫିଲ୍ଟର ତେଲ, ପୁରା 1 ନମ୍ବର ରିଫାଇନ୍ ତେଲ ସେଠି ଛଣା ହବ। ତପ୍ତ ତୈଳେ ଯମଦୂତେ ଉପରାନ୍ଧୟନ୍ତି, ଯମଦୂତ ମାନେ ତପ୍ତ ତୈଳରେ ଆପଣଙ୍କୁ ରନ୍ଧନ କରିବେ, ଆପଣଙ୍କ ଆଗରେ ଆପଣଙ୍କ ଶରୀର ଯାତନା ଶରୀରରୁ କାଟି କାଟିକି ନେବେ। ମନ ସେତେବେଳେ କଷ୍ଟ ପାଉଥିବ, ଯେମିତି ରାତିରେ ଶୋଇକି ଆପଣ ସୁଖ ଦୁଃଖ ଭୋଗ କରୁଛନ୍ତି, ମନ ବଡ଼ କଷ୍ଟ ପାଇକି ଛଟପଟ ହଉଥିବ, ନିଜ ଶରୀରରୁ ନିଜ ମାଂସ କାଟିକି ଲୋକମାନେ ଏ ଯମଦୂତ ମାନେ ରୋଷେଇ କରିବେ, ନିଜ ପାଟିରେ ଭୋଜନ କରିବେ, ଆପଣ ଦେଖିବେ ଆଖି ଆଗରେ, ୟାଠୁ କଣ ଯନ୍ତ୍ରଣା ଅଛି କୁହନ୍ତୁ? ଏ ଭାଗବତରେ କୁହନ୍ତୁ ସୁଖଦେବ ଗୋସ୍ୱାମୀ ଯେତେବେଳେ ପ୍ରବଚନ ଦେଉଥିଲେ ସେ କଣ ଡରେଇବା ପାଇଁ କାହାକୁ କହୁଥିଲେ? ଲୋକମାନେ ଭାବନ୍ତି ବାବାଜୀ ମାନେ ଡରେଇବା ପାଇଁ ଏଟା କହୁଛନ୍ତି ନା। ଆଉ ଆଚ୍ଛା ସୁଖଦେବ ଗୋସ୍ୱାମୀ ତ ଭାଗବତରେ ପରୀକ୍ଷିତ କହୁଥିଲେ, ତାଙ୍କ ସେ ସଭାରେ କଣ କେହି ବାହାର ଲୋକ ଥିଲେ? ସବୁ ତ ସାଧୁ ବସିଥିଲେ, ସେ ସାଧୁମାନଙ୍କୁ କଣ ଡରଉଥିଲେ ତୁମେ ନରକକୁ ଯିବ ବୋଲି? କେହି ସାଧୁ ତ ଆମିଷ ଖାଉନଥିଲେ, ସେ କଣ ନରକକୁ ଯିବେ ଯେ? ନା ଆଜ୍ଞା, ଏ ଆମ ପାଇଁ ଆମିଷ ଭୋଜନ କଲେ ଆମେ ନରକକୁ ଯିବା? ବହୁତ ଯେଉଁମାନେ ଅବୈଧ କର୍ମ କରନ୍ତି, ବିବାହ ହେବା ପୂର୍ବରୁ ପୁଅମାନେ ଝିଅ ସହିତ ସମ୍ପର୍କ ରଖନ୍ତି ବା ଝିଅ ପୁଅ ସହିତ ସମ୍ପର୍କ ରଖନ୍ତି, କିମ୍ବା ବିବାହ ହେବା ପରେ କୌଣସି ସ୍ତ୍ରୀ ପରପୁରୁଷ ସହିତ ସମ୍ପର୍କ ରଖେ ବା କୌଣସି ପୁରୁଷ ପରସ୍ତ୍ରୀ ସହିତ ସମ୍ପର୍କ ରଖେ, ୟା ପାଇଁ ମଧ୍ୟ ଦଣ୍ଡ ଅଛି। ଏମାନଙ୍କୁ ତପ୍ତଶ୍ରୁମି ନାମକ ନରକକୁ ପଠାଅ। ତପ୍ତଶ୍ରୁମି ନରକରେ ଦଣ୍ଡ କଣ ନା, ଏଠି ଯେଉଁ ପୁରୁଷ ନିଜ ସ୍ତ୍ରୀକୁ ଛାଡ଼ି ପରସ୍ତ୍ରୀ ନିକଟକୁ ଯାଇଥିବ, କିମ୍ବା ପୁରୁଷ ବିବାହ ପୂର୍ବରୁ ଗୋଟିଏ ଝିଅ ସହିତ ସମ୍ପର୍କ ରଖିଥିବ, ସେଠି ତାକୁ ଦଣ୍ଡ ମିଳିବ। ଆଜିକାଲି ତ ବେଶୀ କ୍ୟାଣ୍ଡିଡେଟ୍, ଏଇ ମୋବାଇଲ ହେଲା ପରେ କ୍ୟାଣ୍ଡିଡେଟ୍ ବେଶୀ ବଢ଼ିଗଲେ। ସରକାର ତ ବଡ଼ ମଙ୍ଗଳ କରୁଛି, ବାପା ମା ମାନେ ତ ଭଲ, ପୁଅରେ ତୁ ଗୋଟେ ମୋବାଇଲ ନେ, ପୁଅକୁ ଯୋଉ ମୋବାଇଲ ଦିଆ ହେଇଗଲା ପୁଅ ତାର ମୋବାଇଲ ହେଲା, ମୋବାଇଲ ଭ୍ୟାନ ବୁଲିଲା ସବୁବେଳେ, ପଇସା ବାପା ପଠେଇଲା ଭୁବନେଶ୍ୱରକୁ, ପୁଅ ତାର ନ ଖାଇ ନ ପିଇ ପକେଇଲା କାର୍ଡ, ପବନକୁ ଟଙ୍କା, ପବନ କିଣିଲା, ପବନ କିଣା ହଉଛି ନା ପଇସା ପକେଇକି, ଆଉ କଣ ଚାଲିଛି କଥା। କେବଳ ଏଇ ତପ୍ତଶ୍ରୁମି ନରକକୁ ଯିବା ପାଇଁ ରାସ୍ତା। ପଚାରନ୍ତୁ, ଯଦି ରେକର୍ଡିଂ କରି ବର୍ତ୍ତମାନ ବିଶ୍ୱର ସବୁ ମୋବାଇଲ ଟାୱାର ମାନେ ରଖନ୍ତି, ବେଶୀ କଥା କଣ କୁହାଯାଉଛି, କେବଳ ସ୍ୱାମୀ ସ୍ତ୍ରୀ ଏଇ ଏଇ ଅବୈଧ, କେବଳ ପୁଅ ଝିଅମାନେ 90% କେବଳ ଟକିଂ କରୁଛନ୍ତି, ନନ୍ସେନ୍ସ ଟକିଂ ଏଇ ମୋବାଇଲ। ଆମ ସଭ୍ୟତା କେଉଁ ଆଡ଼କୁ ଯାଉଛି ଦେଖନ୍ତୁ ଆଜ୍ଞା, ଆମେ ଲକ୍ଷ ଲକ୍ଷ ପ୍ରବଚନ କରିବା, ଲକ୍ଷ ଲକ୍ଷ ଭାଗବତ ଅନୁଷ୍ଠାନ କରିବା, କଣ ହବ ଯଦି ଆମେ ନିଜ ପିଲା ଛୁଆମାନଙ୍କୁ ଭାଗବତ ସଂସ୍କୃତି ଆଡ଼କୁ ଟାଣି ନ ଆଣିପାରିବା। ଏଇଠି ଆମେ ନର୍କ ସୃଷ୍ଟି କରିବା ଆଧୁନିକ ସଭ୍ୟତା ନାମରେ, କିଏ ଆମକୁ ଉଦ୍ଧାର କରିବ? ଭାଗବତ, ଆପଣମାନେ ଭାଗବତ ପଢ଼ନ୍ତୁ, ଭାଗବତ ଶିକ୍ଷା ନିଅନ୍ତୁ, ଆପଣ ନିଜ ଘରେ ରୁହନ୍ତୁ, ନିଜ ପିଲା ଛୁଆଙ୍କୁ ଏଭଳି ସୁନ୍ଦର ଭାବରେ ଗଢ଼ନ୍ତୁ, ସେମାନେ ବୈକୁଣ୍ଠକୁ ଯିବେ, ଆପଣ ମଧ୍ୟ ବୈକୁଣ୍ଠକୁ ଯିବେ, ନହେଲେ ଘର ନର୍କ ହେଇଯିବ, ଗୃହ ନର୍କ ହେଇଯିବ। ତେଣୁ ଯେଉଁମାନେ ବିବାହ ପୂର୍ବରୁ ଏଭଳି ଅବୈଧ ସମ୍ପର୍କ ରଖନ୍ତି, କିମ୍ବା ବିବାହ ହେଲେ ସାରିଲା ପରେ ନିଜ ସ୍ତ୍ରୀ ଛାଡ଼ି ପର ସ୍ତ୍ରୀ, କିମ୍ବା ନିଜ ସ୍ୱାମୀକୁ ଛାଡ଼ି ପର ସ୍ୱାମୀ ସହିତ ସମ୍ପର୍କ ରଖନ୍ତି, ସେମାନେ ତପ୍ତଶ୍ରମୀ ନରକକୁ ଯିବେ। ଦଣ୍ଡ କଣ ନା, ଦଣ୍ଡ ହଉଛି ପୁରୁଷକୁ ଗୋଟିଏ ନାରୀର ଲୁହା ମୂର୍ତ୍ତି ଦିଆଯିବ, ସେ ଲୁହା ମୂର୍ତ୍ତିଟା କିଭଳି ନା ପୁରା ତପ୍ତ, ସେ ଲୁହା ମୂର୍ତ୍ତିଟା ଟକ୍ଟକ୍ ହେଇକି ଫୁଟୁଥିବ, ମାନେ ଗରମ ଏତେ, ତାକୁ ଜବରଦସ୍ତି କୁହାଯିବ ତୁ ତାକୁ ଆଲିଙ୍ଗନ କର। ପୁଅକୁ କୁହାଯିବ ଗୋଟେ ଝିଅକୁ ଆଲିଙ୍ଗନ କରିବା ପାଇଁ, ଝିଅମାନେ ସେଠି ଲୁହାର ଗୋଟେ ମୂର୍ତ୍ତି ଥିବ, ସେ ପୁରା ଏକବାର କେତେ ଟେମ୍ପରେଚର ଆପଣ ଚିନ୍ତା କରନ୍ତୁ, 100 ଡିଗ୍ରୀ ଉପରେ ଟେମ୍ପରେଚର, ଗୋଟେ ଲୁହା ମୂର୍ତ୍ତି ଟକ୍ଟକ୍ ହେଇକି ଫୁଟୁଥିବ, ତାକୁ କଣ ପୁରୁଷ ଆଲିଙ୍ଗନ କରିବ? ଜମା ତମର ବାଡ଼ିରେ ବାଡ଼େଇବି ଏ, ସେଠି ତ ବେଶୀ କିସ୍ ଲଭ ଗୀତ ଶୁଣୁଥିଲୁ ବାପା, ଏହା ତ କରିକରି ଜୀବନ ସାରା ଆସିଛୁ ବୁଢା ବୟସରେ ବି ହାଫ୍ ପ୍ୟାଣ୍ଟ ପିନ୍ଧିକି, ଯା ବାପା ଯା, ବର୍ତ୍ତମାନ ସେ ଲଭ କରୁଛୁ, ତ ବର୍ତ୍ତମାନ ଲଭ କର, ଏଇ ଏ ମୂର୍ତ୍ତିକୁ ଲଭ କର, ଚିନ୍ତା କର ତୁ ଜୀବନ ସାରା କଣ କରିଛୁ, ଜଗନ୍ନାଥଙ୍କୁ ଦିନେ ଲଭ ବୋଲି କହିନୁ, ଜଗନ୍ନାଥଙ୍କୁ ଲଭ କରିନୁ, ଆକୁ ଲଭ କରିଛୁ, କଣ ଲଭ ବର୍ତ୍ତମାନ? ଏ ଗପ ନାଇଁ, ଭାଗବତକାର ମୁହଁ ଦେଖି କଥା କୁହେ ନା, ଆମେ ଆପଣମାନଙ୍କୁ ପ୍ରସନ୍ନ କରିବା ପାଇଁ, ଖୁସି କରିବା ପାଇଁ ଆସୁନୁ, ଆପଣମାନେ କେମିତି ଖୁସି ହେବେ, ପ୍ରଭୁ କେମିତି ଖୁସି ହେବେ, ପ୍ରଭୁ ଖୁସି ହେଲେ ଆପଣ ଖୁସି ହେବେ, ମୁଁ ଖୁସି ହେବି। ଭାଗବତ ଏଭଳି ନିଠୋର ଭାବରେ କଥା କୁହନ୍ତି, ଶୁଣିବା ପାଇଁ ଟିକେ କଷ୍ଟ ଲାଗିବ ଆଜ୍ଞା ଆପଣଙ୍କୁ, କିନ୍ତୁ ଏ ନିହାତି ସତ୍ୟ କଥା, ଆମେ ଆପଣଙ୍କୁ ଠକିବା ପାଇଁ ଆସୁନୁ, ଆପଣ ଯାହା କରୁଛନ୍ତି ଭାଇ, ସେ ବେଟା ହରିଆ ହରିଆ ବୋଲ ମାଗୁରୁ ମାଛର ଜୁଅଲ ଯୁବତୀ ସ୍ତ୍ରୀର କୁହଲ, ସମାଜ ରାଜି ଏଇ କଥା କହିପାରିବ, ଲୋକମାନେ ତୁମକୁ ଇଏ ବଡ ପ୍ରବଚ, ଇଏ କାହା ମନରେ କଷ୍ଟ ଦଉନି ନା ଆଜ୍ଞା, ଆପଣ ଆମର କଥା ନ ଶୁଣନ୍ତୁ, ଆପଣ ଆମକୁ ନ ଡାକନ୍ତୁ, କିନ୍ତୁ ଭଗବାନ ଯାହା କହିଛନ୍ତି ଆମେ ତାହା କହିବୁ, ଏଥିରେ ଆପଣଙ୍କର ମଙ୍ଗଳ ମୋର ମଙ୍ଗଳ। ଆମେ ଯଦି ଭଗବାନଙ୍କର ନିୟମ ନ ମାନିବା ଆମର ଏଇ ଅବସ୍ଥା ହବ। ତେଣୁ ତପ୍ତଶ୍ରମୀ ନରକକୁ ଗଲେ ପୁରୁଷକୁ ନାରୀ ମୂର୍ତ୍ତି ଆଲିଙ୍ଗନ କରିବା ପାଇଁ ଦିଆଯାଏ, ଏବଂ ନାରୀକୁ ପୁରୁଷ ମୂର୍ତ୍ତି ଆଲିଙ୍ଗନ କରିବା ପାଇଁ ଦିଆଯାଏ, ଏବଂ ବଡ଼ କଷ୍ଟ ପାଆନ୍ତି ନରକରେ। ଏଇ ଯନ୍ତ୍ରଣା ସହିକି ତ ପରୀକ୍ଷିତ ମହାରାଜ ବର୍ତ୍ତମାନ ପ୍ରଶ୍ନ କରୁଛନ୍ତି, ଆଉ କଳିଯୁଗରେ କିଏ ନରକକୁ ନ ଯିବ? ପ୍ରାୟତଃ ନରକର କ୍ୟାଣ୍ଡିଡେଟ୍ ସମସ୍ତେ। ତେଣୁ ସିଏ ବର୍ତ୍ତମାନ ପ୍ରଶ୍ନ କଲେ, ଆମେ ଏଇଠି କଥାକୁ ବିଶ୍ୱାସ